नमो भगवते वासुदेवाय। श्रीमद् भगवद गीतार द्वितीय अध्याय सांख्य योग आम गत काली श्रवण करते कि आत्मतत्व को हृदयंगम करवा बहुत श्रवण कलापर भी जन बेक उदित हुए ना जेभली ओडिया गोटे कथा अच्छी त्रिछक रास्ता बा गोटे छक रास्तार गोटे व्यक्ति को छाड़देले से केते लोग पचारे भी गोटे सन्देह लगे छक रास्तार से कड़े जबार अच्छे जा रास्तार जानी तार तीन टा चार रास्तार अच्छे से जानी से लोक पचारे भी कौन टा मन ठीक रास्तार जाऊँच लोकटा मतलब भूल कहलानी तो पुणे से बार बार पचारिक जाए जमीन आम ये बाहर जाठी कत रहा सियाड़ गोटे रास्ता सुबला गोटे रास्ता पटामुंडे गोटे रास्ता केन्द्रापड़ा गोटे रास्ता से सीटा गोटे रास्ता से तुम्हें तो कही दे जाओ ये छक गोटे लोक पचार पचारा पर भी गोटे चिंता कर ठीक रास्ता जाऊँच तो जमी गोटे व्यक्तिर संध्यात्मक जिनसा द्वंदात्मक जिनसा रोचे से कन्फर्मेसन सब चाहिए जीवन सब गोटे कन्फर्मेसन दरकार ତାକୁ ଗୋଟେ ଏମିତି ଛକି ରାସ୍ତାରେ ପକେଇ ଦିଆଯାଇଛି କାରଣ ସେ ତଟସ୍ଥ ଜୀବଟା ତ ତାର ସ୍ପିରିଚୁଆଲ ଟଚ୍ଟା ଅଛି ଆତ୍ମାଟା ସିଏ ତାର ଜଡ଼ ସାଙ୍ଗର ସମ୍ପର୍କ ରହିଛି ଚିତ୍ ସାଙ୍ଗର ସମ୍ପର୍କ ରହିଛି ତାକୁ ଏଇ ଯେଉଁ ମଣିଷ ଶରୀରରେ ଏ ଜୀବକୁ ଏମିତି ଜାଗାରେ ଛାଡ଼ି ଦିଆଯାଇଛି ତଟସ୍ଥ ଜୀବଟା ଅନ୍ତରଙ୍ଗା ଆଉ ବହିରଙ୍ଗା ତାର ତଟରେ ରହିଛି ନଦୀ କୂଳଟାକୁ କ'ଣ କୁହା ହେବ କୂଳ କୁହା ହେଉଛି ନା ନଦୀ କୁହା ହେଉଛି କାହାକୁ ନଦୀ କୂଳଟା ନଦୀଠାରୁ ଭିନ୍ନ ନୁହେଁ ଆଉ ନଦୀ ବି ନୁହେଁ ନଦୀ କୂଳରେ ଅଛ ମାନେ ତୁମେ ଚାହିଁଲେ ଶୁକ୍ଲାରେ ତୁମେ ଅଛ ନଦୀ ପାଖକୁ ଯାଇପାରିବ ତଟ ବା ନଦୀ ଟଚ୍ କରିକି ରହିଛି ଟଚ୍ କରିକି ରହିଛି ହେଠାରେ ଡ୍ରାଇଭ ଲାଇସେନ୍ସଟା ତୁମର ସେ ଜୀବଟାକୁ ଛାଡ଼ି ଦିଆଯାଇଛି ତାର ଆଧ୍ୟାତ୍ମିକ ଟଚ୍ଟା ରହିଛି ଆତ୍ମାନ ଆମେ ଆଉ ସେଥିପାଇଁ ଆମେ କେମିତିରେ ଖୁସି ହେଇପାରୁଛୁ କି ଆମେ କେଉଁ କୌଣସି ଜିନିଷରେ ଖୁସି ହେଇପାରିବାନି ଭୌତିକ ଯେତେ ପ୍ରକାର ଜିନିଷକୁ ଆମେ ବ୍ୟବସ୍ଥା କରିଦେଲେ ଆମେ ଖୁସି ହେଇପାରିବାନି ଭାଇ ଆମେ ଆତ୍ମା ନା ହେଲେ ଯଦି ଆମେ ଆତ୍ମା ତାର ଯାଇକି ସିଧା ଭଗବାନଙ୍କର ସ୍ୱରକୁ ଭଗବାନଙ୍କର ସେବାରେ ଶରଣାଗତ ହେଇଯିବା ଦରକାର ସର୍ବଧର୍ମମାନଙ୍କର ଦେବା ଦରକାର ନା ସେଟା କିଛି ଯିବ କାହିଁ କରିପାରୁନି ଯେମିତି ଛକି ରାସ୍ତାର ଲୋକ ସନ୍ଧ୍ୟାରେ ପଡ଼ୁଛି ତା ଦେହଟା ତାକୁ ଖାଇଦେବ ତାର ଯେଉଁ ରହିଛି ଦେହଟା ମନଟା ଇନ୍ଦ୍ରିୟଟା ଇଏ ତାକୁ ଗୋଟେ ବାଧା ସୃଷ୍ଟି କରୁଛି ସେଥିରେ ଭଗବାନ ଜାଣିଛି ତାହେଲେ ଜୀବଟା ସମ୍ପୂର୍ଣ୍ଣ ଶରଣାଗତ ଅର୍ଜୁନ କେବଳ ତୁମେ ମୋ ଇଚ୍ଛାରେ ତୁମେ ଯୁଦ୍ଧ କର ଏଥିପାଇଁ ଶାସ୍ତ୍ର ଶ୍ଳୋକ ଲାଗିଗଲା ଗୋଟେ ମଣିଷଟା କ'ଣ ତୁମେ ବୁଝିବ ମଣିଷଟା ତୁମେ କ'ଣଟା ବୁଝିବ ମୋତେ କହୁନା ମଣିଷର ତ ଗୋଟେ ଦିନର ହଜାରଟା ତା କଥା ତା ମୁଣ୍ଡର ପ୍ରଶ୍ନ ବା ତା ଜୀବନ ଗୋଟେ ମଣିଷର ଜୀବନ କାଳ ଭିତରେ କେତେ ପ୍ରଶ୍ନ ଆସୁଛି ତାକୁ ଲେଖି ରଖିଲ କ'ଣ ବୁଝିପାରୁଛନ୍ତି ନା ନାହିଁ ଯେତିକି ଗୋଟେ ମଣିଷର ଅର୍ଜୁନ କେବଳ ଗୋଟିଏ ପ୍ରଶ୍ନ ମୁଁ ଯୁଦ୍ଧ କରିବି ନା ସନ୍ନ୍ୟାସୀ ବାବା ଯିଏ ବି ତାର ଏତିକି ତା କ'ଣ ତା ଫାଇନାଲ ଏଇଥିପାଇଁ ଶାସ୍ତ୍ର ଶ୍ଳୋକ ଲାଗିଗଲା ମୁଁ ଯୁଦ୍ଧ କରିବି ନା ସନ୍ନ୍ୟାସୀ ମୁଁ ଯୁଦ୍ଧ କଲେ ଅସୁବିଧାଟା ଏହା ଏମାନେ ଏମାନେ ମୋର ଗୁରୁଜନ ମୋତେ ନରକୁ ଯିବାକୁ ପଡ଼ିବ କୂଳ ଯାହା ପ୍ରଥମ ଅଧ୍ୟାୟ ସବୁ କହିଦେଲେ ଗୋଟିଏ ପ୍ରଶ୍ନ ପାଇଁ ତାଙ୍କୁ ଭଗବାନ ତାଙ୍କୁ ବୁଝିବା ପାଇଁ ଦେଢ଼ ଘଣ୍ଟା ଦୁଇ ଘଣ୍ଟା ଲାଗିଲା ଶାସ୍ତ୍ର ଶ୍ଳୋକ ଲାଗିଲା ତାର ମଣିଷର କେତେଟା ସନ୍ଦେହ ଅଛି ତୁମେ ତାକୁ କ'ଣ ବୁଝାଇବ ମଣିଷକୁ ବୁଝାନ୍ତିନି ପ୍ରକୃତରେ ତୁମେ ଯେଉଁ ବାଣୀ ଦଉଛ ସେ ବାଣୀରେ ଯଦି ଭଗବାନ ତୁମେ ଗୀତା ଶାସ୍ତ୍ରକୁ କାହିଁ କୁହାଯାଏ ନା ସାଧୁ ଶାସ୍ତ୍ର କଥା କୁହେ ଶାସ୍ତ୍ରର ଶକ୍ତି ରହିଛି ଗୁରୁବର୍ଗଙ୍କର ଆଚାର୍ଯ୍ୟବର୍ଗଙ୍କର ଶକ୍ତି ରହିଛି କାଳେ ସେଇ ଶକ୍ତିରେ ସେଇ କଥାରେ ଭଗବାନ ଶକ୍ତି ଦେଇବେ ସେ ଜୀବଟାକୁ ବୁଝେଇଦେବେ ମଣିଷଟା କ'ଣ ବୁଝିବ କାହାକୁ ସେଥିପାଇଁ ଭଗବାନଙ୍କ କଥାରେ କୁହାଯାଏ ତୁମେ ଯେତେ କଥା ଗୋଟେ ଯିବ ବୁଝିପାରିବନି ତାକୁ ଯେତେ ପ୍ରକାର ବୁଝେଇ କୁହ ସେ ବୁଝିପାରିବେ ଭଗବାନଙ୍କୁ ଲାଗିଗଲା ତାକୁ ଦେଖୁ ଦେଖୁଛନ୍ତି ପୁରା ଭଗବାନ ବିରକ୍ତ ହେଇଗଲେ ଚିଡ଼ିଗଲେ ପୁରା ସେସବୁ କହିଲା ଆଉ ତମେ ଶରଣମ ଗଛ ସର୍ବାବେନ ଭାରତ ତତ୍ପ୍ରସାଦ ପରା ଶାନ୍ତି ତତ୍ପ୍ରସାଦ ପରା ଶାନ୍ତି ସ୍ଥାନ ପ୍ରାପ୍ୟ ସେ ଅବ୍ୟୟମ ପଳା ତୁ ଯଦି ମୋତେ ବିଶ୍ୱାସ କରୁନୁ ସଖା ଭାବରେ ବନ୍ଧୁ ଭାବରେ ମୁଁ ଏତେ କଥା କହିଲା ପରେ ଯା ତାଙ୍କର ଶରଣ ନିଏ ଯା ସେ ପରମାତ୍ମାଙ୍କର ତ ହୃଦୟ ଭିତରେ ଯିଏ ଅଛନ୍ତି ତାଙ୍କୁ ଶରଣ ନିଏ ହୃଦୟ ଭିତରେ ସିଏ ଅଛନ୍ତି ସେ କହିଦେଇଛନ୍ତି ସର୍ବସେ ତା ପୂର୍ବରୁ କହିଛନ୍ତି ସର୍ବସେ ଯା ହୃଦୟ ସନ୍ନିବିଷ୍ଟ ଆଉ ଯିବ ଗୋଟେ ବୁଝିବାଟା ସହଜ ଜିନିଷ ନାହିଁ ଆଉ ସିଏ ବି କ'ଣ କରିବ ତାର ଟଚ୍ ରହିଛି କାହା ସାଙ୍ଗରେ ମେଟେରିଆଲ ଜିନିଷ ସାଙ୍ଗରେ ତାକୁ ମେଟେରିଆଲ ପଛକୁ ଟାଣୁଛି ବହୁତ କିଛି ଜିନିଷଟା ତାକୁ ତା ଶରୀର ତାର କର୍ମ ତାର ଏସବୁ ଟାଣୁଛି ନା ଭଗବାନ ହିଁ ବୁଝେଇ ଦିଅନ୍ତି ସେଥିପାଇଁ ଭଗବାନ ଦେଖିଲେ ଶରୀର ତାର ବାଧକୁ ସେ ତାଙ୍କ ବର୍ଣ୍ଣାଶ୍ରମ ସିଷ୍ଟମଟା କରିଛନ୍ତି ଦୈବ ବର୍ଣ୍ଣାଶ୍ରମ ଜିନିଷଟା ବହୁତ ଇମ୍ପୋର୍ଟାଣ୍ଟ ଏଇଟା ଫାଉଣ୍ଡେସନଟା, ଏଇଟା ଯାହା କୁହନ୍ତି ଗୋଟେ ସେଣ୍ଟରିଂ ଯେମିତି କରୁଛ ଛାତର ସେଇଭଳିଆ ସେ ଜିନିଷଟା ଆଉ, ସେଇଟା ବଙ୍କା ହେଇଗଲା ମାନେ ଗଲା ବଙ୍କା ହେଇଯିବ ଆଉ ସୋସାଇଟିଟା ବର୍ତ୍ତମାନ ଦୈବ ଅର୍ଣ୍ଣାଶ୍ରମଟା ନାହିଁ ବୋଲି ଦେଖୁନାହାନ୍ତି, ଯେଉଁଠି ଯେଉଁଠି ଖାଲ ଫାଲ ଉଚ୍ଚା ଢିପ ରହିଛି, ଏଇଟା କ'ଣ ସେଇଟା ସେ ସେଣ୍ଟରିଂରୁ ଇଏ ହେଇଛି ନା ଆଉ, ତାପରେ ଛାପଡ଼ା ଧରି ଚାଲିଲା। ବର୍ତ୍ତମାନ ଆମର ସମାଜର ଯେଉଁ ଗତିବିଧି ଗୁଡ଼ା ବଦଳିଗଲା, ଯାହା ସବୁ ବର୍ତ୍ତମାନ ପରିବର୍ତ୍ତନର କାରଣଟା କ'ଣ, ବର୍ଣ୍ଣାଶ୍ରମ ସିଷ୍ଟମଟା ଭାଙ୍ଗି ଯାଇଛି ଆଉ କିଛି ନାହିଁ। ବର୍ଣ୍ଣାଶ୍ରମ ସିଷ୍ଟମକୁ ବହୁତ ସୁରକ୍ଷିତ ରଖିବା ପାଇଁ ପୂର୍ବରେ ଲୋକମାନେ ଜଗିକି ବସୁଥିଲେ, ଜାତି ପ୍ରଥା କୁଳ ଆଚାର ଉତ୍ସବ ସବୁ ଜିନିଷକୁ ଧରି ରଖୁଥିଲେ। ସ୍ପିରିଟ ଗୋଟେ ବ୍ରାହ୍ମଣ ବ୍ରାହ୍ମଣ ବିବାହ ହେଉଥିଲା, ବ୍ରାହ୍ମଣ ଯେତେବେଳେ ବ୍ରାହ୍ମଣ ବିବାହ ହେଉଥିଲା, ତାର ବ୍ରାହ୍ମଣ ଗୁଣଟା ଟ୍ରାନ୍ସଫର ହେଉଥିଲା, କ୍ଷେତ୍ରରେ କ୍ଷେତ୍ରୀୟ ବିବାହ ହେଉଥିଲା, ତା କ୍ଷେତ୍ରୀୟ ସ୍ପିରିଟ ରହୁଥିଲା। ପୁଣି ତ ଖାଲି ବିବାହ ଚରା ଏମିତି ନାହିଁ, ତାଙ୍କର କର୍ମ ଗୁଡ଼ା କିସ କରୁଥିଲେ। ଚାରିବର୍ଣ୍ଣାଶ୍ରମ ଅର୍ଥ ନୁହେଁ ଯେ ସେ ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିଦେବ, କ୍ଷେତ୍ରୀୟ କ୍ଷେତ୍ରୀୟ କର୍ମ କରିଦେବ, ବୈଶ୍ୟ ବୈଶ୍ୟ ଶୂଦ୍ର ଶୂଦ୍ର କର୍ମ କରିଦେବ, ଖାଇ ପିଇ ରହିବେ ବୁଲାଶୁଆ ସଂସାର କରିବେ, ନାହିଁ ନାହିଁ। ଚାରିବର୍ଣ୍ଣାଶ୍ରମର ଉଦ୍ଦେଶ୍ୟ ହେଉଛି ଚାରିବର୍ଣ୍ଣାଶ୍ରମ ଯଦି କୃଷ୍ଣ ନାହିଁ ଭଜେ ସ୍ୱକର୍ମ କରିବା, ସେ ରୌରବତେ ମଧ୍ୟ ସ୍ୱକର୍ମ କଲେ ବି ସେ ନରକକୁ ଯଦି କୃଷ୍ଣ ଭଜନ ନ କଲେ, କାହିଁ କର୍ମଟା ଭାଇ ଜଟିଳ ଆଉ, ବ୍ରାହ୍ମଣ ହଉ କ୍ଷେତ୍ରୀ ହଉ କି ବୈଶ୍ୟ ହଉ କି ଶୂଦ୍ର ହଉ, ଭଗବାନଙ୍କୁ ଭଜନ ନ କଲେ ଅସୁବିଧା ହେଇଯିବ। ଦୈବର୍ଣ୍ଣାଶ୍ରମ ସିଷ୍ଟମଟା ଭାଙ୍ଗି ଯାଇଛି ନା ଆଉ, ସେଟା ବଡ଼ ଅସୁବିଧା। ସେଥିପାଇଁ ଆମର ମହାପ୍ରଭୁ ଶିକ୍ଷାରେ ଆମର ସବୁ ବର୍ଣ୍ଣାଶ୍ରମ ସିଷ୍ଟମଟାକୁ ଗୁରୁ ଆଚାର୍ଯ୍ୟବର୍ଗ ସେଥିପାଇଁ ନିଜେ ବସିକି ବିବାହ ସେ ସନ୍ୟାସ ହେଇକି ସେ ବୁଝୁଛନ୍ତି ନା ବାହାଘରଟା ଆଉ, ସେଗୁଡ଼ା କାହିଁ ଗୋଟେ ଜୀବଟାକୁ ବାହାଘର ଆତ୍ମା ଦୃଷ୍ଟିରୁ ଯେ ବାହା ହଉ ନ ହଉ, ତାର ଯାହା ହେଲା ଆମର କ'ଣ ଦରକାର, ତ କୃଷ୍ଣଟା କହିବା ସେ ବା ଦେହ ଚେତନାରେ ବାହାରି ପାରୁନି। ଗୁରୁବର୍ଗ ଠିକ୍ ଅଛି, ଜୀବଟା କ'ଣ କରିବ, ହରିଭଜନ ଛାଡ଼ିଦେବ, ଏଟା ତ କୃଷ୍ଣଙ୍କୁ ଛାଡ଼ିଦେବ, ମାୟର ଫୁଣି ଦାସ ଯା ବାବା ଚୁରା ହଉ, ଏଗୁଡ଼େ ଭକ୍ତି ବୁଲା ବିବାହ ର ଏମିତି ସେବା କର, ଠାକୁର ଇଏ କର, କାହିଁକି ତ ଦୈବର୍ଣ୍ଣାଶ୍ରମ କହୁଛୁ ନା, ସେ କ'ଣ ହେଇଯିବ, ଦୂରାଚାରୀ ହେଇଯିବ, ବର୍ଣ୍ଣାଶ୍ରମ ସିଷ୍ଟମଟା ଯଦି ନ ରହିବ ଦୂରାଚାରୀ ହେଇଯିବ। ଜଣେ ବ୍ରହ୍ମଚାରୀ ରହୁଛି, ତାକୁ ଗୁରୁ ଜଗୁଛନ୍ତି, ଏକ ତ ବ୍ରହ୍ମଚାରୀ ହବ ନା, ବ୍ରହ୍ମଚାରୀ ହବ ମାନେ ତୋର କୌଣସି ନାରୀ ସାଙ୍ଗେ ସମ୍ପର୍କ ରଖିବ ନା, ତୋର ଦୂରାଚାରୀ ହେଇଯିବ, ତୋର ବର୍ଣ୍ଣାଶ୍ରମ ସିଷ୍ଟମଟା ଭାଙ୍ଗିଲା। ସେଥିପାଇଁ ସମସ୍ତେ ପାଇଁ ରୁଲ୍ସ ରେଗୁଲେସନ୍ସ ଦୈବର୍ଣ୍ଣାଶ୍ରମ ସିଷ୍ଟମଟା ଯେଉଁ ଏଷ୍ଟାବ୍ଲିସ୍ କରାହେଇଛି, ତାର ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କୁ ଭଜନ କରିବା, କାରଣ ବାଧା ହେଉଛି ସରଟ, ସେ ତୁମେ ତୁମର ଷ୍ଟାଣ୍ଡାର୍ଡ ହିସାବରେ ତୁମେ ଉପରକୁ ଯାଅ, ଆଉ ତୁମକୁ ସାହାଯ୍ୟ କରିବା ପାଇଁ କେବଳ ଗୁରୁ ଅଛନ୍ତି, ତୁମର କାମ ହେଲା ଗୁରୁ ଆଉ ଶାସ୍ତ୍ରଙ୍କର ସହାରା ନେଇକି ବଞ୍ଚିବାକୁ ପଡ଼ିବ, ତୁମ ଆଇଡ଼ିଆର କେବେ କିଛି କାମ ସମାଧାନ ହେଇପାରିବନି, ଏଇଟା ମନେ ରଖ। ଆଉ ଗୁରୁଙ୍କର ବି ନିଜ ଆଇଡ଼ିଆ କିଛି ନାହିଁ, ନିଜ ଆଇଡ଼ିଆ ଥିଲେ ସେ ଗୁରୁ ହେଇପାରନ୍ତିନି, ଯାହାର ନିଜ ଆଇଡ଼ିଆ ରହିଛି ସେ କେବେ ବି ଗୁରୁ ହେଇପାରିବ, ସେ ତ ଚେଲା ହେବା କିଛି ଯୋଗ୍ୟ ନୁହେଁ, ଗୁରୁ କ'ଣ ହେବ, ଗୁରୁଙ୍କର ନିଜର ଆଇଡ଼ିଆ କିଛି ନାହିଁ, ସେ ଯାହା କିଛି କହିବେ ଶାସ୍ତ୍ର ଗୁରୁ ପରମ୍ପରା ଭଗବାନଙ୍କ ପ୍ରାର୍ଥନା ସେଇଟା ହିଁ ସେ କହିବେ। ସେଥିପାଇଁ ଏଇ ଯେଉଁ ସାହାରା ନେଇକି ଆମେ ବଞ୍ଚିବାକୁ ପଡ଼ୁଛି, ଭଗବାନ ସେଇଟା ହିଁ ଶିକ୍ଷା ଦେଉଛନ୍ତି ଅର୍ଜୁନଙ୍କୁ, ଏଇଟା ଆଶ୍ଚର୍ଯ୍ୟ ଜିନିଷ। ବକ୍ତା ଶ୍ରୋତା କେତେ ଜୀବ ଅଛନ୍ତି ପ୍ରଭୁ, ଯେମିତି କହୁଥିଲେ ଗୋଟେ 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 ଇଞ୍ଚ ବା ହାଫ୍ ଇଞ୍ଚ ବା ତାଠୁ କମ୍ 2 ସେଣ୍ଟିମିଟର ଗୋଟେ ଜୀବ ବି ରହିଛି, ତା ଭିତରେ ବି ଆତ୍ମା ରହିଛି, ପରମାତ୍ମା ତା ଭିତରେ ରହିଛି, ବିଚିତ୍ର ନା, କିନ୍ତୁ ଲୋକ କିଛି ବୁଝିପାରିବେ, ଆମେ ଗୋଟେ ଆତ୍ମା, ଆମକୁ ଧୀରେ ସବୁଦିନ ପାଇଁ ଛାଡ଼ିକି ଚାଲିଯିବାକୁ ପଡ଼ିବ ସଂସାର ସବୁଦିନ ପାଇଁ। ବାହୁଡ଼ା କୁହନ୍ତିନି ବାହୁଡ଼ି ହେଲେ ଯେଉଁ ପକ୍ଷୀମାନେ ତ ଫେରନ୍ତି, ଦେଖିଛ ନା, ବୁଝିଲେ ଦେଖିଛ କ'ଣ ଦେଖ, ତୁମେ କିଛି ଦେଖିନ ହେଲେ ମୁଣ୍ଡକୁ ହଲଉଛ କିଛି ନାହିଁ, ତୁମେ ଖାଲି ତ ଦୌଡ଼ୁଛ, ଦିନ ବୁଢ଼ା ହେଇଗଲା 60 ବର୍ଷ ଖାଲି ଦୌଡ଼ା ଦୌଡ଼ି ଚାଲିଛି, ତୁମର କ'ଣ ଦେଖିଛ, କି 5ଟା ବେଳେ ଫେରିବା ଦେଖିଛ, ଆରେ ଦେଖିଛ ତୁମେ, ଦେଖିଛ ସମସ୍ତେ ଦେଖିଛ, ଦେଖିବାର କ'ଣ ଅଛି, ତୁ ଅନୁଭବ କିଛି ନେଇଛି, କିଛି ନାହିଁ। ସୋପାନ୍ଥମ୍ ଶରଣମ୍ ଯଥା ଭାଗବତ ସେଟା ଦିଆହେଇଛି ବାବା, ଏ ଶ୍ଳୋକ ଆଉ ବ୍ୟବହାର ହଉନି, ଭୁଲିଗଲି, ମୋର ବହୁତ ପ୍ରିୟ ଶ୍ଳୋକ ସିଏ, ବହୁତ ଆଜି ମନେ ପଡ଼ିଲା, ଖୋଜିବାକୁ ପଡ଼ିବ ମୋତେ ସେ ଶ୍ଳୋକ, ମୋର ବହୁତ ପ୍ରିୟ। ସୋପାନ୍ଥମ୍ ଶରଣମ୍ ଯଥା ପାଦ ମୌଲ ନମଞ୍ଚନ୍ତି, ଓଃ ଆରମ୍ଭଟା ମନେ ପଡ଼ିଲେ ମନେ ପଡ଼ିଯିବ, ଯେ ଯେ ଭଗବାନଙ୍କ ଚରଣ କମଳକୁ ଥରେ ଧରିଦେଇଛି ସେ କେବେ ପାଦମୂଳକୁ ଛାଡ଼ିବନି, କାହିଁକି ଯେମିତି ଗୋଟେ ସୋପାନ୍ଥମ୍ ଶରଣମ୍ ଯଥା ଗୋଟେ ଗୋଟେ ଯାତ୍ରୀ ଯାଇଛି ବହୁତ ବହୁତ ଜାଗାକୁ, ବହୁତ ଦୂରକୁ ଯାଇଛି, ସେତେବେଳେ ଫେରୁଥିବ ତା ଘରକୁ, କେମିତି ଫେରୁଥିବ ଦେଖିଛ, କେମିତି ଫେରୁଛନ୍ତି ଲୋକ, ଯେତେବେଳେ କେମିତି ଫେରୁଛନ୍ତି ଘରକୁ, ଜବରଦସ୍ତି ଟଙ୍କା ପଇସାକୁ ମାନେ କେତେ ପଇସା କହ ବୁକିଂ କରମ ଫେରିକି, ଏ ଲେବର ଗୁଡ଼ାକ ଭୁବନେଶ୍ୱର କାର କରି ପଳାଇ ଆସିଛି, କିନ୍ତୁ ଘରେ ଆସିକି ପହଞ୍ଚିଲା ଯେତେବେଳେ ଭୁବନେଶ୍ୱର ଯିବେ ଝଗଡ଼ା କରିବେ 2 ଟଙ୍କା ପାଇଁ କଣ୍ଡକ୍ଟର ସାଙ୍ଗରେ, ଭାଗବତ ତୁମେ କ'ଣ ଜାଣିଛ ଭାବୁଡ଼ା କଥା, ଇଏ ତୁମେ ସବୁ ବୁଦ୍ଧି ଥାଇ ବୟସ ଥାଏ ଅନୁଭବ ନା, ଭାଗବତ ପଢ଼ୁନ ଅନୁଭବ ତୁମର କେଉଁଠୁ ଆସିବ, କ'ଣ ବୁଝିପାରୁଛନ୍ତି ନାହିଁ, ଫ୍ଲାଇଟ୍ରେ ଅଫିସର ଫ୍ଲାଇଟ୍ରେ ଯେତେବେଳେ ଫେରୁଥିବ ବା ସାଙ୍ଗେ ସାଙ୍ଗେ ଦିନରେ ତ ଲେଟ୍ ହେଇଗଲା, ଗୋଟେ ରାତି ଫ୍ଲାଇଟ୍ କ୍ୟାନସଲ୍ ହେଲା, କହିବା ଆଉ ଗୋଟେ ବୁକିଂ କରମ, ଯାଉ ସେ ପଇସା ଯାଉ ପଳେଇ ଆସିବ, କିନ୍ତୁ ସେ ଅଫିସର ଓହ୍ଲେଇ ପଡ଼ିବ ଯେତେବେଳେ ଭୁବନେଶ୍ୱରରେ ତା ଘରକୁ ଆସିବ, ଝଗଡ଼ା କରିବ ଡିବଲା ସାଙ୍ଗରେ, କାହିଁ 10 ଟଙ୍କା ଅଧିକା ନେବୁ, 2 ଟଙ୍କା 2 ଟା ବାଲା ରିକ୍ସାବାଲା ସାଙ୍ଗରେ 2 ଟଙ୍କା ଝଗଡ଼ା କରିବ, ସେ ଘରକୁ ଫେରୁଛି, ସେ ତାର ଯେମିତି ଆଶା, ସେ ଗୋଟେ ଜୀବ ଯେତେବେଳେ ଭଗବାନଙ୍କ ଚରଣକୁ ଯାଏ ସେ ବୁଝିବା ଦରକାର ବୈଷ୍ଣବ ଜିନିଷଟା, ବୈଷ୍ଣବ ବହୁତ ଉନ୍ନତ ଜିନିଷ ବାବା, ଆମେ କ'ଣ କ'ଣ କରି ଆଚାର୍ଯ୍ୟମାନେ ଗୋଟେ ଚୈତନ୍ୟ ଭାବରେ ଯେମିତି କହୁନଥିଲେ କ'ଣ କରିବି, ଏତେ ଭାରି ଜିନିଷ ଧରିକି ଆସିଛି କାଶୀପୁରରେ ଗୋଟେ କ'ଣ ନେଇକି ଯିବି ମୁଁ, ଏତେ ଯାହା ଯେମିତି ମୂଲ୍ୟ ମିଳିଲେ ମୁଁ ଦେଇଦେବି ମାୟାବାଦୀମାନଙ୍କୁ, ଏମାନେ ସେଭଳିଆ ଆଚାର୍ଯ୍ୟମାନେ କ'ଣ ଦେଖିଲେ ୟାର ଗ୍ରାହକ କେହି ନାହାନ୍ତି, ଯଦି ନିରପେକ୍ଷ ଭାବରେ କୁହାଯିବ ଭକ୍ତିର ଗ୍ରାହକ ଜଗତର କି ନାହିଁ, ଏ ଶୁଦ୍ଧ ଜିନିଷଟା ଆଉ ଜୀବନ ଗୋଟେ ଭଲ ବୋଲି ଜ୍ଞାନ ଆସୁଛି ନା, ଭଲ ଖାଇବି ଭଲ ରହିବି ଭଲ ଜାଗା, ଏ ଜଗତରେ ଯେତେବେଳେ ଭଗବାନ ଦୁଃଖାଳୟ ବୋଲି କହିଦେଲେ ଆମେ କ'ଣ ୟାର ମୂଲ୍ୟ ବୁଝିବା, ଭକ୍ତିର ଗ୍ରାହକ ଜଗତର କି ନାହାନ୍ତି, ଶୁଦ୍ଧ ଭକ୍ତିର ଗ୍ରାହକ କି ନାହାନ୍ତି, ଭଗବାନ ତାଙ୍କୁ ପଠାଉଛନ୍ତି ନା, ସେ ଆପଣ ଫେରି ପଳାଇବେ, ସେଥିପାଇଁ ଆଚାର୍ଯ୍ୟମାନେ ବହୁତ ଦୁଃଖରେ ପଳାନ୍ତି ନା, ବହୁତ ଦୁଃଖରେ ଯାଆନ୍ତି ଜଗତରେ, ଜଗତ ଜାଣନ୍ତି ଜଗତର ଧର୍ମ କ'ଣ, କାରଣ ସେମାନଙ୍କର ଗୋଟେ ଭଦ୍ରଲୋକର ଜାଗା ନୁହେଁ ନା, ପ୍ରଥମ ଗୋଟେ କଥା ହେଲା ଏଇଟା ଗୋଟେ ସବୁବେଳେ ଗୋଟେ ଜେଣ୍ଟିଲ ଫିଟ୍ ଫର୍ ଏନି ଜେଣ୍ଟିଲମ୍ୟାନ୍ ଟୁ ଲିଭ୍ ୟାର୍ ନଟ୍ ଆଉଟ୍ ଅଫ୍ ଫ୍ରଷ୍ଟ୍ରେସନ୍, ହତାଶରେ ଯେ ଗୋଟେ ଲୋକର ବଞ୍ଚିବା ପାଇଁ ଏଇଟା ଜାଗା ନୁହେଁ, ସେମିତି ନୁହେଁ, ଏଇଟା ଭଜନ କରିବା ଲୋକଙ୍କର ଜାଗା ନୁହେଁ, ଏଇଟା ଭୋଗ କରିବା ଲୋକଙ୍କର ଜାଗା, ଗୋଟେ ଏନ୍ଜୟମେଣ୍ଟ କରିବା ମୌଜ ମଜଲିସ୍ କରିବା ଗୋଟେ ଏମାନଙ୍କର ଜାଗା, ଏଇଟା ଏନ୍ଭିଏସ୍ନେସ୍ କ'ଣ କୁହନ୍ତି ଗସିପିଂ ଏଗୁଡ଼ା ସବୁ ଯେଉଁ ପରସ୍ପର ଭିତରେ ବାର୍ତ୍ତାଳାପ କରିବା, ଏଇ ଯେଉଁ ମଦ ମାତ୍ସର୍ଯ୍ୟ କମ୍ପିଟିସନ ଈର୍ଷା ଦ୍ୱେଷ ଏ ଜଗତଟା ଭରିପୁର ହେଇଛି, ଏଇଟା କ'ଣ ଭଦ୍ରଲୋକର ଗୋଟେ ଜାଗା, ଏଠି କିଛି ସେଥିପାଇଁ ଯେଉଁ ଲୋକଟା ଟିକେ ଚୁପଚାପ ରୁ ତ କ'ଣ କହୁଛନ୍ତି ଭାରି ଭଦ୍ର ପିଲାଟା, କାହିଁ ଫେଡ଼ ହେଇଗଲା ନା ଲୋକ, ଏଇଟା ଗୋଟେ ଫିଟ୍ ପ୍ଲେସ୍ ନୁହେଁ, ଏଇଟା ଗୋଟେ କୌଣସି ଭଦ୍ରଲୋକର ଜାଗା ନୁହେଁ, ଏଠି ଭଜନ କରିବା ପାଇଁ କିଛି ନାହିଁ, ଏଇଟା ମାନେ ମଣିଷ ତ ତାର ଗୋଟେ ବିବେକ ନାହିଁ, ତାର ଗୋଟେ କିଛି ନାହିଁ, ସେ ଗୋଟେ ଏନ୍ଭେସନେସ୍ ୟା ପଛରେ ଲାଗେ ତା ପଛରେ ଲାଗେ ୟା ବିଷୟରେ କହ ତା ବିଷୟରେ କହ, ଡିଭୋଟି ଗୁଡ଼ା ତ ଏଇ ଆଉ କର୍ମୀ ଲୋକଗୁଡ଼ାଙ୍କୁ ଆମେ କ'ଣ କହିବା ପଡ଼ିଥାନ୍ତେ, କଳିଯୁଗରେ ଏଇଟା ପ୍ରୋମିନେଣ୍ଟ ହେଇଗଲାଣି ସବୁ, ଏଇଟା ଭଦ୍ରଲୋକ ଜାଗା ନାହିଁ, ସେ ପ୍ରଭୁପାଦ ତାଙ୍କର ସେ ତ ଭଗବାନଙ୍କର ଲୋକ ନା, ମୁଁ ସବୁ ସମୟରେ ଚିନ୍ତା କରେ କାହିଁକି ଗୁରୁଦେବ ଏଇଟା କହୁଛନ୍ତି, କାହିଁକି ଭକ୍ତିନାଥ ଠାକୁର ଏଇଟା କହୁଛନ୍ତି, ଦିଶ ନଟେ ଫିଟ୍ ପ୍ଲେସ୍, ଦିଶ ନଟେ ଫିଟ୍ ପ୍ଲେସ୍, ଭଗବାନ ଧାମ ଅଛି, ବିଘ୍ର ଅଛନ୍ତି, ଭଗବାନ ଆସୁଛନ୍ତି, କାହିଁକି ଏଇଟା ଫିଟ୍ ପ୍ଲେସ୍ ନୁହେଁ, କିଏ ଜେଣ୍ଟିଲମ୍ୟାନ୍, ପ୍ରଭୁପାଦ ତାଙ୍କୁ କହିଲେ ମୋ ଗୁରୁଦେବ ଏଇଟା କୁହନ୍ତି, ସିଏ ନିଜେ ଷ୍ଟେଟମେଣ୍ଟ ଦେଉଛନ୍ତି, ସେ ନିଜେ ଷ୍ଟେଟମେଣ୍ଟ ଦେଉଛନ୍ତି, ପ୍ରଭୁପାଦ କହୁଛନ୍ତି କାହିଁକି ନୁହେଁ ନା, ଏଠି ସବୁବେଳେ ଏନ୍ଭିଏସ୍ ପର୍ସନ୍ ମାନଙ୍କର ସରାଉଣ୍ଡେଡ଼ରେ ତୁମକୁ ରହିବାକୁ ପଡ଼ିବ, ସରାଉଣ୍ଡିଂ ରହିବାକୁ ପଡ଼ିବ, ସବୁବେଳେ ତୁମ ଆଶ୍ଚର୍ଯ୍ୟ ବ୍ୟକ୍ତିମାନଙ୍କ ଭିତରେ ତୁମେ ରହିବାକୁ ପଡ଼ିବ, ତୁମ ଭଜନଟା ସବୁବେଳେ ତୁମକୁ ଉଦ୍ବିଗ୍ନ ଦେବେ, କଷ୍ଟ ଦେବେ, ବିଭିନ୍ନ ପ୍ରୋବ୍ଲେମ୍ ଗୁଡ଼ାକ ଆଣିକି ପହଞ୍ଚେଇବେ, ବିଭିନ୍ନ ସମସ୍ୟା, ବିଭିନ୍ନ ଗସିପିଂ, ଏଗୁଡ଼ା ତ ଏଗୁଡ଼ା ଆଉ ସମୟ ନାହିଁ ନା, ତୁମର ମନଟା ସିନା ଗୋଟେ ନିର୍ମଳ ହେଲେ ତୁମେ ଭଗବାନଙ୍କୁ ଭଜନ କରିବ, ତୁମ ମନ ଭିତରେ ଯେଉଁଟା ଆବିଳତା ହେଲା ତୁମେ କୃଷ୍ଣଙ୍କୁ କ'ଣ ଡାକିବ, ଏ ପ୍ଲେସ୍ଟା ସେମିତି ନୁହେଁ, ଆଉ ଇଚ୍ଛା କଲେ ତ ମରିପାରିବନି, ଇଚ୍ଛା କଲେ ମରିଲେ ସେଇଟା ସୁସାଇଡ୍ ହେଲା, ଆତ୍ମହତ୍ୟା ଆତ୍ମହତ୍ୟା ସରଳତା ନୁହଁ ଆତ୍ମହତ୍ୟା, ଆଉ ଇଚ୍ଛା କଲେ ମରିପାରିବନି, ଇଚ୍ଛା କଲେ ବଞ୍ଚିପାରିବନି, ତାହେଲେ କ'ଣ କରିବା, ସେଭଳି କୃଷ୍ଣଙ୍କ ଇଚ୍ଛାରେ ତୁମର ଇଚ୍ଛା ହେ ଜୀବର ଜନ୍ମ ମରଣ ସମୃଦ୍ଧି ନିପାତ ଦୁଃଖ ସୁଖ ସଙ୍ଗଟ, ପୁରା କନ୍କ୍ଲୁଜନ୍ ଦେଇଥିଲେ ସେ ମହାଜନ ଲୋକ, ଆଉ ତାର ଭଜନ ଦେଖୁନା କେମିତି ତାଙ୍କ ଚେହେରା କେମିତି ବସିକି ସେ ଲେଖିଦେଇଛନ୍ତି, ତୁମାର ଇଚ୍ଛା ହେ ଜୀବର ଜନ୍ମ ମରଣ, ଜୀବ ସବୁ ଚିନ୍ତା କରିବ ସେ ଫେଡ଼ପ୍ ହେଇଯିବ, ସେ ଜଗତରେ ବଞ୍ଚିବା ପାଇଁ ତାଙ୍କୁ ଇଚ୍ଛା ହବ, କିନ୍ତୁ ତୁମେ ବଞ୍ଚିବା ପାଇଁ ଇଚ୍ଛା ନ ଗଲେ କ'ଣ ତୁମ ସର ଛାଡ଼ିଯିବ କି ଚାଲିଯିବ କି, ତୁମେ ତ ଭକ୍ତି ପାଇଲେ କୃଷ୍ଣଙ୍କ ପାଖକୁ ଗଲେ ତୁମ ପ୍ରୋବ୍ଲେମ୍ ସଲ୍ଭ, ତା ପୂର୍ବରୁ କୌଣସିରେ ପ୍ରୋବ୍ଲେମ୍ ଭଲ କୌଣସି ଜାଗାରେ ପ୍ରୋବ୍ଲେମ୍ ନାହିଁ ବୋଲି କୁହନି, ସବୁଆଡ଼େ ଅଛି, ଲୋକ ଭାବନ୍ତି ମଠରେ ଯିଏ ଅଛି ସେ କ'ଣ ହେଉଛି ମଠଟା ପ୍ରୋବ୍ଲେମ୍, ଯେ ଘରେ ଅଛି ଘର ନା କ'ଣ ଭାବିଲୁ, ତୁମର ମନ ହଉନି ବେଳେବେଳେ ହୁମୁମ ହଉଛ ଆମ ପଳେଇ ମଠକୁ, ମଠରେ ଯିଏ ସିଏ ବି ହୁମୁମ ହଉଛି ଆ ଘରକୁ ପଳେଇବି, ଆଣେ କୋଡ଼ିଏ ମଠ କରିକି ରହିବି, ସେ ଏ ଜଗତରେ ତ ଲୋକ ଜାଣିନି ନା, ଜଗତରେ ଯେଉଁଠି ତୁମେ ଯାଅ ସମସ୍ୟା ରହିଛି, ସମସ୍ୟାଟା ସବୁବେଳେ ସମସ୍ୟାଟା କେବଳ ଭଗବାନଙ୍କର ଶୁଦ୍ଧ ଭକ୍ତିରେ ଯିବ, ସେଇଟା ତ ଆମର କର୍ମଫଳଟା, ଆଉ ଆମେ ଯେଉଁଠି ଯାଇ ପହଞ୍ଚିବା ଆମ କର୍ମଫଳଟା ଆସିକି ପହଞ୍ଚିବ, ସେଥିରେ କିଛି ନାହିଁ, ସମସ୍ୟା ସବୁଆଡ଼େ ଭରପୁର ହେଇକି ରହିଛି, ଏତିକି ଏଇଟା ଫେଭରେବୁଲ, ଏଠି ମଠ ମନ୍ଦିର ଏତିକି ସୁବିଧା କ'ଣ, ସମସ୍ୟା ଥିଲେ ବି କୃଷ୍ଣ ଭକ୍ତି ପାଇଁ ସବୁ ଅନୁକୂଳ ରହିଛି, ତୁମେ ସମସ୍ୟା ଭିତରେ ପଶନି, ଏତିକି ତୁମକୁ ସେଠି କ'ଣ ବହୁତ ଦୁନିଆ ଆଉ ମଠ ମନ୍ଦିର ଭିତରେ ଏତିକି ପାର୍ଥକ୍ୟ, ଏଇଟା ମନେ ରଖିଥିବ, ମଠ ମନ୍ଦିରରେ ନିଜ ନିଜ ସମସ୍ୟାର ଲୋକ ପସନ୍ତି, ତୁମର ଏତେ କାମ ନାହିଁ, କିଏ କ'ଣ କହିଲା କି ସେ ପ୍ରଭୁ ଏହା କହିଲେ, ଜାଣିଛ ନା ସେ ମାତାଜୀ ଏହା କହିଲେ, ଏଇଟା ତୁମେ ନିଜେ ନିଜେ ପୋଷୁଛ, ତୁ ନିଜେ ନିଜେ ପୋଷୁଛ, ନିଜେ ନିଜେ ତୁମ ମୁଣ୍ଡ ଖରାପ କରୁଛ, ତୁମର ଭଜନ ଅଛି, ତୁମର ମାଳି ଅଛି, ଝୁଲି ଅଛି, ଜପ ଅଛି, ସେବା ଅଛି, ତୁମେ ମୁଣ୍ଡ ପୁରଉଛ ନିଜେ, ତୁମେ ସମସ୍ୟା ଭିତରେ ନିଜେ ପୋଷୁଛ, ଆଉ ଘରେ କ'ଣ ସମସ୍ୟା ଭିତରେ ତୁମକୁ ଛନ୍ଦି ଦେବେ, ତୁମେ ନଥାଅ ଟାଣି ଘୁଷାରି ପୁରେଇଦେବେ। ଏଠି ମଠ ମନ୍ଦିର କେହି ପୁରାନ୍ତିନି, ମଠ ମନ୍ଦିର ନିଜେ ନିଜେ ପଶିଯାନ୍ତି। ଅଯଥା ୟା ବିଷୟରେ କହିଲେ, ତା ବିଷୟରେ କହିଲେ, ସିଏ ଶୁଣିଦେଲା, ସିଏ କହିଲେ ପ୍ରଭୁ ମତେ ଏ ବିଷୟରେ କହିଲେ, ସିଏ ତୁମକୁ କହିଲା, ବାସ ଚାଲିଲା ଆଉ କ'ଣ ସମସ୍ୟା ଅଛି। କିନ୍ତୁ ଏଠି ଏଠି ଗୋଟେ ଜିନିଷ ଅଛି, ଫେଭରେବୁଲ ଅଛି କୃଷ୍ଣ ଭକ୍ତି ପାଇଁ, ତୁମେ ସମସ୍ୟାରେ ପଶନି, ସେଠି ପଶେଇ ଦିଆ ହବ, ଏଠି ପଶିବନି, ତୁମେ କେମିତି ପଶିବନି, ତୁମେ ଗୋଟେ ଏନଭାରମେଣ୍ଟ ଭିତରେ ରହୁଛ, ଗୋଷ୍ଠୀ ଭିତରେ ରହୁଛ, ସେ ତୁମକୁ କୃଷ୍ଣ ଗୁରୁଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ସେ ତୁମକୁ ପ୍ରୋଟେକ୍ସନ୍ ଦେବେ, ଇଣ୍ଟେଲିଜେଣ୍ଟ ଦେବେ, ଏନଗେଜମେଣ୍ଟ ଦେବେ, ଟେଷ୍ଟ ଦେବେ। ଏମିତି ନାହିଁ ତୁମେ ଜୀବନଟାକୁ ସହଜ ବୋଲି କେମିତି ଭାବିଦେଉଛ, ତୁମର କର୍ମଫଳ ଅଛି ବୋଲି, ତୁମେ କ'ଣ ବାବାଜୀ ହେଇଗଲେ ବୋଲି ଆସିକି ତୁମର ସେ କର୍ମଫଳଟା ପଳେଇଗଲ ନା କ'ଣ? ଏଇଟା ସରେଣ୍ଡର ଯିବ ନା, ଆଉ ତୁମେ 100 ଭାଗ ସରେଣ୍ଡର ହେଲେ 100 ଭାଗ ଯିବ, 50 ଭାଗ ସରେଣ୍ଡର ହେଲେ 50 ଭାଗ ଯିବ, ସବୁ ତାଙ୍କ ବ୍ୟବସ୍ଥାରେ ଆସିବ, ତୁମକୁ ସେଭଳି ବୁଦ୍ଧି ମିଳିବ, ସେଭଳି ବୈରାଗ୍ୟ ଆସିବ, ସେଭଳି ଜ୍ଞାନ ଆସିବ, ସେଭଳି ସୁରକ୍ଷା ଆସିବ, ସେଭଳି ଆରେଞ୍ଜମେଣ୍ଟ ଆସିବ, ସେଭଳି ଟେଷ୍ଟ ଆସିବ, ତୁମେ ଆଉ ସେଥିରେ ମୁଣ୍ଡ ପୁରିବାକୁ ଇଚ୍ଛା ହବ, ସବୁ ବ୍ୟବସ୍ଥା ଉପରେ ଅଛି ନା। ଆମ ଇଚ୍ଛା କଲେ କିଛି କରିପାରିବନି, ଇଚ୍ଛାର ମରଣ ହେଉନି କି, ସେଥିପାଇଁ ସେ ଲେଖିଦେଲେ, ତୁମାର ଇଚ୍ଛା ହେଇ ଜୀବନ ଜନ୍ମ ମରଣ, ସମୃଦ୍ଧି ନିପାତ ଦୁଃଖ ସୁଖ ସଂଘଟନ, ସମୃଦ୍ଧି ହେଉଛି ନଷ୍ଟ ହେଇଯାଉଛି, ଆଉ ଦୁଃଖ ସୁଖ ଆଉ ସବୁ ଆପଣଙ୍କ ଇଚ୍ଛା ରହୁଛି, ଏଇଟା ଗୋଟେ ସମସ୍ୟା। ସିମ୍ପଲ୍ ଆବାଇଡ୍ କ'ଣ ଲେଖିଲେ ପ୍ରଭୁଜୀ, ସିମ୍ପଲ୍ ଆବାଇଡ୍ ଦି ୱିଲ୍ ଅଫ୍ କୃଷ୍ଣ, ଇଟ୍ ଇଜ୍ ଅନ୍ନେସେସରି ଟୁ ଇନକ୍ୱାର୍ ହ୍ୱାଇ ପାଣ୍ଡବଜ୍ ଆର୍ ସଫରିଙ୍ଗ, ପ୍ରପଦ ମହାରାଜ କହୁଛନ୍ତି। ଭୀଷ୍ମଦେବ ତାଙ୍କୁ ଇନ୍ଷ୍ଟ୍ରକ୍ସନ୍ ଦେଉଛନ୍ତି ନା, କାହିଁକି ଯୁଧିଷ୍ଠିର ମହାରାଜ ଆସିକି ପଚାରୁଛନ୍ତି ନା, କାହିଁକି ଆମେ ଦୁଃଖ ପାଇଲୁ, କାହିଁକି ଆମ ଜୀବନରେ ତୋଡ଼ ଆମ ପାଇଁ ଆଜି ଗୋଟେ ମୁଡ୍ ବଦନାମ, ଆଜି ଗୋଟେ ମହାଭାରତ ଯୁଦ୍ଧ ହେଲା ଆମ ପାଇଁ ଏତେ ଜୀବ ମଲେ, ସେଠି ପ୍ରପଦ ତାଙ୍କ ପରପୋଟରେ ଲେଖିଛନ୍ତି। ମାନେ ଅନୁଭବୀ ସାଧନା ସବୁ, ଭାଇ ବଡ଼ ବଡ଼ ତତ୍ତ୍ୱ ଜାଣିବା ଲୋକ ଅଛନ୍ତି, ମୁଁ ବି ପଢ଼େଇଲେ, ମୁଁ ତତ୍ତ୍ୱ ଜାଣିଦେବି, ତୁମେ ପଢ଼େଇଲେ ତୁମେ ତତ୍ତ୍ୱ ଜାଣିଦେବ, ତୁମେ କହିଦେବ, କିନ୍ତୁ ତୁମର ଅନୁଭବ ସ୍ୱାନୁଭବ କୃଷ୍ଣ ଦିଅନ୍ତି, ବା ଅନ୍ନେସେସରୀ ଜିନିଷ, ଜଣେ ଚିନ୍ତା କରିବା ଦେଖିଲେ ମୋତେ କାହିଁକି ଦୁଃଖ ମିଳୁଛି, ତୁମେ ତା କିଛି କରିପାରିବି କି, ତୁମକୁ କାହିଁକି ସୁଖ ମିଳୁଛି ଚିନ୍ତା କଲେ ତୁମର କିଛି ଫାଇଦା ମିଳିବନି, କାହିଁକି ଦୁଃଖ ମିଳୁଛି ତାର ବି କାରଣ ପାଇବନି। ସିମ୍ପଲ୍ କୃଷ୍ଣଙ୍କ ଇଚ୍ଛାଟାକୁ, ଏଇଟାକୁ କିଛି କୃଷ୍ଣଙ୍କର ଇଚ୍ଛା ବୋଲି ତୁମେ ମାନିନିଅ, ବାସ ସବୁଠୁ ସୁଖ, ଅନ୍ନେସେସରୀ କିଛି ଚିନ୍ତା କରିବା ଦରକାର ନାହିଁ, ଜଗତରେ କେହି ବି ସମାଧାନ କିଛି କରୁନାହାନ୍ତି ସୁଖ ଦୁଃଖର, ଏ ଛଅଟା ତ ରହିଛି, ଏଇଟା ମାର୍କେଟିଂ ଚାଲିଛି ଆଉ କ'ଣ ଭାବିଲେ, କ'ଣ କହୁଛ ଏଇଟା ମାର୍କେଟିଂ ହେଉନି କି, କମ୍ପାନୀ ସବୁ ମାର୍କେଟିଂ କରୁଛନ୍ତି, କ'ଣ ସେ ଆୟୁର୍ବେଦିକ ଔଷଧ ମାର୍କେଟିଂ, ମାର୍କେଟିଂ ଚାଲିନି ସବୁ, ଏଠି ତ ସେ 6ଟା ମାର୍କେଟିଂ ଚାଲିଛି ଆଉ କ'ଣ, ଏବେ ଅଲମ୍ପିକ୍ ଖେଳ ହେଉଛି, କିଏ କ'ଣ ସୁନା ପାଇଲାଣି, କିଏ ରୂପା ପାଇଲାଣି, କିଏ ଦୌଡ଼ାଦୌଡ଼ି ହେଉଛନ୍ତି, ଯିଏ ଯେଉଁ କ୍ରିକେଟ୍ ଖେଳୁଛନ୍ତି, ଫୁଟବଲ୍ ଖେଳୁଛନ୍ତି, ବିଜନେସ୍ ଚାଲିଛି, ଯେତେ ପ୍ରକାର 6ଟା କମ୍ପିଟିସନ୍ ଚାଲିଛି, ମାର୍କେଟିଂ 6ଟା ମାର୍କେଟିଂ, ଏ ସୁଖ ଦୁଃଖ ମାନ ଅପମାନ ଲାଭ କ୍ଷେତ୍ର ମାର୍କେଟିଂ ଚାଲିଛି, ଦୁନିଆ ସଂସାରର କ'ଣ ଅଛି, ସେ ସୁଖୀ ମୁଁ ଦୁଃଖୀ, ମୁଁ ଦୁଃଖୀ ସିଏ ହେଲା ସୁଖୀ, ତୁମର ହେଉନି ନା କ'ଣ, ସେ ସାଙ୍ଗକୁ ଦେଖିଲେ ଭାଇ ତୁ ଭଲ ରହୁଛ, ଦେଖ ମୋର ହଇରାଣ ହେଉଛି, ସୁଖ ଦୁଃଖର ମାର୍କେଟିଂ ବା, ମଣିଷ କ'ଣ ସାଙ୍ଗ ଯେଉଁଠି ଯାଉଛି ଖାଲି ମାର୍କେଟିଂ ଚାଲିଛି ନା ସୁଖ ଦୁଃଖରେ, ଆଉ ତାକୁ ଦେଖି ଦେଉଛି ଭଲ ଗାଡ଼ି ଘୋଡ଼ା କଲାଣି, ଭଲ ସୁଖରେ ରହୁଛି, ମୁଁ ମରୁଛି ଏଠି, ଆଉ ମାର୍କେଟିଂ ତ ଚାଲିଛି ଆଉ କ'ଣ, ସୁଖ ଦୁଃଖର ମାନ ମାନ ସମ୍ମାନ, ହେଇ ତାକୁ ସମ୍ମାନ ମିଳିଲା, ମୋତେ ସମ୍ମାନ ମିଳିଲାନି, ହେ ମୋତେ ଅପମାନ ହେଇଗଲା, ଏଇ ତ ମାର୍କେଟିଂ ଆଉ କ'ଣ କରୁଥାଅ ବାପା, ଜୀବନ ଚାଲିଯିବ ବି ଏ 6ଟା ଜିନିଷ କେବେ ସମାଧାନ ହବ, ବୁଦ୍ଧିମାନ ହବା ଦରକାର, ଆତ୍ମବିବେକୀ ହବା ଦରକାର, ସେଥିପାଇଁ ବହୁତ ଶ୍ରବଣ କଲେ ବି ଆତ୍ମତତ୍ତ୍ୱ, ସେଥିପାଇଁ ଆତ୍ମତତ୍ତ୍ୱବିତ୍ ପ୍ରବଦ ମହାରାଜ ହେଉଛନ୍ତି, ଆତ୍ମତତ୍ତ୍ୱବିତ୍ ଗୁରୁଙ୍କର ସଙ୍ଗ ଲାଭ କରି ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କଲେ ଆମେ ଆତ୍ମସ୍ଥିତିକୁ ଆସିବା, ତ ପ୍ରିନ୍ସିପଲ୍ କିଛି ବି ଭୁଲେଇ ପାରିବନି, ଏପଟ ସେପଟ କରିଦେଲା ମାନେ ସେଇଟା ଭଲ ଲାଗିପାରିଥାଏ କିନ୍ତୁ ସେଟା ହବନି, କାର୍ଯ୍ୟ କରିବନି। ତୁମେ ଯେଉଁ କ'ଣ ସେଟା କୁହନ୍ତି ମେଡ଼ିସିନ ଗୁଡ଼ାକ, ଭିଟାମିନ ମେଡ଼ିସିନ ଗୁଡ଼ାକ ଭାବିଲେ ଭଲ ନା ଖରାପ, ଖାଇଛ ଭିଟାମିନ କିଛି, କେଉଁଠି ଖାଇଛ, ତୁମେ ଖାଇନ କେଉଁଠି ଜାଣିଛ, ଭିଟାମିନ ଟାବଲେଟ୍ ଖାଇଛ କିଛି, ଭିଟାମିନ ଯେଉଁ ଔଷଧ ଗୁଡ଼ା ଭଲ ନା ଖରାପ, ଯେଉଁଟା ଖାଇଲେ ମାନେ ତୋ ମୋଟା ହବ, ବଳା ଆସିବ, ଭଲ ନା ଖରାପ, ଖରାପ କାହିଁକି, ଭିଟାମିନଟା ଏଇଟା ଖରାପ କାହିଁକି, ତୁମେ ଖାଇଲେ ଦେଖିବା, ତାକୁ କହିଲେ ଭିଟାମିନଟା ତ ଅଛି, ଭିଟାମିନ 12, ଭିଟାମିନ 10, ମାନେ 12, 19 କ'ଣ ସବୁ ତାର କେତେ ପ୍ରକାର ଅଛି, ତୁମେ 4-5 କେତେ ଖାଇଦେବ, ତାପରେ କ'ଣ ହବ, ଶୋଇପାରିବନି ରାତି ଦିନ, ତୁମେ ଶୋଇପାରିବ, ସେଟା ଭିଟାମିନ ଜିନିଷଟା ତାକୁ କେମିତି ଖାଇବ, କ'ଣ କରିବ, କେଉଁ ଲୋକ ଖାଇବ, ଡୋଜ୍ ଦେଖୁନା, ତୁ ଲେଖାଇନି 250 mg, ଲେଖାଇ 500 mg, ତାର ଲେଖା ହେଉଛି ନା ତାର ଏତେ ଗ୍ରାମ ଏଇ କ୍ୟାଣ୍ଡିଡେଟ୍ ଏଇଟା ଖାଇବ, ଭଲ କ'ଣ ଭଲ ଜିନିଷ ବୋଲି ଖାଇଦେ ତ ମରିବ ଯେ, ପୁଣି ବାଟଟା ଭଲ ଦେଖାଉଛି ବୋଲି ମୁଁ ଏଇଟା କରିଦେବି, ଆରେ ଭଲ ଦେଖାହେଲେ କ'ଣ ହବ, ସେଟା କେମିତି ଯିବାକୁ ପଡ଼ିବ, ଅର୍ଜୁନ କେତେବେଳେ ଭଲ ରାସ୍ତାରେ ଯିବା ପାଇଁ ଚାହୁଁଥିଲେ, ସନ୍ନ୍ୟାସ ହେବା ପାଇଁ ଚାହୁଁଥିଲେ, ନା ଯୁଦ୍ଧ କରିବାକୁ ପଡ଼େ, ସେମିତି ମନ ମନ କିଛି କାମ ହେଇପାରିବନି। ଆତ୍ମତତ୍ଵଟା ଏମିତିକା ଜିନିଷ, ଅଧିକାର ଶାସ୍ତ୍ର ଗୁରୁ ସବୁକୁ ଧରିକି ଆମକୁ ଧୀରେ ଧୀରେ ଆସିବାକୁ ପଡ଼େ। ତୁମେ କ'ଣ ଇଚ୍ଛା କରିଦେଲେ ସେଟା ହେଇଯିବ ନା କ'ଣ, ସାପକୁ ଏଇ ଯେଉଁ ସାପ କାତି ଛାଡ଼ି ଜାଣିଛ ନା, ଭାବିଲେ ଏ ନୂଆ ବର୍ଷରେ କହୁଥିଲେ ମନ ପଡ଼ିଗଲା ଝିଅ ହଠାତ୍ କେମିତି, ସାପ କାତି ଛାଡ଼ି ଜାଣିଛ ନା କ'ଣ, ଯେ କାତି ଛାଡ଼ୁଛି ନା କାତିଟା ଦେଖିବ ତ କେମିତି, ପୁରା ସାପର ଯେମିତି ସବୁ ତାର ପ୍ରିଣ୍ଟ ଧରିକି ପଳେଇ ଆସିଥିବ, ଯେଉଁ ସାପ ଆଉ ସାପ ଧରନ୍ତି କେମିତି ଧରନ୍ତି, ସବୁବେଳେ ଖୋଜିକି ପାରିବେନି ବାପା, ତାଙ୍କୁ ଧରିବା ବେଳେ ହେଉଛି ସେଇଟା, ଯେଉଁଟା କଷ୍ଟଲି ସାପ ଯେଉଁଟା କ'ଣ, ସାପରେ ଦାମିକିଆ ସାପ ନାହାନ୍ତି କି, ବହୁତ ଦାମିକିଆ ସାପ ଅଛନ୍ତି ନା, ଏଇ ଯେଉଁଟା କ'ଣ ଗୋଖର ପୋଖର ଗୁଡ଼ାକ ନା, ହଁ ସେଗୁଡ଼ାକ ଭାରି କଷ୍ଟଲି ବର୍ତ୍ତମାନ, ସେସବୁ ଖୋଜୁଛନ୍ତି ଯେଉଁମାନେ ରଣା ଫଣା ଯେଉଁ ସାପ ଖୋଜୁଛନ୍ତି, ସେମାନେ ସେ କାତି ଛାଲ ବେଳେ ଧରିବେ ତାକୁ, ସେ କ'ଣ କେଉଁଠି ରହୁଛନ୍ତି ଜାଣିବେ, ସେ କାତି ଛାଲ ଜାଣିଦେବେ, ଆଚ୍ଛା ଏଇ ଏରିଆରେ ସେ ରହୁଛି, ସେ ଯେଉଁଠି କାତି ଛାଡ଼ିଦେବ ଭଲ ବନ୍ଦ କରିଥିବ, କାତି ଛାଡ଼ିବା ସମୟ ଗୋଟେ ଅଛି, ସେଟା କେଉଁ ସମୟରେ ଗୋଟେ ଆସେ ଦେଖିବ, ସବୁଆଡ଼େ ପଡ଼ିଥିବ ଖରାଦିନ ବେଳକୁ ସେ ଆସିବ, ତା ସେ ତାକୁ ଧରି ତାକୁ ଧରିବେ, ସେ ଯେମିତି କ'ଣ କରୁଛି କଷ୍ଟ ପାଉଛି ନା, ଆଉ ତା କୁଣ୍ଡେଇ ମୁଣ୍ଡେଇ ହବ ଭଲ ମନ୍ଦ ହବ, ତାର ସିଜନାଲ ହିସାବରେ ସେ ପୁରା ଛାଡ଼ିଦେବ ସେଟାକୁ, କିନ୍ତୁ ସେ ବଞ୍ଚୁଛି ନା ନାହିଁ, ସେ ଲୋକ ସେ ବଞ୍ଚିଛି ସର୍ପଟା, କିନ୍ତୁ ତାର ପୁରା ପ୍ରିଣ୍ଟ ସହ ତା ପୁରାଟା ଭାରିକି ପଳେଇ ଆସିଛି, ସେ ମଧ୍ୟ ବଞ୍ଚିକି ରହିଛି, ସେଇଟା ଛାଡ଼ିଦେଲା ତାର ସୁଖ ହେଲା, ତା ଦେହ ହାତ ବର୍ତ୍ତମାନ ଫ୍ରି ହେଇଗଲା, ସେଟା ସଂସାର ଆମେ ରହିଥିବା ଏଇଟା ବାହାର କରିଦେବାକୁ ପଡ଼ିବ, ପୁରା ଖୋଳଟାକୁ ଏ ସର୍ବଚେତନାଟାକୁ ବାହାର କରିଦେବାକୁ ପଡ଼ିବ। ହଁ ଏଇଟା ଗୋଟେ ଛୋଟିଆ କାମ, ସମୟକୁ ଅପେକ୍ଷା କରିବାକୁ ପଡ଼ିବ, ଏ ଆତ୍ମଚେତନା ଯିବାକୁ ପଡ଼ିବ, ତୁମେ ମନକୁ ମନ କାମ କରିଦେଇ ତୁମେ କିଛି ଯେତେ ଚାଲାକ ହୁଅ, ଆଧ୍ୟାତ୍ମିକ ଦୁନିଆରେ ତୁମେ ମନକୁ ମନ ଭଲ କାମ କରି ଠକି ହେଉଛୁ ଆମେ, ଆଉ ଆମେ ଗୋଟେ ଭଲ କାମ କରିବା ପାଇଁ ଭଜନ କରିବା ପାଇଁ ଯାଇକି ଆମେ ଠକି ହେଉଛୁ, ତୁମେ କ'ଣ ତାକୁ ପ୍ଲାନ୍ କ୍ରିଏଟ୍ କରି ତୁମେ କ'ଣ କହୁଛ ସକ୍ସେସ୍ ହବ, ଆମେ ଅନୁଭବରୁ ଆମେ ବାଡ଼େଇ ବାଡ଼େଇ କହିବୁ, ତୁମେ କାହାକୁ ଖାତିରେ ଆମେ କରୁନା, ତୁମେ କ'ଣ ଭଜନ କରିବ କ'ଣ କର ତୁମେ ଜାଣିକି ନ ଜାଣ, ଆମ ଗୁରୁ ଆଖି ଦେଖି ଦେଇଛନ୍ତି, ଆମକୁ ତୁମେ କ'ଣ କହିବ, 100% ଇଚ୍ଛା କଲେ ମୁଁ ଏମିତି କରିକି ଭଜନ କରିବି, ତଥାପି ସେଇଟା କାମ କରୁନି, ତାଙ୍କ ଇଚ୍ଛାରେ ଚାଲିବାକୁ ପଡ଼ୁଛି, ଆଉ ତୁମେ କ'ଣ କହିବ ଆମେ ଏମିତି କରିଦେବା ଏହା କରିଦେବା ସେଟା କରିଦେବା ସେଟା କରିଦେବା, ହଁ ଆପଣ ହେଉଛ କି ନାହିଁ, ସେ ଯୋଜନା କିଛି ହେବନି ବାବା, ଖୋଳପାଟା ବାହାର କରିବା ପୁରାଟା ବାହାର କରିବାକୁ ପଡ଼ିବ ନା, ଚେତନାଟା ପୁରା ସେଥିପାଇଁ ପ୍ରିନ୍ସିପୁଲଟାକୁ ଫଲୋ କରିବାକୁ ପଡ଼େ, ଶାସ୍ତ୍ର ଏହା କହୁଛନ୍ତି, ଗୁରୁ ଏହା କହୁଛନ୍ତି, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ସବୁ ଜିନିଷ ଜାଣିଲା ପରେ ଧୀରେ 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 ଭବ ପା ଯିବ ପାଏ ଭବ ସିନ୍ଧୁ କୂଳ ମହାପୁରୁ ଶିଖେ, ଧୀରେ ଧୀରେ କାତି ଛାଡ଼ିବା ସାପ ଖୋଳପାଟ ପରେ ବାହାରି ପଡ଼ିବ, ସେଭଳିଆ ସ୍ୱରଚେତନାରୁ ଆମେ ପୁରା ମୁକ୍ତ ହେବା, ପୂର୍ବ ସବୁବେଳେ ଲେଖୁନାହାନ୍ତି ଫ୍ରି ଫ୍ରମ୍ ବଡିଲି କନ୍ସେପ୍ସନ୍ ଅଫ୍ ଲାଇଫ୍, ଚେତନାଟା ଆମେ ସବୁ କାମ ଖାଉଛି ନା, ଆଉ ସେଠି କୃଷ୍ଣ ଅଛି, କୃଷ୍ଣକୁ ରଖିବାକୁ ପଡ଼ିବ, ଯେତେବେଳେ କୃଷ୍ଣ ରହିଗଲେ ବାହାରିଗଲା ଖୋଳଟା, ସ୍ୱରଚେତନା ରହିଛି ବୋଲି ଆମକୁ କଷ୍ଟ ଲାଗୁଛି, ଯେତେବେଳେ କୃଷ୍ଣ ମୁଣ୍ଡ ଭିତରେ ରହିଗଲେ ଏଇଟା ବାହାରିଗଲା ଖୋଳଟା ବାହାରିଗଲା, ଆଉ କ'ଣ ସ୍ୱରଟା ଥିଲା କ'ଣ ଡା ହେଲା, ଯେଉଁଟା କଷ୍ଟ ହେଲେ ଭାରି ପଳେଇଲା, ଆଉ କ'ଣ କିଛି କଷ୍ଟ ନାହିଁ, ନହେଲେ ସ୍ୱର ଥିଲା ପର୍ଯ୍ୟନ୍ତ ତୁମକୁ ସବୁବେଳେ ଗୋଟେ ବୁଢ଼ା ହେଲେ ଚିନ୍ତା ଲାଗିବନି, ପଇସା ନଗଲେ ଚିନ୍ତା ଲାଗିବନି, ସବୁ ଦୁଃଖରେ ଅଛନ୍ତି ନା, ଆଉ କାହାର କିଏ କହୁଛି ମୋର ପୁଅଟା ନାହିଁ ସେ ଦୁଃଖୀ, କିଏ କହୁଛି ମୋର ଟଙ୍କା ନାହିଁ ମୋର ଦୁଃଖୀ, କିଏ କହୁଛି କ'ଣ ମୋର ଅସୁବିଧା ମୋର ସ୍ୱାମୀ ଭଲ ନାହିଁ, କିଏ କହୁଛି ସ୍ତ୍ରୀ ଭଲ ନାହିଁ, ସବୁ ଦୁଃଖୀ, ଆସି ବୁଝିପାରୁନାହାନ୍ତି, ଆରେ ଭାଇ ସ୍ୱରଟା ଥିଲା ମାନେ ଗୋଟେ ଖୋଳପାଟାଟା ତ ବାହାର କରିଦିଅ, ଏଇଟା ସବୁବେଳେ ଖୁଜିଲି ହବ କ'ଣ କୁଣ୍ଡେ ହବ, ସର୍ପଟା ଭାରି କଷ୍ଟ ପାଏ ନା, ଭାରି କଷ୍ଟ ପାଏ, ସେ ଗୋଟେ 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 ସେ ଚକାତି ଛାଡ଼ିବ, ଛାଡ଼ିଦେଲେ ତାକୁ ତାକୁ ତା ଦେହ ଭଲ, ସେଭଳିଆ ଆମର ଏଇ ଶରୀର ଚେତନାଟା ବାହାରିଗଲା ପରେ ତୁମେ ଯାଇକି ଟିକେ ଶାନ୍ତି ପାଇବ, ସେଥିପାଇଁ ତ ଏତେ ନିୟମ ଗୁଡ଼ା ମାନିବାକୁ ପଡ଼ୁଛି, ଏତେ ଷ୍ଟ୍ରିକ୍ଟ ଲାଇଫରେ ଆମକୁ ଯିବାକୁ ପଡ଼ୁଛି, କିଛି କିଛି ବଦଳେଇ ଦେଲେ ହବନି, ବୁଲେଇଲେ ମକେଇଲେ କିଛି ଚାଲି ହବନି ରାସ୍ତାରେ, ତେଣୁ ଭଗବାନ ଏଇଟା ଭଗବାନ କହୁଛନ୍ତି ଆଶ୍ଚର୍ଯ୍ୟ ଜିନିଷ। ଅର୍ଜୁନ ତା ପରବର୍ତ୍ତୀ ଶ୍ଳୋକରେ ପ୍ରଶ୍ନ କରିବେ ଯଦି, ତାହେଲେ ମୁଁ କରିବି କ'ଣ, ଆପଣ ଏଣେ ଆତ୍ମା କଥା କହୁଛନ୍ତି, ଆତ୍ମା ହେଉଛି ଆଶ୍ଚର୍ଯ୍ୟ ଜିନିଷ ମୁଁ ଜାଣିପାରୁନି, ପିତାମହ ଭୀଷ୍ମ ହେଉଛନ୍ତି ଆତ୍ମା, ମୁଁ ବି ହେଉଛି ନା ଆତ୍ମା, କିନ୍ତୁ ଦେହବଦ୍ଧ ହେଇଗଲେ ଦେହଟା ତ ନଷ୍ଟ ହେବ, ଆପଣ ତ ସବୁ କହୁଛନ୍ତି, କିନ୍ତୁ ମୋର କ'ଣ କରିବା କର୍ତ୍ତବ୍ୟ, ଦେହି ନିତ୍ୟବଦେୟ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱମ୍ ଶୋଚିତୁମ୍ ଅର୍ହସି, କେତେବାର ଏଇ କଥା କହୁଛନ୍ତି ଶୋଚିତୁମ୍ ଅର୍ହସି, ପୂର୍ବ ଶ୍ଳୋକରେ କ'ଣ କହିଲେ, ତତ୍ର କା ପରି ଦେବତା, କାହିଁକି ଦୁଃଖ କରୁଛ, ଏବେ ଏଠି କହୁଛନ୍ତି ନ ସୁଚି ତୁମାର ହସି ଦୁଃଖ କରନି। ମଣିଷ ଗୋଟେ ଯୋଉ ଚିନ୍ତା କରୁଛି ନା, ଏଇଟା ବହୁତ ବଡ଼ କ୍ଷତି ଜୀବର। ଏଥିରେ ତାର ପରମାର୍ଥ ଲାଭ ହବନି କି ଦେହ ବି ଲାଭ ହବ କିଛି ନା। ଚିନ୍ତା କରିବ, ଚିନ୍ତାମଣି କରିବାର ଅଛି। କ'ଣ ଚିନ୍ତା କରିବ ଜୀବନରେ? କୁନ୍ତି ଯଦି ଚିନ୍ତା କରିଥାନ୍ତି ପ୍ରଥମ ଦିନ ସେ ପାଗଳ ହେଇଯାଇଥାନ୍ତି। ମୋତେ ପାଣ୍ଡବମାନଙ୍କ ତୁ ଲକ୍ଷ ଉଦାହରଣ ଆସେ ଖାଲି। ପାଣ୍ଡବମାନେ ସେ ପାଞ୍ଚ ପୁଅ ସହିତ କୁନ୍ତି ଆଉ ତାଙ୍କ ବହୁ ବୋହୂମାନଙ୍କୁ ଯୋଡ଼ି ଦେଲେ, ସେ ଗୋଟେ ଏମିତି ପରିବାର, ତାଙ୍କ ପରିବାରରୁ ଲକ୍ଷ ଉଦାହରଣ ମୋ ମୁଣ୍ଡ ଖାଲି ଢୁକେ। କୁନ୍ତି ଯେଉଁ ଅବସ୍ଥାରେ ସିଏ ଥିଲେ, ପଶିଗଲେ ଅଗ୍ନିରେ କିଏ ପ୍ରବେଶ କରିଗଲେ? ମାଦ୍ରୀ ପଳେଇଲେ, ମାଦ୍ରୀ ପଳେଇଲେ ପଳେଇଲେ ଦୁଇଟା ପୁଅକୁ ରିସ୍କି ରିସ୍କି ଜବ୍ ଗୋଟେ ଛାଡ଼ିଦେଇ ଚାଲିଗଲେ। କ'ଣ କାଁ କୁନ୍ତି କତିରେ ଛାଡ଼ିଦେଇ ଚାଲିଗଲେ? କୁନ୍ତି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ତାଙ୍କ ସ୍ୱଭାବ ସହିତ ମୋର ତିନିଟା ପୁଅକୁ ନେଇ ଚଳେଇବାର ଅଛି, ଆଉ ମୋତେ ଗୋଟିଏ ଦୃଷ୍ଟିରେ ଦେଖିବାର ଅଛି, ଆଉ ସପୋର୍ଟ କିଏ ନାହିଁ? ଧୃତରାଷ୍ଟ୍ର ସ୍ୱାମୀ ତ ନାହାନ୍ତି, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନ ପଛରେ ଲାଗିଛନ୍ତି। କୁନ୍ତି ଯଦି ଗୋଟିଏ କଥା ମୁଣ୍ଡରେ ପୁରେଇଥାନ୍ତେ, ସେ କେବେ ତାଙ୍କୁ ଭଜନ କରିପାରିନଥାନ୍ତେ। ସଂସାର କଥା ଯିଏ ମୁଣ୍ଡରେ ପୁରାଏ, ସିରିୟସ୍ ହୁଏନି ସଂସାର। ବିଦେଶ ଛୁଆଟାକୁ ସବୁବେଳେ କୁହେ, ଡୋଣ୍ଟ ବି ସିରିୟସ୍ ଇନ୍ ୟୋର ଫ୍ୟାମିଲି ଲାଇଫ୍। ଭୌତିକ ଜୀବନ ଗୋଟେ ତୁମେ ଗୋଟେ ସିରିୟସ୍ ହୁଅନି, ଇଏ ମୋତେ କହିଦେଲା, ସେମିତି କହିଦେଲା, ଏଟା ସିରିୟସ୍ ହେଲେ ତୁମେ ପାଗଳ ହେଇଯିବ, ସିରିୟସ୍ ହେଲେ ତୁମେ ଅସୁବିଧା। ଆରେ ଏଇଟା ଗୋଟେ ଖେଳ ଭଳିଆ, ସୁଖ ଦୁଃଖ ଖେଳ ଭଳିଆ। ଭଗବାନ ଗୀତାରେ ଏଇଟା କହିଲେ, ଆଗାମ ପାଇଁ ନନୀତମ ତାଙ୍କ ସ୍ଥିତି ଖସୁଆ, ସହିବା ଶିଖ। ଏଟା ସୁଖର ଚକ୍ର ଆସିବ, ଦୁଃଖର ଚକ୍ର ଆସିବ, ଏଇଟା କିଛି ନୁହେଁ, ଏଇଟା ଗୋଟେ ଖେଳ, ସିରିୟସ୍ ହୁଅନି। ତୁମେ ବହୁତ ଗମ୍ଭୀର ହେଇଗଲ ଭୌତିକ ଜୀବନରେ, ବହୁତ ଗମ୍ଭୀର ହେଇଗଲ, ତୁମେ ବହୁତ ବଡ଼ ଲସ୍ରେ ପଡ଼ିଗଲ। ପୁରୁଣା କାଳିଆ ଲୋକମାନେ ମୁଁ ଦେଖିଛି, ମୋର ସେମାନଙ୍କୁ ମନେ ପଡ଼ୁଛି, ଆଉ ସେମାନେ ଆମିଷ ଖାଉଥିଲେ ମୁଁ ଦେଖିଛି ସେମାନେ, ଆଉ କେତେ ସେମାନେ କନଷ୍ଟାନ୍ସି ତାଙ୍କର ମେଣ୍ଟେନ୍ କରନ୍ତି, କିଛି ବି କିଛି ବି ବିଚଳିତ ହୁଅନ୍ତିନି। ପାଞ୍ଚଟା ଛଅଟା ନେଖା ଝିଅ, ଚାରିଟା ପାଞ୍ଚଟା ପୁଣି କ'ଣ କରନ୍ତି? ମୂଲ ଲାଗନ୍ତି, ଏ ଟିକିଟି ଛୁଆମାନେ ସେ ଛେଳି ଚରିବାକୁ ଯାଆନ୍ତି। ତିନିଟା ତିନିଟା ଝିଅ ଛେଳି ଚରଉଥିବେ, ସବୁ ପୁରୁଣା ଡ୍ରେସ୍ ଆସିକି ମାଗନ୍ତି। ଏ ଯେଉଁ ନୂଆ ରଜ ଆସିବ, ରଜ ଆସିବ, ଜନ୍ମାଷ୍ଟମୀ, ଏ ସରି ପ୍ରଥମାଷ୍ଟମୀ, ଯେତେ ସବୁ ଉତ୍ସବ ହୁଏ ସବୁ ନୂଆ ଡ୍ରେସ୍ ପିନ୍ଧନ୍ତି, ସେମାନେ ଆସି ଘରେ ସବୁ ମାଗିବେ, ବଡ଼ ମା ସେ ତ ଛୁଆଙ୍କର ପୁରୁଣା କପଡ଼ା ନାହିଁ, ତାକୁ ନେଇ ସବୁ ସିଲେଇ କରି। କିନ୍ତୁ ସେମାନଙ୍କ ସେମାନଙ୍କର ହସ ଖୁସି, ଛୁଆଙ୍କର ବି ହସ ଖୁସି, ଛେଳି ଚରଉଥିବେ, ଏବର ଥରେ ସବୁ ଛେଳି ଛାଡ଼ିଦେ, ଛୁଆ ସବୁ ଖେଳୁଥିବେ, ସେ ପଖାଳ ଟିକେ, ଏତେ ଗୋଟେ ପଖାଳ ଟିକେ ଗୋଟେ ବାଟିରେ ଖାଇଦେଇକି ଆସିବେ, ଖଟା ଟିକେ କଞ୍ଚା ଲଙ୍କା ଖଟା ଟିକେ ଡଳିଦେବେ, ସେ ଖାଇବେ। ତାଙ୍କ କଥାରେ କିଛି ନଥିଲା, ସେମାନେ ଚିନ୍ତା କରୁନଥିଲେ, ତୁମକୁ ତ ସବୁ ଭଗବାନ ଦେଇଛନ୍ତି, ପୁଣି ଗୋଟେ ଚିନ୍ତା କ'ଣ କରୁଛୁ? ଆରେ ମେଟେରିଆଲ ଭାଇ ସେଟା ବହୁ ଆଗେ, ସ୍ପିରିଚୁଆଲ ତ ବହୁତ ଗୋଟେ ହାଇ ଷ୍ଟାଣ୍ଡାର୍ଡ, ଏତେ କାହିଁ ସୁଖ ଦୁଃଖ ପାଇଁ ଚିନ୍ତା କରୁଛୁ? ମୋତେ ଏଇଟା ଗୋଟେ ଏଇ ମୁଁ ତ ଆଗରେ ଗୀତା ପଢେ, କିନ୍ତୁ କହିଲେ ବହୁତ ଜିନିଷ ଭଗବାନ ଦେଇଦିଅନ୍ତି, ଏ ଗୋଟେ କଥା ମୁଣ୍ଡ ଖାଲି ମୋର ଆସୁଛି। କେତେ ଥର ଭଗବାନ ଏଇ ଅଧ୍ୟାୟରେ କହିଛନ୍ତି, ଦୁଃଖ କରନି, ଦୁଃଖ କରନି, କାହା ଚିନ୍ତା, ସୁଖ କରନି, ସୁଖ କରନି। ଜୀବନରେ ଏତେ ବହୁତ କିଛି ଆମର ବହୁତ କିଛି ଲସ୍ ହେଇନି, ଆଉ ଭକ୍ତ ବିଲକୁଲ ସୁଖ କରିବା କଥା ନାହିଁ, କାହିଁକି ସୁଖ କରିବା କଥା ନାହିଁ? ତାର ତାର ବାଜି ବାଜିରେ ହିଁ କେବଳ ଲାଭ, ଏଇଟା ତ ପ୍ରଫିଟ୍ ବିଜନେସ୍, 100% ପ୍ରଫିଟ୍ ବିଜନେସ୍। ଭକ୍ତଟା ଯେତେବେଳେ ଦୁଃଖୀ ହେଉଛି, ତାକୁ ଆଉ କ'ଣ କୁହାଯିବ? ସେ କାହିଁ ଦୁଃଖ କରେ? ତାର ଭଗବାନଙ୍କ ଉପରେ ଏଇଟା ପୁରା କ୍ଲିଅର ଜିନିଷଟା। ଆଉ ଭଗବାନ କ'ଣ କହିବେ? ମୋର ଭକ୍ତ ହେଇକି ମୋର ମାଳି ତିଳକ କରିକି ସେ ମୋର ନାମ କରିକି ସେ ଦୁଃଖ କରୁଛି, ତା ତାର ମୁଁ ତାର ଦାୟିତ୍ୱ ନେବି, ବା ମୁଁ ତାର ସମସ୍ୟାର ସମାଧାନ କରିବି, ତାର ବିଶ୍ୱାସ ଏଇଟା ଇଣ୍ଡିକେସନ୍। ଆଉ ଭଗବାନ ସେଥିପାଇଁ ଭଲ ପାଆନ୍ତିନି, ଭକ୍ତକୁ ଭଗବାନ କେବେ ଚାହାନ୍ତିନି ସେ ଦୁଃଖରେ ରହୁ, ଭକ୍ତକୁ ଭଗବାନ କେବେ ଚାହାନ୍ତିନି ସେ ଛିଡ଼ା ପିନ୍ଧୁ, ସେ ଦୁଃଖରେ ରହୁ, ସେ ଏମିତି କରୁ, ଭଗବାନ ସେ ଚାହାନ୍ତି କାରଣ ତୁମର ଭକ୍ତ ନା, ସେ ଚିନ୍ତା କରିବ। ସୁଦାମରେ କ'ଣ ଥିଲା? ପ୍ରହ୍ଲାଦଙ୍କର କ'ଣ ଫେଭରେବୁଲ ଥିଲା? ପ୍ରହ୍ଲାଦଙ୍କର କ'ଣ ଅନୁକୂଳ ଥିଲା ମୋତେ କୁହ, କ'ଣ ଥିଲା ତାଙ୍କ ତାଙ୍କର ରାଜଧାନୀରେ? ନାମ କରୁଥିଲେ କି ଉଚ୍ଚସ୍ୱରରେ? ବିଗ୍ରହ ଥିଲା କି? ଭକ୍ତ ସଙ୍ଗ ଥିଲା କି? ବାପା ପ୍ରତି ପଦକ୍ଷେପରେ ଚାହୁଁଥିଲା ମାରିବା ନାହିଁ କି? ଆମ ବାପା କ'ଣ ପ୍ରହ୍ଲାଦ କି? ଆମେ କ'ଣ ଅସୁର ଭିତରେ ରହୁଛେ କି? ଆମେ କ'ଣଟା ଚ୍ୟାଲେଞ୍ଜେସ୍ ଫେସ୍ କରୁଛେ ଲାଇଫ୍ରେ? ଆମେ କାହିଁ ଦୁଃଖ କରିବାକୁ ଯିବେ? ଭକ୍ତ ସମାଜ ବୁଝିବା ଦରକାର, ଏଇଟା କେତେ ଗୋଟେ ଜୀବନ ଆମକୁ ପ୍ରଭୁପାତ ଦେଇଦେଇଯାଇଛି, କେବେ ବୁଝିପାରିବେନି। 20 ବର୍ଷ କ'ଣ 30 ବର୍ଷ ଲାଗିବ? 30 ବର୍ଷ ଏମିତି ଏମିତି ହେଲେ 30 ବର୍ଷ ଗୋଟେ ହେଲାବନି। ସିରିୟସ୍ଲି ଯଦି ପୁରା ଡେଡିକେସନ୍ କରିବେ, 30 ବର୍ଷ ପରେ ଯାଇ ଜାଣିବେ। ତୁମ ରକ୍ତ ମାଂସ ଶୋଷି ଦେଲା ପରେ କୃଷ୍ଣ ସେବା କରି କରିକି ତୁମେ କୃଷ୍ଣଙ୍କ ପାଇଁ ସବୁ ସେବା କରି କରିକି ଯଦି ସବୁ ଦେଇସାରିଲ ତାପରେ କୃଷ୍ଣ ତୁମକୁ ଜଣେଇବେ ଏଇଟା କେତେ ବଡ଼ ଜୀବନ ଭାଲ୍ୟୁଏବୁଲ ଲାଇଫ୍, ବାହାରେ ତୁମେ ଜାଣିପାରିବନି, ସେ ଅନୁଭବ ନଥିଲା ବୋଲି ତୁମେ ଜାଣିପାରିବ ଏଇଟା ତ କେତେ ବଡ଼ ଇମ୍ପୋର୍ଟାନ୍ସ ଲାଇଫ୍, କାହିଁ ଗୋଟେ ଚିନ୍ତା କରିବାକୁ ଯିବ। ସିଏ ବହୁତ ବଡ଼ ଜୀବନ ଦେଇଛନ୍ତି ସାଧୁମାନେ, ବହୁତ ଆମେ ଗମ୍ଭୀର ବା ଦରକାର, ଆମକୁ ବହୁତ ଫାସିଲିଟିଜ୍ ଅଛି, ଆମ ଜୀବନ ଗୋଟେ ବାଜି ବାଜିରେ ଯାହା କୁହନ୍ତି ଆନନ୍ଦ, କିଛି ଚିନ୍ତା ନାହିଁ, ସମସ୍ତଙ୍କୁ ଭରସା ଦେଇକି ବଞ୍ଚିବାର ଅଛି ଆମ ଲାଇଫ୍ରେ, ଆମେ ବଞ୍ଚିବା ଆଉ ସମସ୍ତଙ୍କୁ ଭରସା ଦେବୁ, ଆଉ ସେ ଭରସାଟା କୃଷ୍ଣ ଦେବେ ତୁମକୁ, କିଛି କାହାକୁ ଜଗତରେ ଗୋଟେ ହାରେସ ଅବସ୍ଥାରେ ଅଛି ନା, ସମସ୍ତେ ଗୋଟେ ଦୁଃଖ ଅବସ୍ଥାରେ ଅଛନ୍ତି ନା, କିଛି ନାହିଁ, ପୁରା ଆନନ୍ଦ। ହିପିମାନଙ୍କୁ ଦେଖୁଛ, ବିଦେଶୀମାନଙ୍କୁ ତାଙ୍କୁ ଆଣିକି ପ୍ରଭୁପାଦ ନଚେଇକି ତାଙ୍କୁ ପୁରା ଜୀବନ ଦେଇଦେଲେ, ସେ ଜୀବନ ମନେ କରୁଥିଲେ। ଆମେ ଭାରତୀୟ ଲୋକ ହେଇକି ଆମେ କାହିଁକି ଇଏ କରିବୁ, ଭଗବାନ କେମିତି ଏଇଟା କହୁଛନ୍ତି, ନ ସୋଚିତ ମହାରାଜି ଚିନ୍ତା ମୋଟେ କର। ମୁଁ ସେଇ ପାଣ୍ଡବ ନା କଥା କୁନ୍ତି କଥା କହୁଥିଲି ନା, କୁନ୍ତି ଯଦି ପ୍ରତି କଥାରେ ଚିନ୍ତା କରିଥାନ୍ତେ, ଏ ଭଜନ ଛାଡ଼ ମ, କୁନ୍ତି କୃଷ୍ଣଙ୍କୁ ଛାଡ଼ ସେ କ'ଣ କରିଥାନ୍ତା, ହିସାବ ପତ୍ର ନଥାନ୍ତା, ସେ ସେଇଦିନ ହିଁ ଆତ୍ମହତ୍ୟା କରିଦେଇଥାନ୍ତେ, ବିଭୂଷଣକୁ ବିଷ ଲୋଡ଼ ଦିଆଗଲା, ବିଷାନ ମହାଗ୍ନି ପଡ଼ୁଛେ ନା ଡେଲି, ମହାଗ୍ନି କୁହାଗଲା, ଯତୁ ଯତୁ ଘରେ ନିଆଁ ଲାଗିଲା କ'ଣ ରହିବ କିଛି, ବିଷାନ ମହାଗ୍ନି ପୁରୁଷାଦ, ପୁରୁଷା ଅଦା ବଣ ଭିତରେ ବୁଲୁଛନ୍ତି, ରାକ୍ଷସ ମାନେ ଆଇଲେ, ପୁରୁଷାଦ ଅଦର୍ଶନ କଣ, ତାପରେ ବିଷାନ ମହାଗ୍ନି ପୁରୁଷା ଦର୍ଶନ ଅସତ୍ ସଭାୟା ବନବାସ କୃଚ୍ଛ, ଅସତ୍ ସଭାୟା ଦ୍ରୌପଦୀ, ଅସତ୍ ସଭା ଦ୍ରୌପଦୀ ବିବସ୍ତ୍ର କରା, ଆଉ ବନବାସ କୃଚ୍ଛ, ବନବାସଟା କଣ କଷ୍ଟ, ତା ସାଙ୍ଗରେ ଗୋଟେ ବିଶେଷଣ ଲଗାଇଦେଲେ, ବନବାସ କେତେ କଷ୍ଟ, କୃଚ୍ଛ ଭାଇ ପାଞ୍ଚ ଭାଇ ପୁରା ରାତି ରାତି ଗଛ ମୂଳରେ ଭୀମସେନ ଶାଳ ଗଛ ଉପରେ ବସିକି, ଶାଳ ଗଛରେ ଡେଙ୍ଗା, ବଡ଼ ବଡ଼ ଗଛ ଉପରେ ଭୀମସେନ ବସିକି ଜଗିକି ରହିବ, ପାଳି କରି ଜଗିବେ, ମାଆଟା ଅଛନ୍ତି ନା, ଏ ସରି ଦ୍ରୌପଦୀ ଅଛନ୍ତି ନା, ପାଞ୍ଚ ଭାଇ ମୃଧି ମୃଧି ଅନେକ ମହାରଥାସ୍ତ୍ର, ଛୁଆ ଅନେକ ମହାରଥି ମାନେ ଏ ସୃଷ୍ଟିକୁ ଧ୍ୱଂସ କରିଲା ଭଳିଆ ଅସ୍ତ୍ର ସବୁ ପକେଇଛନ୍ତି ମୋ ପୁଅ ଉପରେ। କୁନ୍ତି ଅନୁଭବିଲା, ଆଉ କୁନ୍ତି ଅନୁଭବୀ, ଆରେ ଭକ୍ତି କରିକି ତ ତୁମେ ଭକ୍ତକୁ ଆଗେ ଚିହ୍ନ, ଭଗବାନ କ'ଣ ଚିହ୍ନା ପାଇଁ ଚାହୁଁଛ, କାହିଁ ଭକ୍ତ ଯଦି ଚିହ୍ନିପାରିବନି, ଭକ୍ତ ତତ୍ତ୍ୱ ବୁଝିପାରିବନି, ତୁମେ କ'ଣ କୃଷ୍ଣଙ୍କୁ ଜାଣିପାରିବନି, ହାରିଯିବ, କୃଷ୍ଣଙ୍କୁ ଜାଣିବା ଲୋକ ହାରିଛନ୍ତି, ଭକ୍ତକୁ ଜାଣିବା ଲୋକ କେବେ ହାରିନି, ଅନୁଭବ ଭକ୍ତ ପାଖରୁ ଆସେ। ଖାଲି ପାଣ୍ଡବମାନଙ୍କ ଜୀବନ ତୁମେ ପଢ଼ୁନା, ତୁମେ ଜାଣିଦେବ ଅନେକ ମହାରାଷ୍ଟ୍ର ମୃଧେ 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 ମାନେ ଯୁଦ୍ଧ, ପ୍ରତି ଯେତେ ଥର ଯୁଦ୍ଧ ହେଇଛି ସବୁ ମହା ମହାରଥୀମାନଙ୍କ ସହିତ ଯୁଦ୍ଧ ହେଇଛି, ସମସ୍ତେ ଜାଣିନି କ'ଣ କରିବା, କାହିଁ ପାଣ୍ଡବମାନଙ୍କୁ ମାରିବା ପାଇଁ, ସବୁଥିରୁ ରକ୍ଷା କରିଛନ୍ତି ଆପଣ, କୁନ୍ତି କେବେ ମୁଣ୍ଡ ପୁରେଇ ନାହାନ୍ତି। ଆଉ ଦ୍ରୋଣ୍ୟାସ୍ତ୍ର ଚାଷ୍ମ ହରି ବି ରକ୍ଷିତା, ମୁଁ ଆଖି ଆଗରେ ଦେଖିଲି ଦ୍ରୋଣପୁତ୍ର ଅଶ୍ୱତ୍ଥମା ପକେଇଛନ୍ତି କ'ଣ ବ୍ରହ୍ମାସ୍ତ୍ର, ସେଥିରୁ ଆପଣ ରକ୍ଷା କରିବେ, ମୁଁ ଏବେ ବା ଦେଖିଲି, ଏଠୁ ବଡ଼ ପ୍ରମାଣ କ'ଣ ଜଗତରେ, ଏଇଟା ଗୋଟେ ସ୍ୱାନୁଭବ ତାଙ୍କର ପେଶ କରୁଛନ୍ତି ନା ସିଏ, ଆଉ ଭକ୍ତ କାହିଁ ଦୁଃଖ କରିବେ, ସେ ଗୋଟିଏ ପଏଣ୍ଟକୁ ଚିନ୍ତା କରିଥାନ୍ତି ଜୀବନରେ, ସେ ଭକ୍ତି କରିପାରିନଥାନ୍ତେ କି ଜଗତରେ ବଞ୍ଚିବା ପାଇଁ ମିଛା ହେବ, ହେଇନଥାନ୍ତି ତାଙ୍କର, ଭକ୍ତ ଚିନ୍ତା କରିବେ, ଆସିବ ଚିନ୍ତା, ସ୍ୱର ଅଛି ମାନେ କି ଚିନ୍ତା ଆସିବ, ଚିନ୍ତା କେତେବେଳେ ମାଡ଼ି ବସିଲୁ, ଗୋଟେ କୁହନି କ'ଣ କୁହନ୍ତି, ମୋ ଚିନ୍ତା ଗୁଡ଼ା ମାଡ଼ି ବସିଲାଣି ନା, କ'ଣ ଭାବିଲେ ଶୁଣିଛ ନା, ଏବେ ତ ସେ ଗୋଟେ ୱାର୍ଡ ନାହିଁ ନା, ଏବେ ତ ମୁଁ ଟେନସନ୍ରେ ଅଛି, ମୁଁ ଷ୍ଟ୍ରେସ୍ରେ ଅଛି, ମାନେ ଗୋଟେ ଭାଲ୍ୟୁବୁଲ୍ ୱାର୍ଡ କହିଦେଉଛନ୍ତି, ସେ ଗଧା ଜଗତ ହେଇଗଲାଣି ନା, ଏଗୁଡ଼ାଙ୍କର ତାଙ୍କର ମୌଳିକତା କିଛି ଆଉ ନାହିଁ ନା, ସେସବୁ ଶବ୍ଦ ଗୁଡ଼ାକର ମୌଳିକତା ଥିଲା, ମୋତେ ବହୁତ ଭଲ ଲାଗେ ସେ ୱାର୍ଡିଂ ଗୁଡ଼ା, ମୁଁ ଚିନ୍ତା ମାଡ଼ି ବସୁଛି, ଏଇଟା ସତ କଥା, ଚିନ୍ତାରେ କ'ଣ କରେ, ଗୋଟେ ବ୍ୟକ୍ତିକୁ ମାଡ଼ି ବସିବ, ମାଡ଼ି ବସିଲେ କ'ଣ ହବ, ଅମୁଆ କ'ଣ ଉଠି ବସିପାରିବନି, ଅମୁଆ ମାଡ଼ି ବସିଲେ ମାନେ ଉଠି ବସିପାରିବ, ଆଉ ତୁ ମାଡ଼ି ବସିଲେ ଦେ, ଆଉ ସେଇଆ ଚିନ୍ତାଟା ଗୋଟେ ସେଇଆ, ଚିନ୍ତାଟା ତୁମକୁ ଯେତେବେଳେ ମାଡ଼ି ବସିଲା ଗଲା, ଚିନ୍ତା କ'ଣ କରିବ, ଚିନ୍ତା କେତେବେଳେ ଭକ୍ତକୁ ମାଡ଼ି ବସେ, ତୁମେ ତ ଭଗବାନଙ୍କ ଭଜନ ଛାଡ଼ିଦେବ, ସେବା ଛାଡ଼ିଦେବ, ସେଇଟା ମନେ ରଖିଦ, ଦୁଇଟା ଯେତେବେଳେ ଛାଡ଼ିବ ତୁମକୁ ଚିନ୍ତା ଖାଇବ, ଚିନ୍ତା କାହାକୁ ଛାଡ଼ିବନି, ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି, ସେ ରାଧାରାଣୀଙ୍କ କଥାରେ ସେ ନୀତିକାର ମାନେ ସେ ଗୋଟେ ରାଇଟର ଲେଖୁଛନ୍ତି, ରାଧାରାଣୀଙ୍କ ଯେଉଁ ସ୍ୱର ଏମିତି ହେଇଛି କୃଷକା ହେଇଯାଇଛନ୍ତି, ତାଙ୍କ ରୂପକୁ ଦେଖିକି ସେ ଲେଖୁଛନ୍ତି, କାହିଁକି ରାଧାରାଣୀ କେମିତି ଅବସ୍ଥା ହେଲା, ସେଠି ସେ ଲେଖିଲେ, ଚିନ୍ତା ଚିତା ଦୈର ମଧ୍ୟ ଚିନ୍ତା ଏବ କରିଅସି, ଚିତା ଦହତି ନିର୍ଜୀବମ୍ ଚିନ୍ତା ଦହତି ସଜୀବ, ଭାରତର ନୀତିକାର ମାନେ ଯାହା ଲେଖିଛନ୍ତି ସେଟାକୁ ରାଧାରାଣୀଙ୍କର ପାଖରେ ଲୋକ କୃଷ୍ଣ ଚିନ୍ତା ଏମିତି ସେ କରୁଥିଲେ ଆମେ କୁଶକାୟ ହେଇଯାଇଛି ଏ ଗୋସ୍ୱାମୀ ମାନେ ଏମିତି ଭଜନ କରୁଥିଲେ ଏମିତି ତାଙ୍କ ସ୍ୱରର ଭଗବାନଙ୍କ ଭଜନ ରଘୁନାଥ ଗୋସ୍ୱାମୀ ଯଦ୍ୟପି ସ୍ୱରର ତାର ବାତା ସେ ହଲା ପବନ ଦେଲେ ହଲା ତାଙ୍କ ସ୍ୱର ସେ ଭଜନ କରନ୍ତି ଆଉ ତୁମର ଦି ଓଳି ଟିକେ କ'ଣ ହେଇଗଲାଠୁ ହାଲ୍ଲା ଗୁଲା ଚାଲିଛି ଏ ଆଇଟମ୍ ଭଲ ହେଲାନି ତୁମେ ଭଜନ କରିବ ଭଜନ କରିବ ତୁମେ ଭଜନଟା କ'ଣ ସେଥିରେ ଖାଲି ଚିନ୍ତା କର ଟିକେ କରିବ ତ ଅଲଗା ଭାବରେ ଚିନ୍ତା କରୁନା ଆଗେ ଏ ଜିନିଷଟା କ'ଣ ଯିଏ ଆଇଏଏସ୍ ପ୍ରିପେୟାର ହେଉଛି ସେ କ'ଣ କରୁଛି ଆଗେ କୋର୍ସଟାକୁ ଭଲ ଭାବେ ବୁଝୁଛି ଆଉ ମେଟ୍ରିକ୍ ପିଲା କହିବି ମୁଁ ଆଏସ୍ ଆଏସ୍ ମେଟ୍ରିକ୍ ପିଲାଟା କହିବି ମୁଁ କାଲି ଆଏସ୍ ସେ ବୁଝିଛି ନା ସେ କୋର୍ସଟା କ'ଣ ଭକ୍ତ ଭକ୍ତ କୋର୍ସଟା ବୁଝିଲାନି ନା ତା ପାଠ କ'ଣ ଅଛି ତୁମେ ତ ଗୋଟେ ରୁଟିନ୍ ଲାଇଫ୍ ଭଳିଆ ଦେଖୁଛ ଅଫିସିଆଲ ଲାଇଫ୍ ଭଳିଆ ତୁମେ କି ଭଜନ କରିବ ଏତେ ଭଜନ ସେମାନେ କରୁଥିଲେ ଏତେ ଚିନ୍ତା ରହିଯାଉଥିଲେ ମାନେ ଉଠି କି ପ୍ରଦେଶ ବ୍ୟବହାର ହଉନି ବସି ପଡ଼ିଲେ ଉଠିପାରନ୍ତିନି ସେଥିରେ ଦଶ ସହସ୍ର ବୈଷ୍ଣବର ନିତ୍ୟ ପ୍ରଣାମ ଦଶ ସହସ୍ର ମାନେ କେତେ ଦଶ ହଜାର ବୈଷ୍ଣବ ପ୍ରଣାମ କରୁଥିଲେ ପବନରେ ଯେଉଁ ସ୍ୱର ହେଲେ ବସିଲେ ଯେ ଉଠିପାରନ୍ତିନି କେମିତି ପ୍ରଣାମ କରୁଥିଲେ ତୁମେ ଚିନ୍ତା କର ସେଥିରୁ ନିୟମଟା ଆଉ ବୈଷ୍ଣବ ଏତିକି ବୈଷ୍ଣବ ପ୍ରଣାମ କରିବି ଆଉ ଦଶ ହଜାର ବୈଷ୍ଣବ କେଉଁଠୁ କ'ଣ ମନେ ରଖିଥିଲେ ସମସ୍ତଙ୍କୁ ସ୍ମରଣ କରିକି ସମସ୍ତଙ୍କୁ ଦଶ ହଜାର ଥର ସେଭଳି ମାନସରେ ସବୁ ସ୍ମରଣ କରି ପ୍ରଣାମ କରିଥିଲେ ସର ଏଇ ଚିନ୍ତା କୃଷ୍ଣ ଚିନ୍ତାରେ ବିରହ ଆ ଚିନ୍ତାଟା ତୁମେ ଖାଇଦେବ ଆଉ ଚିନ୍ତା ଚିତା ଦୁଇରେ ମଧ୍ୟ ଚିନ୍ତା ଏବେ ଗରିବସି ଚିନ୍ତା ଆଉ ଚିତା ଚିତା ମାନେ କ'ଣ ଗୋଟେ ମରିଗଲା ପରେ ତ ଅଗ୍ନିରେ ପକାଉଛି ତା ଭିତରେ ଗରିବ ଆମେ କିଏ ଚିନ୍ତା ଚିନ୍ତା ଦହତି ସଜୀବମ ଚିନ୍ତାଟା ସଜୀବ ଲୋକକୁ ଦହ କରିଦେବ ଚିତା ଦହତି ନିର୍ଜୀବ ଚିତାଟା ଅଗ୍ନିଟା ନିର୍ଜୀବକୁ ଦହ କରେ ଚିନ୍ତାଟା ସଜୀବ ଲୋକକୁ ଦହ କରିବ ସେଥିପାଇଁ ଭଗବାନଙ୍କର ଯେଉଁ ଭକ୍ତ ଭଗବାନ ଗୋଟେ ଅଭୟବାଣୀ ଦେଇଦେଲେ ସେଇଟା ତୁମେ ବୁଝିପାରୁନ ଆଉ ଚିନ୍ତାଟା ଭକ୍ତକୁ କେତେବେଳେ ମାଟିବ ସେ ଭଜନ ଛାଡ଼ିବ ସେବା ଛାଡ଼ିବ ପ୍ରମାଣ ପ୍ରମାଣ ଦେଇଦେବି ମୁଁ ସାଙ୍ଗେ ସାଙ୍ଗେ ପ୍ରମାଣ ଭକ୍ତିନ ଠାକୁର ଭଜନକୁ ପଳାଉ ନା ପ୍ରମାଣ ଦେବି ସବୁ ସେଇଠି ଘୁରେଇ ଘୁରେଇ ସେଇଠି ପହଞ୍ଚାଇ ଦେବି ଆଚାର୍ଯ୍ୟଙ୍କ ଭଜନରେ ଗୀତାରେ ତୁମେ ଦେଖୁନା ଗୀତାରେ ମୁଁ କହିଦେବି ସେଇଟା ତୁମକୁ ଦେଖାଉ କେଉଁଠି କ'ଣ ଅଛି କେଉଁଠି ଲେଖିଲେ ଲେଖିଲେନି ପୂର୍ବ ଇତିହାସ ଭୁଲିଲୁ ସକଲ ସେବା ସୁଖ ପେ ମାନେ ତୁମେ ତ ଆମାର ଆମେ ତ ତୁମାର କି କାଜ ଅପରାଧମେ ସବୁ ଭୁଲିଗଲି ପୂର୍ବ ଇତିହାସକୁ ମୋର କ'ଣ ଦୁଃଖ ମୁଁ କ'ଣ ଥିଲି ସବୁ ଭୁଲିଗଲି ସେବା ଗୋଟେ ସୁଖ ମୋତେ ମିଳିଲା ଆଉ ତୁମେ କ'ଣ ଭକ୍ତ ଯେଉଁ ଭକ୍ତମାନେ ଆଜି ପରାସ୍ତ ହେଇଯାଉଛନ୍ତି ଯେଉଁ ସାଧୁମାନେ ଆଜି ପରାସ୍ତ ହେଇ ଫେରିଯାଉଛନ୍ତି ତାର କାରଣ କ'ଣ ଏଇଠି ସୂତ୍ର ଗୋଟେ ଆମ ସ୍ୱରର ମାନେ ଆମେ କିଏ କ'ଣ କହିଲେ ସେଟା ମୁଣ୍ଡରେ ରହିବ କେଉଁଠି ମାନ ଅପମାନ ହେଲା ମୁଣ୍ଡରେ ରହିବ କେଉଁଠି ଚ୍ୟାଲେଞ୍ଜ ଆସିଲା ମୁଣ୍ଡରେ ରହିବ ସେଟା ଭାରିବ କେମିତି ସାଧୁ ହୁଅ କି ଗୃହୀ ହୁଅ ମୁଣ୍ଡରୁ ଭାରିବ କେମିତି ସେବା ସୁଖ ସେଥିପାଇଁ ଗୁରୁଦେବ କୁହନ୍ତି ମରିଯାଅ ବରଂ ସେବା ଛାଡ଼େନି ସେବା ଛାଡ଼ିବା ଅର୍ଥ ତୁମର ମୃତ୍ୟୁ ହେଇଗଲା ଭଜନ ଛାଡ଼ିବା ସେବା ଛାଡ଼ିବା ଅର୍ଥ ତୁମେ ମରିଗଲ ବର୍ତ୍ତମାନ ସ୍ୱର ଥାଇକି ଆଚାର୍ଯ୍ୟବାଣୀ ଗୁଡ଼ାକ ଆମେ ସେଗୁଡ଼ାକ ସବୁ ଦେଖୁଛୁ ଶୁଣିଛୁ ଆଉ ଅନୁଭବ ଜିନିଷ ଗୁଡ଼ାକ ସେଗୁଡ଼ାକ କେବେ ଛାଡ଼ିବନି ଛାଡ଼ିଦେଲେ ତୁମେ ଗଲା ତୁମ ଯେଉଁ ସ୍ୱର ଚେତନାଟା ତୁମର ମାଟି ବସିଲା ଏ ଯେଉଁ କଥା ପଡ଼ିନି ମାଡ଼ି ବସିଲା ଅମୁଆ କହୁଥିଲ ସେ ଅମୁଆ ତୁମକୁ କଲାଣି ସଂସାର ତୁମେ କ'ଣ ତ ନିଶ୍ୱାସ ଟିକେ ଚାଲିଛି ତ ସେ ନେଇକି ତୁମେ ଜାଣି ଜଣାପଡ଼ୁନି ଅମୁଆ କରିଦେବ ସଂସାର ମାଡ଼ି ବସିବ ଚିନ୍ତା କାହିଁକି ସେବା କରୁନ ଭଜନ କରୁନ ଭଜନ ସେବା ନ କଲା ମାନେ ମାଟି ବସିଛି ଆମେ କ'ଣ ସ୍ୱରରେ ରହିଛେ ମନଟା ଏଠି ରହିଛି ଆଉ ଦୁନିଆ କଥା ମୁଣ୍ଡରେ ବସିବ ଆଉ କେଉଁ ଲୋକ କହୁନି ମୁଁ ମୁଣ୍ଡରେ ପଶି ଆସୁଛି ହଜାର ଆଉ ଘର ଲୋକ କ'ଣ କହୁଛି କାହିଁକି ମୁଣ୍ଡରେ ଏତେ କଥା ପୁରଉଛୁ ମୁଣ୍ଡରେ ଏତେ କଥା ଆମେ ପୁରଉଛେ ଆମେ ପୁରଉଛେ ଘର କହୁନାହାନ୍ତି ସେ ୱାଡ଼ିଙ୍ଗ ଗୁଡ଼ା ବଢିଆ ଜିନିଷ ନା କାହିଁକି ମୁଣ୍ଡରେ ଏତେ କଥା ପୁରଉଛୁ ଆସି ପଶି କ'ଣ ମାଡ଼ି ବସି ଗୋଟେ ଯିବୁ ଭୁଲିବ କେମିତି ତ ଉପାୟ ଦେଇଦେଲେ ଜଣକ ମୁଁ ଚିନ୍ତା କରିବି କ'ଣ କରିବି କେମିତି ମୁଁ ଦାୟିତ୍ୱ କିଏ ନବ କିଏ କ'ଣ କରିବ ଭଗବାନ ଗୀତାରେ କହିଦେଲେ ଯୋଗକ୍ଷମ ଭାବିବ ତୁମେ ମୋର ଚିନ୍ତା କର ମୁଁ ତୁମ ଚିନ୍ତା କରିବି ତୁମେ ତୁମ ଚିନ୍ତା କରିବ କୃଷ୍ଣ ତୁମ ଚିନ୍ତା କରିବନି ତୁମେ ଯଦି କୃଷ୍ଣ ଚିନ୍ତା କରିବ କୃଷ୍ଣ ତୁମେ ଚିନ୍ତା କରିବ ଫିଲୋସଫି ବହୁତ ସରଳ ଆମେ ଯେହେତୁ କ୍ରିଟିକାଲ ଫିଲୋସଫିଟାକୁ କ୍ରିଟିକାଲ ଆଡ଼କୁ ଆମେ ନେଇଯାଉଛେ ଆମକୁ ସେଟା ଭଲ ଲାଗୁନି ସେ ଫିଲୋସଫିଟା ଭକ୍ତ ସମାଜ ପାଇଁ ଏତେ ଭଗବାନ ସୁନ୍ଦର ଆମ ଆଚାର୍ଯ୍ୟମାନେ ପ୍ରଭୁ ଭଗବାନ କୃଷ୍ଣ ଏତେ ଦୟାଳୁ ଏତେ ସୁନ୍ଦର କହିକି ଯାଇଛନ୍ତି ଖାଲି ଜଣେ ବିଶ୍ୱାସ କରି ସେ କୃଷ୍ଣ ପାଳନ କରିବ ବିଶ୍ୱାସ କରିଗଲେ ବି ସେ ଆନନ୍ଦର ତା ଦିନ ଚାଲିବ ଭଗବାନ ତ ବହୁତ ବଡ଼ ଲୋକ ତାଙ୍କୁ ପାଇବା କି ନାହିଁ ଖାଲି ବିଶ୍ୱାସ କରୁନା ଖାଲି ଟିକେ ଏ ପ୍ରୋସେସ୍ ଆଉ ବିଶ୍ୱାସ କରୁନା ତ ଦୁଃଖ ରହିବ ତୁମେ ଯଦି ବୈଷ୍ଣବ ପ୍ରସିଦ୍ଧଟାକୁ ବୁଝିଦେଲ, ଖାଲି ବିଶ୍ୱାସ କଲ, ହଁ ମୁଁ ନ ପାଇପାରେ, କିନ୍ତୁ ଏଇଟା ହଉଛି ସତ କଥା, ତୁମର ଦୁଃଖ ରହିବନି। ଦେଖ ଭକ୍ତିନ ଠାରୁ କୋଉଠୁ କହିଲେ, ଯିବ କୃଷ୍ଣ ଦାସ ଏହି ବିଶ୍ୱାସ କରିଲେ ତାର ଦୁଃଖ ନାହିଁ, ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବା, ହେଲେ ବିଶ୍ୱାସ କରୁନ ଭଗବାନଙ୍କର ଦୁଃଖ ରହିବନି। କେତେ ଗୁଡ଼େ କନେକ୍ଟିଭ ହେଇକି ରହିଛି, ସବୁ ଶାସ୍ତ୍ରରେ ସବୁ ଦେଖାଯାଉଛି, ଆଖି ଆଗରେ ଏଇଠି ଏଠି ଅଛି, ଏଠି ଏଠି ଅଛି, ସବୁ ଅଛି ନା। ଏତେ କହିଲା ପରେ ଦେଖୁନ ଭାଗବତର ପ୍ରଥମ ଅଧ୍ୟାୟରେ କ'ଣ କହୁଛନ୍ତି, ଭଗବାନ ଏତେ ଦୟାଳୁ, ସଦ୍ୟ ସଦ୍ୟ ହୃଦୟ ଅବରୋଧ କୃତିବୀ ଶୁଶ୍ରୁଷୁ ବି ତତ୍କ୍ଷଣା। ଦେଖିଲ ତ ଟୀକା କ'ଣ ଚକ୍ରବାଦ ଲେଖିଛନ୍ତି, ଟୀକା ନଦୀ, ଟୀକା ନଦୀ ପ୍ରଭୁପାଦ ପ୍ରପଟ କ'ଣ ଲେଖିଛନ୍ତି, କ'ଣ ପଢ଼ି ନଥିବ ଦଶ ଥର ପଢ଼ନ୍ତି, କ'ଣ ସେଠି ସେଇଠି ଟୀକାଟା ଅଛି, ସେଇଠି ପ୍ରଭୁପାଦ କ'ଣ କହିବି, ତୁମେ ଦେଖା ହେଇନଥିବ ତୁମକୁ, ସେଇଟା ଚକ୍ରବାଦ ଟୀକା ଦେଖ ତୁମେ ସେଠି, ସଦ୍ୟ ହୃଦୟ ଅବରୋଧ କୃତବୀ ଶୁଶ୍ରୁଷୁ ବି ତତ୍କ୍ଷଣା। ଜଣେ ଖାଲି ଚିନ୍ତା କରୁଛି ମୁଁ ଭଗବାନ କଥା ଶୁଣିବି, ତାକୁ ଶୁଣିବାର ଫଳ ମିଳିଗଲା, ଭଗବାନ ସେ ତା ହୃଦୟରେ ବସିଯାନ୍ତି, ଇଏ ହେଉଛି ଏତେ ବଡ଼ ଧର୍ମ। ଆଉ ଦୁଃଖ ଗୋଟେ କ'ଣ, ଦୁଃଖଟା ଗୋଟେ କିଛି ନା ଗୋଟେ କୁଆଡ଼େ କୁଆଡ଼େ ଜିନିଷ ଅଛି, ଗୋଟେ ଭକ୍ତ ପାଇଁ ଆମେ ଗୋଟେ କାହା ଉପରେ ବିଶ୍ୱାସ ସ୍ଥାପନ କରିପାରୁନା ନା, ସାଧୁ ଉପରେ, ଗୁରୁ ଉପରେ, ଦର୍ଶନ ଉପରେ, ବୈଷ୍ଣବ ଦର୍ଶନ ଉପରେ, ସେଥିପାଇଁ ଆମେ ଗୋଟେ ଅସୁବିଧାରେ ପଡ଼ୁଛେ। କିଛି ସମସ୍ୟା ନାହିଁ ଆମ ଜୀବନରେ, ସମସ୍ୟାଟାକୁ ଆମେ ଟାଣି ଘୋଷାରିକି ମୁଣ୍ଡ ଭିତରେ ପୁରୁଛି। ଆମଠୁ ଆମଠୁ ପୂର୍ବାଚାର୍ଯ୍ୟ ମାନେ ଭକ୍ତମାନେ ବହୁତ ସମସ୍ୟାରେ ଥିଲେ, ବହୁତ ଦୁଃଖରେ ଥିଲେ, ଆମେ ଭଗବାନଙ୍କୁ ଭଜନ କରିବା ଦରକାର। ମୁଁ କୃଷ୍ଣଙ୍କର ଦାସ, ତାଙ୍କ ଇଚ୍ଛାରେ ମୋର ସୁଖ ଦୁଃଖ ଜନ୍ମ ମରଣ, ଆଉ ମୋତେ ଉଦ୍ଧାର କରି ବାଟ କାଟିକି ନେବେ, ଗୋଟେ ଓଡ଼ିଆ ନାହିଁ, ବାଟ କଢ଼େଇକି ସେ ନେଇଯିବେ, ସେ ବାଟ କଢ଼େଇକି ନେଇଯିବେ ନେଇଯିବେ, କିଛି ନାହିଁ ଆମ ହାତରେ, କିଛି ନାହିଁ, ଆମେ ସାଧୁ ହୁଏ କି ତୁମେ ଗୃହ ରୁହ, ବାଟ କଢ଼ିଆ ଲୋକ ସିଏ ରାସ୍ତା ଦେଖିଦେବା, ଏବାଡ଼ା ଏବାଡ଼େ ଯା, ଏମିତି ଯା, ଏମିତି ଯା, ସେ ବାଟ କଢ଼େଇକି ନେଇ ପଳେଇବେ। ସେ କ'ଣ ଆମେ କ'ଣ କରିବା, ଗାଈ ଗୋଡ଼େଇଲା ଭଳିଆ ଗାଈ ଯେମିତି ଗୋଡ଼ାନ୍ତି, କିଏ ଗୋଡ଼େଇବ, ଗାଳ ଗାଳ ତାର ଗାଈ ଗୋଡ଼େଇଲା, ଗାଈ ତାର ସେମିତି ବଙ୍କା ବଙ୍କା ହେଇକି ଏବେ ଚାଲ ଏଡ଼େ ଚାଲ ଏଡ଼େ ଚାଲ, ଟିକେ କିଏ କୁଆଡ଼େ ଗଲା ବାଡ଼ିକି ଆଣିକି ଭର୍ତ୍ତି କରିକି ତା ନେଇ ପଳେଇବ, ସେଟା ମାଲିକ ଯିଏ ସରଣ୍ଡର ହେଲା ମାଲିକ ତାର ଯୁଆଡ଼େ ନେବ ବୋଲି ନେଇ ପଳେଇବ। ଏତେ ବଡ଼ ଧର୍ମ ଭାଗବତର ମହିମାର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ କହୁଛନ୍ତି ନା, ତତ୍କ୍ଷଣ ସଦ୍ୟ ହୃଦୟ, ଡେରି ହୁଏ ନା, ଜଣେ ଇଚ୍ଛା କରୁଛି ମୁଁ ଭଗବାନଙ୍କ ଭାଗବତ କଥା ଶୁଣିବି, ମୁଁ ମନ୍ଦିରକୁ ଯିବି, ମୁଁ ଭଗବାନଙ୍କୁ ଦର୍ଶନ କରିବି, କରିନି ତା ଅର୍ଥ କ'ଣ, ଦେଖ ଏଠି ପ୍ରପାତ କ'ଣ କହିଛନ୍ତି, ଚକ୍ରପାତ ଏଠି ସବୁବେଳେ ସେମାନଙ୍କ ଟୀକା, କିଞ୍ଚିତ କିଞ୍ଚିତ ଚକ୍ରପାତଙ୍କ ଟୀକା, ଗୀତା ସବୁ ଚକ୍ରପାତ, ଭାଗବତ ସବୁ ଚକ୍ରପାତଙ୍କ ଟୀକା, କିଞ୍ଚିତ କିଞ୍ଚିତ ଅଲଗା ଆଚାର୍ଯ୍ୟମାନଙ୍କ ଟୀକା, କେତେବେଳେ ବିରୋଧାଚାର୍ଯ୍ୟଙ୍କର ଆଣିଛନ୍ତି, କେତେବେଳେ କ'ଣ ଆଣିଛନ୍ତି, ତୁମକୁ ଏଇଟା କେମିତି ଲାଗୁଛି ମୁଁ ଜାଣିନି, ଯେ ତୁମେ ଭାବୁଥିବ କ'ଣ ପ୍ରଭୁ ସେଇଆ କବି ଲେଖି ପକେଇଲେ ଆଉ କିଛି କ'ଣ ଲେଖିନାହାନ୍ତି, କିନ୍ତୁ ସେଇଟା ମୋତେ ଶୁଣିଲା ବେଳକୁ ମୋ ଅନ୍ତରରେ ଶହେ ଶହେରୁ ଶହେରୁ ଉପର ପରସେଣ୍ଟେଜ୍ ମୋତେ ପ୍ରଭୁପାଦଙ୍କର ଚରଣ ତଳେ ପଡ଼ିବା ପାଇଁ ଇଚ୍ଛା ହେଉଛି। କାରଣ ଜଗତର ଏତେ ବଡ଼ ଜ୍ଞାନୀ ଲୋକ ସେ କେବଳ ଆଚାର୍ଯ୍ୟଙ୍କ କଥାଟାକୁ ଲେଖୁଛନ୍ତି, ହ୍ୱେର୍ ଆଜ୍ ଆମକୁ ଯଦି କୁହାଯାଏ ତୁମେ କିଛି କୁହ ଲେଖ, ଗୋଟେ ମନୁମନ ଗୋଟେ ଲୋକ ଲେଖି ପକଉଛି, ମନୁମନ ଗୋଟେ ଗୀତ ଲେଖି ପକଉଛି, ଏଇଥିପାଇଁ ମୁଁ ମୋର ତାଙ୍କ ପ୍ରତି ଏତେ ଆନୁଗତ୍ୟ ଆସୁଛି, ମାନେ ଆଉ ଭାଷାରେ କହି ହେବନି। ଆଜି ଗୋଟେ ସାଧାରଣ ଗୋଟେ ପିଲାଟା ଆସୁଛି, ସେ କହେ ମୁଁ ଗୋଟେ ଲେଖି ପକେଇ, ମୁଁ ଗୋଟେ କହି ପକେଇ, ମୋର ଏଇଟା ମତ, ମାଇ ଓପିନିଅନ, ଏଇଟା ହେଇପାରିବନି, ଏଇଟା ଦିସ୍ ଇଜ୍ ମାଇ ଆଇଡ଼ିଆ, ସାଙ୍ଗେ ସାଙ୍ଗେ ଲୋକ କହିଦେଉଛନ୍ତି, ଏଇଟା କାହିଁକି ନ ହବ, ଏଇ ପିଲାମାନେ କହୁଛନ୍ତି ସାଙ୍ଗେ ସାଙ୍ଗେ ନା ନିଜର ମତ ଯୋଡ଼ିଦେବେ, ଏଇଟା କ'ଣ ଏମିତି ହବନି କି, କମେଣ୍ଟସ ଗୋଟେ କମେଣ୍ଟ ଦେଇଦେବେ, ହରେଜ ପ୍ରଭୁପାଦ ପୁରା ଆଚାର୍ଯ୍ୟମାନଙ୍କ କଥାଟାକୁ ବାଡ଼େଇ ବାଡ଼େଇକି ପୁରା ସୋର ସହ, ସେଇଟା ମୋତେ ତୋର ତୁମକୁ କ'ଣ ଲାଗୁଛି ମୁଁ କହିପାରିବିନି, ମୁଁ ସେଟାକୁ କେୟାର କରିନି, ମୋର ଆମର ବି କିଛି ରୁଚି ଅଛି, ଆମେ ଆମେ କେବଳ ତୁମର ଖୁସି ପାଇଁ କଥା କୁହନୁ, ନିଜ ନିଜର ରୁଚି ରହିଛି, ଆମେ ସେ ରୁଚିକି ନେଇକି ବଞ୍ଚୁଛୁ, ନହେଲେ ଘଣ୍ଟେ ଦୁଇ ଘଣ୍ଟା ଆମେ କଥା କହିକି ଆମର କ'ଣ ଲାଭ ହେଉଛି, ଯଦି ଆମର ଆଚାର୍ଯ୍ୟମାନଙ୍କ ପ୍ରତି ଆନୁଗତ୍ୟ ନ ପଡ଼ିଲା, ଆମେ ସବୁ ସବୁ ସବୁବେଳେ ସମସ୍ତେ ପ୍ରତିବିଧାନ ପାଇଁ କହିପାରିବୁନୁ, ସମସ୍ତଙ୍କ ସନ୍ଦେହ ଦୂରଭୂତ କରିବା, ସମସ୍ତଙ୍କୁ ଖୁସି କରିବା ପାଇଁ କହିପାରିବୁନୁ, ଆମ ନିଜର ରୁଚି ରହିଛି, ସେଇଟା ଯେତେବେଳେ ସ୍ୱାଭାବିକ ଆସିଯିବ ସେଇଟା ଆମେ ଟାଣି ହେଇ ପଳେଇବୁ ସିଆଡ଼େ, ସେଥିପାଇଁ ଆଚାର୍ଯ୍ୟମାନଙ୍କର ପ୍ରତି ଯେଉଁ ତାଙ୍କର ଦିଗ୍ଦର୍ଶନ ଯେମିତି ଭାବରେ ସେ ରଚନା କରିଛନ୍ତି, ମୁଁ ସେଇଟା କାହିଁକି ମୋତେ ମୁଣ୍ଡରେ ଲାଗୁଛି, ଆଜି ଗୋଟେ ଛୋଟ ପିଲାଟା ଆସୁଛି ସେ ଗୋଟେ ମତ ଦେଉଛି, ସେ ଗୋଟେ ପ୍ରଭୁପାଦଙ୍କ ଟିଚିଂ ସେ ଟ୍ୱିଷ୍ଟ କରିଦେଇ କହିଦେଉଛି, ପ୍ରଭୁପାଦ ଏଇଟା କହିଛନ୍ତି, ଏଠି ଏଠି ବି ଏହା କହିଛନ୍ତି, ସେ ଗୋଟେ ଯୁକ୍ତ କରିଦେଉଛି, କିନ୍ତୁ ହ୍ୱେର୍ ଆଜ୍ ପ୍ରଭୁପାଦ ଦଶ ଦଶ କୋଡ଼ିଏ କୋଡ଼ିଏ ଆଚାର୍ଯ୍ୟଙ୍କର ଟୀକା ତାଙ୍କୁ ସେ ସବୁ ପାଠ କରିଛନ୍ତି, ପୁରା ସ୍ଥାପନ 100% କରିଦେଇଛନ୍ତି, ସେଇଟା ହେଉଛି ତାଙ୍କର 100% ପ୍ୟୁରିଟି। ଆଉ ଆମର ପ୍ୟୁରିଟି କ'ଣ, ଆମର ପ୍ୟୁରିଟି ହେଲା ସବୁବେଳେ ଆଚାର୍ଯ୍ୟଙ୍କ ଜିନିଷରେ କିଛି ଆଡ଼୍ କରିବା, ଏଇଟା ହେଲା ଆମର ପ୍ୟୁରିଟି। ଆଚାର୍ଯ୍ୟ ଯାହା କହୁଛନ୍ତି ଆମର ନିଜର ଗୋଟେ ଯୋଡ଼ିଦେବା ମତ, ସେଇଟାକୁ ମନଧର୍ମ କୁହାଯାଏ, ସେଇଟା ହେଉଛି ମନଧର୍ମ ତାଙ୍କ ପାଖରେ ସେ ଜିନିଷ। ସେଥିପାଇଁ ପଢ଼ିଲା ବେଳକୁ ସେଇଟା ମୋତେ ତୁମମାନଙ୍କ କଥା ମୁଁ କହିପାରିବିନି, ଯେତେବେଳେ ମୁଁ ପଢ଼େ ମୋତେ ଗୋଟେ ଟୀକା ପଢ଼ିଦେଇ ଯେତେବେଳେ ଦେଖିବି ପ୍ରଭୁପାଦ କ'ଣ କହିଛନ୍ତି, ସେଟା ପଢ଼େ ମୋତେ ଗୋଟେ ଧକ୍କିଣ ମୋତେ ଭରସା ଲାଗେ। ଏଇ 70 ବର୍ଷ ବୟସରେ ଆଜି ଇଂଲିଶରେ ପୁଣି ସଂସ୍କୃତରୁ ପଢ଼ିକି ତାକୁ ରଚନା କରୁଛନ୍ତି, ମାନେ ପଢ଼ିକି ତାକୁ ଟ୍ରାନ୍ସଲେଟ୍ କରି ଲେଖିବା ଭାରି କଷ୍ଟ, ନିଜେ ଗୋଟେ ଲେଖିବାକୁ ଭାରି ସହଜିଆ, ଯାହାର ଜ୍ଞାନ ଅଛି ନିଜେ ଲେଖିବାକୁ ଭାରି ସହଜିଆ, ପଢ଼ ତାକୁ ଲେଖ ତା ମୁଟା କ୍ୟାରି କରିବାକୁ ପଡ଼ିବ ନା, କାରଣ ତାର ପ୍ରାମାଣିକ ସେ ତ ଭଗବାନଙ୍କ ଲୋକ ଜାଣିଛନ୍ତି, ଆଚାର୍ଯ୍ୟ ପରମ୍ପରା ଶିକ୍ଷାଟା ଜାଣିଛନ୍ତି। ସେତେକ ପ୍ରଭୁପାଦ କ'ଣ କହିଛନ୍ତି, ଏତେ କେତେ ବଡ଼ ମହାନ, ଜଣେ କହୁଛି ମୁଁ ଠାକୁର ପାଖକୁ ଯିବି, ମୋ ମନ୍ଦିରକୁ ଯିବି, ସେ ମନ୍ଦିରକୁ ଆସିନି, ସଦ୍ୟ ହୃଦୟ ଅବରୁଦ୍ଧ କୃତ ବିଶୁଶ୍ରୁଷୁ ବି ତତ୍କ୍ଷଣା, ଭଗବାନ ତା ହୃଦୟରେ ବସିକି ସାହାଯ୍ୟ କରନ୍ତି, ଇଏ ଚାହୁଁଛି ମନ୍ଦିରକୁ ଯିବ, ଚାଲ ତତେ ସାହାଯ୍ୟ କରେ। ଜଣେ କହୁଛି ତା ଫଳ ମିଳିଗଲା ସାଙ୍ଗେ ସାଙ୍ଗେ, ମନ୍ଦିର ଯିବାର ଫଳ ମିଳିଗଲା। ଜଣେ କହୁଛି ମୁଁ ଭାଗବତ ପଢ଼ିବି, ସେ ପଢ଼େନି, ଖାଲି କାମନା କଲା ମାତ୍ର ହଉ। ଇଏ ହେଉଛି ଏତେ ବଡ଼ ମହିମାମୟ ଧର୍ମ, ଏଥିରେ ଦୁଃଖ ସୁଖ ଆଉ ଚିନ୍ତା ତେଲ ଲୁଣ ଗୁରୁଦେବ ସେ କ'ଣ ତେଲ ଲୁଣ ସଂସାର କଥା କ'ଣ ଚିନ୍ତା କରୁଛି, ଗୁରୁଦେବ ରାଗିଯାଆନ୍ତି ପୁରା, ଆଉ ଏଇଟା ହତଭାଗା ଗୁଡ଼ାକ ସେ ଗୋଟେ କ୍ୟାସେଟ୍ ଅଛି ଓଡ଼ିଆରେ ସେ ଗାଳି ଦେଉଛନ୍ତି, ସେ ମାତାଜୀ ମାନେ ଟିକେ କଥା ହେଇଯାଉଛନ୍ତି କ୍ଲାସ୍ରେ, ସେ କୃପା ଶୁଣିଛନ୍ତି ସେ କଥା ହେଉଛନ୍ତି ଗୁରୁଦେବ ସେ କହୁଛନ୍ତି ତୁମ ଚୁଲି ଫୁଙ୍କି ଫୁଙ୍କି ତୁମ ଦିନ ଗଲାଣି, ସେ ଭାରି କଟା ସେ କଥା ଯେଉଁ କହିବେ ସେ ଇଏ ଛୁଆ ରହିବେ ଆଜିକାଲି, ମାଜିକି 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 ଗୋଟିଏ କଥାକୁ ତିନି ଦିନ 4 ଦିନ ଲେଖା କହିବେ, କ୍ଲାସ୍ରେ କହିବେ, ଦେଖିଲେ କହିବେ, ଇଏ ଛୁଆ କାଲିକାର ପିଲା ଆସିଛି, ଇଏ ଭଗବାନଙ୍କ ସେବା କରୁନି, ଇଏ ମଠ ମନ୍ଦିର ରହିଛି, ଇଏ କ'ଣ କରିବ କ'ଣ କରିବ, ସେଆକୁ ସେଆକୁ କହିବେ, ଛାଡ଼ିକି ତୁମେ ଗୋଟେ ଦିନ ପଳେଇବ, ଗୋଟେ ଦିନ ଛାଡ଼ିକି ପଳେଇବ ତୁମେ, ସେ ଜୀବର କଲ୍ୟାଣଟା ଦେଖିବେ, ଜୀବଟା ଏଠି ଆର କିଛି ଲାଭ ହେବନି, ଏଇଟା କ'ଣ କରିବ ମଠ ମନ୍ଦିର ରହିକି, କେହି ବୁଲିବାର କାହାକୁ ଦେଖିବନି କେତେବେଳେ, ଆମେ ଗୁରୁଦେବ ଥିଲା ଆମେ କେବେ ବୁଲିବାର ଦେଖିପାରିବନି, ଯଦି ବୁଲିଲେ ଟେମ୍ପଲ କମାଣ୍ଡ ଉପରେ ଚଢ଼ୁ, ସେ ପିଲାଟା କାହିଁକି ବୁଲୁଛି କି ଲଟର ଗୁରୁଦେବ କହିଲେ, କ'ଣ ଢଙ୍ଗର ଢଙ୍ଗର ହେଇ ବୁଲୁଛି, ଆଗ ଗେଟ୍ ଆଗକୁ କେହି ଆମେ ଆସିନୁ, ସେ ଗୋଟେ ଲିମ୍ବଛ ଥାଏ, ଲିମ୍ବଛ ପାଖକୁ କେହି ଆସିବେନି, ଯିଏ ଆସିବ ମାନେ ଗୁରୁଦେବ ନଜର ପଡ଼ିଗଲା, ଗୁରୁଦେବ ଡାକିବେ ଟେମ୍ପଲ କମାଣ୍ଡ, ସେ ପିଲାର କାମ ନାହିଁ, କ'ଣ ଏତେଥର ବୁଲୁଛି ଏଠି, ସେବା ଲଗାଅ ସେବା ଲଗାଅ, ଆଉ ସେ ଜୀବନ ଅଛି ସେଇଟା ସେଇଟା ସେଠିକି କେବଳ ଦେଖ ସେଇ ଦିଗଦର୍ଶନ ସେଇଟାକୁ ଅଛି ବୋଲି ଆମେ ବଞ୍ଚିଯାଉଛୁ ଆଜିକାଲି, ସେ ସ୍ପିରିଟଟା ଆମ ଭିତରେ ଗୁରୁଙ୍କର ଦୟାରୁ ରହିଯାଇଛି, ମରିଗଲେ ବି ସେ ହାତ ଗୋଡ଼ ଚାଲୁଥିବ କୃଷ୍ଣଙ୍କ ପାଇଁ, ଏ ଆଳସ୍ୟ କରିବା ଗୋଟେ ଯାହା କହନ୍ତି ପେସିମିଜିମ୍ ଭକ୍ତିରେ, ଏହା ହେଇଗଲା ଏହା ହେଇଗଲା ସୋସାଇଟିରେ ଏହା ହେଲା, ଏ ଡିଭୋଟ ଏହା କଲା, ପ୍ରେସିଡେଣ୍ଟ ଏହା କଲା, ପେସିମିଜିମ୍ କେବେ ଆମର ଆସିବନି, କାହିଁକି ତୁମେ ଦେଖିନ ତୁମେ ସାଧୁଗୁରୁଙ୍କୁ ତାଙ୍କର ତାଙ୍କ ପ୍ରତି ତୁମେ ବିଶ୍ୱାସ ନାହିଁ ଫାଷ୍ଟ, ମୋର ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ, ଜୀବନର ସବୁଠୁ ସ୍ପିରିଚୁଆଲ ବଡ଼ ସ୍ପିରିଚୁଆଲ ହାମ୍ପରିଂ ସ୍ପିରିଚୁଆଲ ପ୍ରୋବ୍ଲେମ ସ୍ପିରିଚୁଆଲର ତୁମେ ଯାହା କର ହିଣ୍ଡ୍ରାନ୍ସ, ତୁମେ ଯେଉଁ ଇଂଲିଶ ଲଗାଅ ଯାହା ଭଲ ପରିଭାଷା ଲଗାଅ, ସବୁଠୁ ବଡ଼ ଜିନିଷ ହେଲା ସ୍ପିରିଚୁଆଲର ଯେଉଁ ସବୁଠୁ ବଡ଼ ଅବଷ୍ଟାକଲ୍ସ ହେଲା ତୁମର ଜଣେ ଶୁଦ୍ଧ ଆଚାର୍ଯ୍ୟଙ୍କ ଉପରେ ବିଶ୍ୱାସ ନାହିଁ, ତାହେଲେ ତୁମେ ଡିଫିଟ୍ ହେବ ବି ହେବ, ୟୁ ମେ ବି ସ୍କଲାର ୟୁ ମେ ବି ଫୁଲ୍, ତୁ ମୂର୍ଖଟା ହେବ କି ପଣ୍ଡିତରା ହେବ, ଡିଫିଟ୍ ହେବ ହିଁ ହେବ, ସେଟା 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 ବଡ଼ ଜିନିଷଟା ଆତ୍ମତତ୍ଵ, ଯାହା ସବୁ ଯାହା ତୁମେ ଡିସ୍କସନ୍ କର, ଗୀତା ଭାଗବତ ଫିଲୋସଫି ସଙ୍ଗୀତ ଯାହା ତୁମେ କର, ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ସେଇଟା କେବଳ ଗୋଟେ ଫେଭରେବୁଲ, ତାପରେ ତୁମେ ଟିକେ ଯଦି ସନ୍ଦେହ କଲ ତୁମର ସ୍ପିରିଚୁଆଲ ଲାଇଫଟା ରୁଟ୍ ଆଉଟ୍ ହେଇଗଲା, ପୁରା ଗଲା ଫିନିଶ, ଅପରୁଟେଡ୍ ଗୋଟେ କହନ୍ତିନି ଇଂଲିଶରେ, ଅପରୁଟେଡ୍ ହେଇଗଲା, ଉଠେକି କ'ଣ କହନ୍ତି ତାକୁ ଉପାଡ଼ି ଫୋପାଡ଼ି ଦିଅରେ କଳା ବୋଲେ ବୁଝେ ନା, କ'ଣ କିଏ କହିବାକୁ ପଡ଼ିବ ଫୋପାଡ଼ି ଦିଅ, ଜାଣିନ ତୁମେ ଆଉ, ସେ ବଡ଼ ବଡ଼ ଅଫିସର ମାନେ ଯେଉଁ ନେତାମାନେ ଦେଖ ଉପାଡ଼ି ଫୋପାଡ଼ି ଦିଅ, ଗଛଟାକୁ ପଡ଼ିବ ଫୋପାଡ଼ିନି, ମଣିଷକୁ ପଡ଼ିବ ଫୋପାଡ଼ି ଦିଅନ୍ତି, ତାପରେ ତା ପୋଷ୍ଟ ଫୋଟ ତାକୁ ବାହାର କରିଦେବେ, ସେଇଟା କୁହନ୍ତୁ ରୁଟ୍ ଆଉ, ସେଭଳିଆ ତୁମେ ଯଦି ଗୋଟେ ଜଣେ ଶୁଦ୍ଧ ଭକ୍ତଙ୍କ ଚରଣରେ ବିଶ୍ୱାସ ସ୍ଥାପନ କରିପାରୁନ ପରମ୍ପରାର ଆଚାର୍ଯ୍ୟ ସିଷ୍ଟମ ଉପରେ ବିଶ୍ୱାସ, ରୁଟ୍ ଆଉଟ୍ ହେଇଯିବ, ଏଟା ଭାରି ବଡ଼ ଜଘନ୍ୟ, ଏଟା ଜଘନ୍ୟ କପଟତା, ଦୁର୍ବଳତା, ଜଣେ କାମୀ ଲୋକ ପାଇଁ ଏଠି ସ୍ଥାନ ଅଛି, କାମ ତ ସମସ୍ତଙ୍କର ଅଛି ଆଉ, ଏଇଟା କ'ଣ ବଡ଼ କଥା ନା, କ'ଣ କାମୀ ପାଇଁ ଅଛି, କ୍ରୋଧି ପାଇଁ ଅଛି, ଜଗତର ସବୁ ଲୋକମାନଙ୍କ ପାଇଁ ଏଠି ଜାଗା ଅଛି, କେବଳ ଏଇ ଅନଭିୟସ୍ ପର୍ସନ୍ ମାନଙ୍କ ପାଇଁ ଟିକେ ପ୍ରୋବ୍ଲେମ, ଆଉ ତାକୁ ଟୋଟାଲ ବିଲକୁଲ ସ୍ଥାନ ନାହିଁ, ଯେଉଁମାନେ ଏଇ ଏଇ ଟାଇପ୍ର ଲୋକ, ଯେଉଁମାନେ ସବୁବେଳେ ଅନଗ୍ରେଟଫୁଲ ନେଚର, ତାଙ୍କୁ ଇଂଲିଶରେ କୁହାଯାଏ, କ'ଣ ଓଡ଼ିଆରେ କୁହାଯିବ, ଅକୃତଜ୍ଞ ହୃଦୟ, ଅକୃତଜ୍ଞ ହୃଦୟ, ଏମାନଙ୍କ ହୃଦୟରେ କେବେ ଭକ୍ତିର ବୀଜ କେବେ ବି ଉଠିବ ନା। ଗୁରୁ ବୈଷ୍ଣବ ମାନେ ଯେଉଁ ଅବଦାନ ଦେଇଛନ୍ତି ଆମର ଆମର ଜୀବନ ଥିଲା ପର୍ଯ୍ୟନ୍ତ ଆମେ ସେଇଟାକୁ କହିବୁ, ୱି ଡୋଣ୍ଟ କେୟାର ଏନି ୱାନ୍, ଆମେ ଅନ୍ୟର ପସନ୍ଦ ପାଇଁ କୁହନ୍, ଆମେ ଜଗତର ବଡ଼ ହେବା ପାଇଁ କୁହନ୍, କିନ୍ତୁ ବଞ୍ଚିଥିଲା ପର୍ଯ୍ୟନ୍ତ ଏ ପରମ୍ପରାର କୀର୍ତ୍ତି ଏମିତି ଆମକୁ ଗୁରୁ ବୈଷ୍ଣବଙ୍କର ଦୟାରେ ଏ ଯେଉଁ ଭାଗବତର ମହିମା ଆଚାର୍ଯ୍ୟମାନଙ୍କର ଶିକ୍ଷାଟା ଏମିତି ଦେଖାଯାଉଛି, କୃଷ୍ଣ ଆମକୁ ନ ମିଳିଲେ ଆମମାନଙ୍କ ଦୁଃଖ ହେବନି, ସେଇ ତ କୃଷ୍ଣ ଆଉ ଏ ଭାଗବତର ଯାହା ସେ ରଚନା କରିଛନ୍ତି ସେ ଆମକୁ ତ କୃଷ୍ଣ, ଇଏ ହିଁ କୃଷ୍ଣଙ୍କର ଶିକ୍ଷା, ଇଏ ହିଁ କୃଷ୍ଣ, ଏତେ ବଡ଼ ମହାନ ପରମ୍ପରା, ଅକୃତଜ୍ଞ ହୃଦୟରେ କେବେ ଭକ୍ତିର ବୀଜ ଉଠେ ନା। ଆମ ପାଇଁ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ମାନେ ଯେଉଁ ଅବଦାନ ଦେଇଛନ୍ତି ସେ ଯେ କୃତଜ୍ଞତାର ସହିତ ତାକୁ ସ୍ୱୀକାର କରୁନି, ସେମାନେ ଆମର କ'ଣ ଉପକାର କରିଛନ୍ତି। ଗୁରୁଦେବ କୁହନ୍ତି ଯେ ଗାଲେନ୍ ଗାଲେନ୍ ସ୍ପିରିଚୁଆଲ ବ୍ଲଡ୍ ସେମାନେ ଆମ ପାଇଁ ଖର୍ଚ୍ଚ କରୁଛନ୍ତି, ତାଙ୍କର ଅମୂଲ୍ୟ ସମୟକୁ ଆମ ପାଇଁ ସେ, ତାପରେ ତୁମର ଅକୃତଜ୍ଞ ହୃଦୟ ଆସିଲା ଗୁରୁ ବୈଷ୍ଣବଙ୍କ ପ୍ରତି, ତୁମର ଶ୍ରଦ୍ଧା ଆସୁନି, ତୁମର ସ୍ପିରିଚୁଆଲ ଡେଥ୍ ଅର୍ ସ୍ପିରିଚୁଆଲ ସୁଇସାଇଡ୍, ତୁମର ଆଧ୍ୟାତ୍ମିକ ଭାବରେ ଆତ୍ମହତ୍ୟା ହେଇଗଲା କିମ୍ବା ଆଧ୍ୟାତ୍ମିକ ମୃତ୍ୟୁ ହେଇଗଲା ବୋଲି ତୁମେ ଜାଣ। ଏଇଟା ବହୁତ ବଡ଼ ଫିଲୋସଫି, ବହୁତ ବଡ଼ ଦର୍ଶନ। ଏ ଚିନ୍ତା କଥାରେ ମୁଁ କହୁଥିଲି କୁନ୍ତି ଯେ ଚିନ୍ତା କରିଥାନ୍ତି, ଭାଇ ଦେଖ ତୁମେ ସବୁ ତୁମେ କଣ୍ଡି ଅଛି, ଆମର ବିଶ୍ୱାସ ପାଉନି ନା, ସବୁ କନେକ୍ଟିଭ ହେଇକି ରହିଛୁ, ଭକ୍ତିନ ଠାକୁର ଟିଚିଂସ, ଗୀତାର ଟିଚିଂସ, ଭାଗବତର ଟିଚିଂସ, କେତେ ଗୋଟେ ମହାନ ପରମ୍ପରା ଇଏ ଭଗବାନ। ଏଇଥିପାଇଁ ଆମକୁ ଅର୍ଜୁନଙ୍କୁ ସେ କଥା କହୁଛନ୍ତି, ଅର୍ଜୁନ ତୁମେ କାହିଁ ଚିନ୍ତା କରୁଛୁ, ଏ ସେ କଥା କହିଲେ ନା, ଦେହ ନିତ୍ୟ ଅବଦେହ ଦେହ ସର୍ବସ୍ୱ ଭାରତ ତସ୍ମାତ୍ ସର୍ବାଣୀ ଭୂତା ନ ତୁମ ସୂଚି ତୁମ ମହାରଷି। ହେ ଭରତ ବଂଶଜ, ଏ ଶରୀର ମଧ୍ୟରେ ଯିଏ ବାସ କରୁଛନ୍ତି ଅର୍ଥାତ୍ ଦେହି ନିତ୍ୟ ବା ସନାତନ ଅଟେ। ପୁରା କନ୍କ୍ଲୁଜନ୍, ପୁନଃ ଯାହା ସବୁ କହିଲେ କେତେ 31 ନମ୍ବର ଶ୍ଳୋକ ହେଇଗଲେ ନା, ଦ୍ୱିତୀୟ ଅଧ୍ୟାୟର 2 ନମ୍ବରରୁ ଯାହା 28 ଶ୍ଳୋକର କନ୍କ୍ଲୁଜନ୍ ଏଠି ଆଣିକି ଦେଲେ, ଦେହ କଥା କହିଲି, ଆତ୍ମା କଥା କହିଲି, ବିଭିନ୍ନ ଦର୍ଶନ କଥା କହିଲି, ଏଠି 3 କଥା କହିଲି, ଦେହ ନିତ୍ୟ ଅବଦେୟମ୍ ଦେହ ସର୍ବସ୍ୱ ଭାରତ, ଦେହେ ସର୍ବସ୍ୱ ଭାରତ, ଏ ଶରୀର ଯିଏ ବାସ କରୁଛି ଦେହି ସେ ନିତ୍ୟ ବା ସନାତନ, ତାକୁ କଦାପି ବଦ୍ଧ କରାଯାଇପାରିବନି, ତେଣୁ ତୁମେ କାହାରି ପାଇଁ ଦୁଃଖ କରିବା ଆବଶ୍ୟକ ନାହିଁ। ଏଠି କନ୍କ୍ଲୁଜନ୍ କ'ଣ, 3 ଜିନିଷ ରହିଲା, 28 ଶ୍ଳୋକର କନ୍କ୍ଲୁଜନ୍ ଗୋଟିଏ ଶ୍ଳୋକର ଦେଉଛନ୍ତି, ଦେହ ନିତ୍ୟ ଅବଦ, ଆତ୍ମାର ମୃତ୍ୟୁ ନାହିଁ, ତା ପାଇଁ ଦୁଃଖ କରିବା ଉଚିତ ନାହିଁ ଫାଷ୍ଟ। ଆଚ୍ଛା, ଶରୀର ବିନାଶ ହବ, ତା ପାଇଁ ଦୁଃଖ କରିବା ଆବଶ୍ୟକ, ଯେଉଁଟା ନଷ୍ଟ ହବ, ସେ ଶ୍ଳୋକ କେଉଁଠି ରହିଲା ରେ, ସେ ଶ୍ଳୋକ ଶ୍ଳୋକ କେଉଁଠି ରହିଲା, କେଉଁଠି ରହିଲା, କେଉଁଠି ରହିଲା, ଭଗବତ ଗୀତା ନା ଶ୍ରୀମଦ୍ ଭାଗବତମ, ଶ୍ରୀମଦ୍ ଭାଗବତମ କେଉଁ ପ୍ରସଙ୍ଗ ରହିଲା, ଦଶମ ସ୍କନ୍ଦ ନା କେଉଁ ସ୍କନ୍ଦ ରହିଲା, ନାରଦଙ୍କର କାର ସେ ଶ୍ଳୋକ ରହିଲା ନା, ଯେଉଁ ଯେଉଁ ଅର୍ଣ୍ଣ ଆମେ ଖାଉଛେ ସେ ଅର୍ଣ୍ଣଟା ସକାଳ ଅର୍ଣ୍ଣଟା ସନ୍ଧ୍ୟାବେଳକୁ କ'ଣ ହେଉଛି, ବାସି ହେଉଛି ନା ନାହିଁ, ସେଇଥିରେ ସ୍ୱରଟା ଗଢା, ସ୍ୱର କେତେ ଦିନ ରହିବ ଭାବିଲେ, ଆଉ ଏକ୍ସରସାଇଜ କର, ମେଡିସିନ ଖାଅ, ଭିଟାମିନ ଖାଅ, ଯା କର, କେତେ ଦିନ ରହିବ ଶରୀର, ଭାଗବତ ଏ ଭାଗବତ ବାଣୀ, ସକାଳେ ଯେଉଁ ଅର୍ଣ୍ଣ ରୋଷେଇ ହେଉଛି, ଭାଗବତ କ'ଣ ନ କୁହାଯାଇଛି, ସବୁ କୁହାଯାଇଛି, ସକାଳେ ଯେଉଁ ଅର୍ଣ୍ଣ ରୋଷେଇ ହେଉଛି ସେ ସରିଯାଉଛି, ସେ 4 ବେଳକୁ ଗଲାବେଳକୁ ସେ ବାସି ହେଇଗଲାଣି, ସେଇଥିରେ ଏ ଶରୀର ଗଠିତ, ନଷ୍ଟ ହବ କି ନାହିଁ, ଦେହପାତ ଅବଶ୍ୟ ହୋଇ ହବ, ନିଶ୍ଚିତ ହବ, ତା ପାଇଁ ଦୁଃଖ କରିବାର ନାହିଁ, ଯେଉଁଟା ଅବଶ୍ୟ ହବ ଏଇଟା ସିଓର ଅପରିହାର୍ଯ୍ୟ, ମୃତ୍ୟୁଟା ଅପରିହାର୍ଯ୍ୟ ନିଶ୍ଚିତ, ମୃତ୍ୟୁର ନଶ୍ଚ ପ୍ରତିକ୍ରିୟା, ହିରଣ୍ୟକଶିପୁ ପ୍ରବଚନ ବୋଧେ ସପ୍ତମ ସ୍କନ୍ଦ, ହଁ ହିରଣ୍ୟକଶିପୁ ଦେଉଛନ୍ତି, ସଂସାର ସବୁର ପ୍ରତିକ୍ରିୟା ଗୋଟେ ଅଛି, ମୃତ୍ୟୁର ପ୍ରତିକ୍ରିୟା କିଛି ନାହିଁ, ମୃତ୍ୟୁ କିଛି ଅଟକେଇ ହବନି, ହବ, ବୃଦ୍ଧ ହବାକୁ ପଡ଼ିବ, ମୃତ୍ୟୁ ହବ, ରୋଗ ହବ, ଜନ୍ମ ବାସ, ଏଇଠି ପୁରା 28 ଶ୍ଳୋକର କନ୍କ୍ଲୁଜନ୍ ଦେଉଛନ୍ତି, ଦେହେ ନିତ୍ୟ ଅବଦେହମ୍ ଦେହେ ସର୍ବସ୍ୱ ଭାରତ, ଦେହି ନିତ୍ୟ ଅବଦେହମ୍ ଦେହି ଆତ୍ମା ଅବଧ୍ୟ, ଆଉ ଶରୀର ବିନାଶୀଳ, ତେଣୁ ଆତ୍ମା ପାଇଁ ଦୁଃଖ କରିବା ଦରକାର ନାହିଁ, ସେ ତ ମରିବ, ମୃତ୍ୟୁବରଣ କରିବନି, ଆଉ ଶରୀର ନଷ୍ଟ ହବ, ତା ପାଇଁ ମୃତ୍ୟୁ କରିବାର ନାହିଁ, ତେଣୁ ଅର୍ଜୁନ ଯୁକ୍ତି କରିବେ, ରହିଛି ସୂକ୍ଷ୍ମ ଶରୀରଟା, ସୂକ୍ଷ୍ମ ଶରୀର କି କି ମନ ବୁଦ୍ଧି ଅହଙ୍କାରକୁ ନେଇକି ଯେଉଁ ସୂକ୍ଷ୍ମ ଶରୀରଟା ରହିଛି ସେ ତ ନଷ୍ଟ ହୋଇଯିବ ନା, ସେ ବି ନଷ୍ଟ ହବନି, ସେ ବି ନିତ୍ୟ, ସେ କେବଳ କେବଳ ମୁକ୍ତି ପୂର୍ବରୁ ସେ ବି ନିତ୍ୟ, ବିରଜାରେ ପଶିଲେ ସେ ଗଲା, ତ ତାପରେ ବୈକୁଣ୍ଠ ଗଲେ ଚିନ୍ମୟ ସ୍ୱରରେ ମିଳେ, ତା ପୂର୍ବରୁ ତ ସେ ନିତ୍ୟ, ଯେଉଁ ସ୍ୱରରେ ଗଲେ ମନବୁଦ୍ଧି ଅହଙ୍କାର ସେ ନିତ୍ୟ, ଆତ୍ମା ସାଙ୍ଗରେ ଯାଉଛି ନା ଜୀବାତ୍ମା ସାଙ୍ଗରେ କିଏ ଯାଉଛି, ଆଉ ମନବୁଦ୍ଧି ଅହଙ୍କାର ଜୀବାତ୍ମା ସାଙ୍ଗରେ ନଗଲେ ଆଉ ସ୍ୱଭାବଟା କେମିତି ଆସୁଛି ଭାବିଲେ ବୁଝିପାରୁଛ ନା ନାହିଁ, ସ୍ୱଭାବଟା ନାହିଁ ନା, ତୁମର ଭାଇ ଯିଏ ଅଛନ୍ତି ତୁମ ଭାଇ ତା ସ୍ୱଭାବ ତୁମ ସ୍ୱଭାବ ସମାନ କି, ଦେଖୁନ ସେ ଅଲଗା ହେଇଥିବେ ତୁମେ ଅଲଗା ହେଇଥିବେ, ଖାଇବାଟା ମା ଯେଉଁ ମାନେ ସବୁ ଗାଁ ଗାଁ ଗହଳିରେ ଯେଉଁ ମା ମାନେ ସବୁ ଥିଲେ ସେ ଭାରି ଭାରି ଚିଡ଼ି ଯାଆନ୍ତି, ଛୁଆମାନଙ୍କ ପାଇଁ ଦୁଇଟା ତିନିଟା ଯିଏ ଛୁଆ ଥିବେ, ଇଏ କହିବ ଲୁଣିଆ ହେଇଗଲା, ସେ କହିବ ଅଲଣା ହେଇଗଲା, ସେ କହିବ ମା ତୁ ରାଗ ପକେଇବୁନୁ, ଇଏ କ'ଣ କହିବ ତୁ ଟିକେ ରାଗ ପକା, ସେ କହିବ ତୁ ଖଟା ପକେଇବୁ ନା, ସିଏ ମା ତ ଗୋଟେ ରୋଷେଇ କରିବ ରୁଚିର ଅଲଗା, କିଏ କହିବ ମିଠା ଖାଇବିନି, କିଏ କହିବ ଖଟା ଖାଇବିନି, କିଏ କହିବ ଇଏ କରିବିନି, ଆଚ୍ଛା ରୁଚି ଗୁଡ଼ା କେଉଁଠୁ ଆସୁଛି, ସ୍ୱଭାବ କେଉଁଠୁ ଆସୁଛି, ପୂର୍ବର ମନ, ଜୀବାତ୍ମା ଯୁଆଡ଼େ ଯାଉଛି ପୂର୍ବର ସଂସ୍କାରଟା ଧରିକି ଆସୁଛି, ସେଥିପାଇଁ ମା ମୋର ବି ମନ ରହିଛି, ମା ମାନେ ରାଗିଗଲେ କୁହନ୍ତି କେଉଁଠୁ ଥିଲା କେଣେ ଆସିଲା ମୋ ପାଖକୁ ଜନ୍ମ ହେଲା କେଣେ, ମୋ ଗର୍ଭରେ କୁହନ୍ତି ମୋ ପାଖରେ ଜନ୍ମ ହେଲା କେଉଁଠୁ ଥିଲା କେଣେଟା, କାହିଁକି ଆସିବ ବାପାଟା ତ ଏମିତି ନୁହେଁ ମାଟା ତ ଏମିତି, କେଉଁଠୁ ଥିଲା କେଣେ, ସେ ଗାଁରେ ଶବ୍ଦ ଗୁଡ଼ା ମୋର ସବୁ ମନ ରହିଛି, କାହିଁକି ସେମାନେ ଆଶ୍ଚର୍ଯ୍ୟ ଲାଗେ ଆମ ଘରେ ତ କେମିତି ଲୋକ ନୁହନ୍ତି, ବାପା ତ ଏମିତି ନୁହନ୍ତି, ମା ପିଲାଟା ଏମିତି କେମିତି ହେଲା, ସେ ବୁଝିପାରୁନାହାନ୍ତି ଏଇଟା ତାର ଦୋଷ ନୁହେଁ, ସରଟା ସିନା ସେ ଧରୁଛି ତୁମର ପୁଅ ହେଇକି, ତାର ଜୀବାତ୍ମା ସାଙ୍ଗରେ ତାର ପୂର୍ବର ସ୍ୱଭାବ କେଉଁଟା ମନ ବୁଦ୍ଧି ଅହଙ୍କାରରୁ ଧରିକି ଆସିଛି, କାରଣ ତା ସ୍ୱଭାବଟା ରହିଛି, ତାର ସେଭଳିଆ ବୁଦ୍ଧି ଆସିବ ସେଭଳିଆ ମନ ଆସିବ, ଏଇଟା ତ ପ୍ରାୟ ବିଷୟରେ ଫିଟ୍ ହେଇକି ରହିଛି, ତାକୁ ତୁମେ କ'ଣ କରିବ, ତ ଅର୍ଜୁନକୁ ଗୋଟେ କନକ୍ଲୁଜନ୍ ଦେଇଥିଲେ ତିନିଟା ଦୃଷ୍ଟିରୁ ତୁମକୁ ଦୁଃଖ କରିବାର ନାହିଁ, କ'ଣ କ'ଣ ଦୁଃଖ କରିବାର ନାହିଁ, ଆତ୍ମାର ବିନାଶ ନାହିଁ, ଶରୀର ବିନାଶ ହବ, ଆଉ ସୂକ୍ଷ୍ମ ଶରୀରଟା ମୁକ୍ତି ପର୍ଯ୍ୟନ୍ତ ଅବିନାଶ, ତେଣୁ କ'ଣ କରଣି ଏଠି କହିଦେଲେ ନ ସୁଚି ତୁମର ତସ୍ମାତ୍ ସର୍ବାଣୀ ଭୂତାନି, ତସ୍ମାତ୍ ସର୍ବାଣୀ ଭୂତାନି, ନ ତ ଭୀଷ୍ମା ଭୀଷ୍ମାଦୀନ, କେବଳ ଭୀଷ୍ମମାନଙ୍କ ପାଇଁ କଥା ହଉନି, ସର୍ବାଣୀ ଭୂତାନି, ସବୁ ଝିଅ ପାଇଁ କିଏ ମରିଗଲା କି କ'ଣ ହେଇଗଲା ହବ, ଚିନ୍ତା କରନି କିଛି ହବ, ତ ବିନାଶ ନାହିଁ, ଯେ କରୋନାରେ ବର୍ତ୍ତମାନ କେତେ ଲୋକ ଚାଲୁଛନ୍ତି, ଯିବେ ତ ଯିବେ, ଆମେ ଆମେ କ'ଣଟା ଆଜି ଯାଇଥାନ୍ତୁ ନା, ଆଜି ମରଣ ନହେଲେ ବି କାଲିକି ହବ ତ ହବ, ଅସୁବିଧା କ'ଣଟା ଅଛି, ଯେତେ ସତର୍କ ତୁମେ ହେଲେ ମୃତ୍ୟୁ ହବ ନା ହବନି, ମରଣଟା କେଉଁଠି ନାହିଁ ମୋତେ ଭାବିଲେ ବୁଝାଅ, କୁହ ଜଳରେ ଅଛି ନା ନାହିଁ ମରଣ, ଗୋଟେ ଜାଗା କୁହ କେଉଁଠି ମରଣ ହେଇପାରିବନି, କହିଲେ ଦେଖିବା ମୋତେ କୁହ କେଉଁଠି ହେଇପାରିବ, ମରଣଟା ସବୁଆଡ଼େ ଅଛି, ଅଗ୍ନିରେ ଅଛି, ବାୟୁରେ ହେଇପାରିବ, ଭୂମିରେ ହେଇପାରିବ, ଆକାଶରେ ହେଇପାରିବ, ଦେଖୁନ ଫ୍ଲାଇଟ୍ ଯାଉଛି କୁଆଡ଼େ କ'ଣ କ୍ରାସ୍ କରିଗଲା, ଏକାଥର କୁଆଡ଼େ ସମୁଦ୍ର ଭିତରେ ପଡ଼ିବ ସଫା ବାପା, ସବୁଥିରେ ମରଣ ହେଇଯିବ, ଭୋଜନରେ ମରଣ ହେଇଯିବ, ଦେଖୁନ ଖାଦ୍ୟ ଓଲଟା ଜିନିଷ କଲା ହାଡ଼ଚୁପ ହେଇଗଲା, ମରଣ କେଉଁଥିରେ ହବନି କୁହ, ଏବେ ଯେଉଁ କ'ଣ କୁହନ୍ତି କେତେଟା ଲୋକ ସେ ଛୁଆଟେବେଳେ ମୋର ମନେ ଅଛି, ଯେ ପାଣି ପିଉଥିବେ ତା ମୁଣ୍ଡକୁ ଉଠିଯିବ, ଉଠିଛୁ ତା କ'ଣ ହେଇଯିବ, ତା ମୁଣ୍ଡକୁ ଉଠିଗଲା, ଇଏ କଲା ଛୋକ ହେଇଯିବ ସାଙ୍ଗେ ସାଙ୍ଗେ ଗଲା, ମରଣ କେଉଁଥିରେ ହେଇପାରିବନି କହୁନାହାନ୍ତି ମୋତେ, କେଉଁଠି ମରଣଟା ନାହିଁ ମୋତେ କୁହ, ଜନ୍ମଟା ସବୁଆଡ଼େ ହଉ ନ ହଉ ବୁଝିପାରୁଛ ନା ବାବୁ, ତୁମର ଜନ୍ମଟା ପାଣି ଭିତରେ ନ ହେଇପାରେ, ଜନ୍ମଟା ମେଡିକାଲ ହବ କେଉଁଠି ହବ, କିନ୍ତୁ ମରଣଟା ସବୁଆଡ଼େ ହବ, ମେଡିକାଲ ମରଣ ହବ, ମନ୍ଦିରରେ ବି ମରଣ ହବ, ତୁମେ ରଥଯାତ୍ରା ଯାଇଥିବ ଜଗାକୁ ଦର୍ଶନ କରି ତା ଭିତରେ ଚାଲିଗଲାଣି କି, ମଣିଷ ତ ଗୋଟେ ପାଗଳା ଯିବ, ତାକୁ ବୁଝେଇଲେ ଯେ କହି କହି ତୁମେ ସଂସାରରୁ ସେସବୁ ଆଚାର୍ଯ୍ୟ ପାଠ ବନ୍ଦ କରି ପଳାନି, ସେ କୁହନ୍ତି ଖାଲି ହରିନାମ କର, ଆଉ କିଛି କୁହନ୍ତି ସେସବୁ, ହେଲା ହରିନାମ ଟିକେ କର ଯା, ଏଇଟା କ'ଣଟା ବୁଝିବୁ ଯିବୁ, ବୁଝିପାରୁନି ସେ ଭାବୁଛି ମୁଁ ଅମର ହେଇକି ରହିବି, ଆରେ ମୃତ୍ୟୁ ସବୁଆଡ଼େ ଅଛି, ତସ୍ମା ସର୍ବାଣୀ ଭୂତାନୀ ନ କେବଳ ଭୀଷ୍ମ ଦ୍ରୋଣାଦି ଜନ୍ୟ ଶୋକ ତସ୍ମା ସର୍ବାଣୀ ଭୂତାନୀ, ସବୁ ଜୀବ ପାଇଁ ତୁମେ ଚିନ୍ତା କରିବା ଉଚିତ ନାହିଁ, କାହିଁକି ନିଶ୍ଚିତ ମରଣ ହବ, ତାତ୍ପର୍ଯ୍ୟ ବର୍ତ୍ତମାନ ଭଗବାନ ଅପରିବର୍ତ୍ତନୀୟ ଆତ୍ମା ସମ୍ବନ୍ଧୀୟ ଉପଦେଶ ଉପସଂହାର କରୁଛନ୍ତି, ଦେଖ କନକ୍ଲୁଜନ ଆପଣଙ୍କୁ ଦେଇଛନ୍ତି କନକ୍ଲୁଜନ, ଏଇଟା ବିଭିନ୍ନ ପ୍ରକାରରେ ଏତେ ସିଷ୍ଟମେଟିକାଲ ରୂପ ସବୁ ଭଗବାନଙ୍କ ଲୋକ ତାଙ୍କୁ କ'ଣ ଆମେ ପରିଭାଷାରେ କହିପାରିବା, ଭଗବାନ ତାଙ୍କ ଦ୍ୱାରା ସବୁ କରିଛନ୍ତି, ଏଇଟା ବିଦେଶରେ ରହିକି ସବୁ ଗୀତା ରଚନା କରିଛନ୍ତି, କେତେ ଗୋଟେ ରେସ୍ପନ୍ସିବୁଲ ଲାଗି ସୋସାଇଟି ଆରମ୍ଭ କରିକି ସବୁ କନକ୍ଲୁଜନ ସବୁ ଆଚାର୍ଯ୍ୟମାନେ ଜିନିଷ ରଚନା କରୁଛନ୍ତି, ବର୍ତ୍ତମାନ ଭଗବାନ ଅପରିବର୍ତ୍ତନୀୟ ଆତ୍ମା ସମ୍ବନ୍ଧୀୟ ଉପଦେଶର ଉପସଂହାର କରୁଛନ୍ତି, କନକ୍ଲୁଜନ ଦେଉଛନ୍ତି କ'ଣ, ବିଭିନ୍ନ ପ୍ରକାର ଅମର ଅମର ଆତ୍ମା କଥା ବର୍ଣ୍ଣନା କରି ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ପ୍ରମାଣ କରୁଛନ୍ତି ଯେ ଆତ୍ମା ଅମର ବା ନିତ୍ୟ ଏବଂ ଶରୀର ଅନିତ୍ୟ। ତେଣୁ ଅର୍ଜୁନଙ୍କର ଏ ଯେଉଁ ଆଶଙ୍କା ରହିଛି ଯେ ତାଙ୍କର ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣ ଯୁଦ୍ଧରେ ମରିଯିବା ଏହା ବୃଥା, ପୁନଶ୍ଚ କ୍ଷତିର ହିସାବରେ ଏହା ଆଶଙ୍କା ବଶବର୍ତ୍ତ ହୋଇ କର୍ତ୍ତବ୍ୟ ତ୍ୟାଗ କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅନୁଯାୟୀ ବ୍ୟକ୍ତିକୁ ଏହା ବିଶ୍ୱାସ କରିବାକୁ ହେବ ଯେ ଏ ଭୌତିକ ଶରୀର ବ୍ୟତୀତ ଏକ ଆତ୍ମା ଅଛି, ବିଶ୍ୱାସ କରିବାକୁ ପଡ଼ିବ। ଏହା ଏପରି କିଛି କଥା ନୁହେଁ ଯେ ଆତ୍ମା ବୋଲି କିଛି ନାହିଁ, କିମ୍ବା କେତେକ ରାସାୟନିକ ପ୍ରତିକ୍ରିୟାର ଫଳସ୍ୱରୂପ ଏକ ନିର୍ଦ୍ଦିଷ୍ଟ ଭୌତିକ ପରିପକ୍ୱ ଅବସ୍ଥାରେ ଜୀବନଶକ୍ତି ବୃଦ୍ଧି ଲାଭ କରେ। ଯଦିଓ ଆତ୍ମା ଅମର, ତଥାପି ହିଂସାଚରଣ କରିବା ଉଚିତ ନୁହେଁ, କିନ୍ତୁ ଯୁଦ୍ଧ ସମୟରେ ଯେତେବେଳେ ଏହା ଆବଶ୍ୟକ ଅଛି ସେତେବେଳେ ଏହା ଆଚରଣୀୟ, ସେ ଆବଶ୍ୟକ ଭଗବାନଙ୍କର ଅନୁମୋଦନ କ୍ରମେ ଉପଲବ୍ଧ ହେବା ଉଚିତ, ତାହା ବ୍ୟକ୍ତିର ନିଜ ଇଚ୍ଛା ଅନୁସାରେ ଆଚରଣୀୟ ନୁହେଁ। ଜଣେ ଯୁକ୍ତି କରିବ ନା, ଶରୀରଟା ତ ଅନିତ୍ୟ, ଶରୀରଟା ପଞ୍ଚଭୂତର ଶରୀର, ତା ମାରିଦେଲେ ମଣିଷଟାକୁ ମର୍ଡର କରିଦେଲେ ତ କେସରେ କାହିଁ ଲାଗୁଛି, ମାରିଦେଲେ ଦୋଷ ଦୋଷ କାହିଁ ଲାଗିବ, ପାପ କାହିଁକି ହବ। ଆଉ ଯଦି ଯଦି ଶରୀରଟା ଅନିତ୍ୟ, ତାହେଲେ ହିଂସା କଲା ପରେ ବା ଜଣଙ୍କୁ ମାରିଲା ପରେ ତାକୁ ନରକ କାହିଁ ଯିବାକୁ ପଡ଼ୁଛି, ସେଠି ଏଠି ଭଗବାନ ପ୍ରଭୁପାଦ ସେ କନକ୍ଲୁଜନ ସେ କଥା କହୁଛି। ଶରୀର ଅନିତ୍ୟ ହେଲେ ବି ଆତ୍ମଦୃଷ୍ଟି ତାର ଏତେ ଇମ୍ପୋର୍ଟାନ୍ସ ନଥିଲେ ବି ତାକୁ ତୁମେ ନଷ୍ଟ କରିପାରିବନି, କାହିଁକି ନଷ୍ଟ କରିପାରିବନି, ଏଇ ଯୁଦ୍ଧଟା ଯେଉଁ ହେଉଛି ଏଇଟା ଭଗବାନ ନିର୍ଦ୍ଦେଶରେ ହେଉଛି, ଶରୀରଟା କାହିଁକି ତୁମେ ନଷ୍ଟ କରିପାରିବନି, ଶରୀର ନିଜେ ଆତ୍ମହତ୍ୟା କରିବାଟା ବି ଅପରାଧ, ଆତ୍ମହତ୍ୟା କଲେ ଲୋକ ନିନ୍ଦା କରନ୍ତି ଆଉ ଭାରି ଘୃଣା କରନ୍ତି ଆତ୍ମହତ୍ୟା କଲେ, ଆଉ ବାପା ମାନେ ବହୁତ ଦୁଃଖ କରନ୍ତି। ଆଜିକାଲି ମୁଁ କହିପାରିବିନି କ'ଣ ହେଉଛି, ଆଗରୁ ଏ ଆମ୍ବାକୁ ବହୁତ ଲୋକ ଆସନ୍ତି ପାଇଁ ତାଙ୍କ ପିଲା ଯିଏ ସୁସାଇଡ୍ କରିଥିବ, ଆଜ୍ଞା କ'ଣ କଲା, ସିଏ ଘର ଛାଡ଼ିବ ନା ପଳେଇଥାନ୍ତା, କାହିଁକି ସେ କାହିଁକି ସେ ଜାଣିଛନ୍ତି ଭଲ ଭାବେ ଆତ୍ମହତ୍ୟା କଲେ ଆଉ ତାକୁ ସ୍ୱର ମିଳିବ, ସେଥିପାଇଁ ସେମାନେ ବହୁତ ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି ସେମାନେ ବହୁତ କଷ୍ଟ ପାଆନ୍ତି ନା, କାହିଁକି ସ୍ୱରଟାରେ ଭଗବାନ ଦେଇଥିଲେ ନା, ତ ପୂର୍ବ କର୍ମର ଫଳଟାକୁ ଭୋଗିପାରିଲନି, ସେଇଟା ରହିଗଲା, ପ୍ଲସ୍ ବର୍ତ୍ତମାନ ଜନ୍ମରେ ଯେଉଁ ମାନବ ସ୍ୱରଟା ପାଇଥିଲା ଭଗବାନଙ୍କୁ ଭଜନ କରିବା ପାଇଁ ତାକୁ ବି କଲନି। ଭଗବାନ ବିରକ୍ତ ଆତ୍ମହତ୍ୟା ତ କୁହାଯାଉଛି ନା, ସ୍ୱରହତ୍ୟା କୁହାଯାଉଛି, ଆତ୍ମହତ୍ୟା ତ କୁହାଯାଉଛି, ତେଣୁ ହିଂସା ବି ତୁମେ ଆଚରଣ କରିପାରିବନି, ହିଂସା ବି ଆଚରଣ କରିପାରିବେ, ଭଗବାନଙ୍କ ନିର୍ଦ୍ଦେଶରେ କରିବାକୁ ପଡ଼ିବ। ସେଥିପାଇଁ ଯୁଦ୍ଧଟାକୁ ଧର୍ମ ଯୁଦ୍ଧ ବୋଲି କୁହାଯାଏ, ପୂର୍ବକାଳ ଯେତେବେଳେ ଯୁଦ୍ଧ ହେଉଥିଲା ଧର୍ମ, ଏବେ ବି ଦେଖ ତୁମେ ଦେଖ କୌଣସି ଯୁଦ୍ଧଟା ଏମିତି କ'ଣ ଦେଶ ଦେଶ ଭିତରେ ଏମିତି ସାଙ୍ଗେ ହେଇଯାଉନି, ତାଙ୍କ ଯେଉଁ କମାଣ୍ଡର ମାନେ ସବୁ ରହିଛନ୍ତି କ'ଣ ବୈଦେଶିକ ବ୍ୟାପାର ମନ୍ତ୍ରୀ ନା କ'ଣ ତାକୁ କହୁନାହାନ୍ତି, ଫରେନ୍ ଆଫେୟାର ମିନିଷ୍ଟର କହୁନାହାନ୍ତି ଇଂଲିଶରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଯେଉଁମାନେ ସବୁ ରହିଛନ୍ତି ସେମାନେ ଏମିତି କେବେ ଆଲୋ କରିବେନି ଗୋଟେ ଦେଶ ଦେଶ ଭିତରେ ଯୁଦ୍ଧ କରିବା ପାଇଁ, ଆମେ ଗୋଟେ କ'ଣ ଆମେ ଛୋଟ ମୋଟରେ ବୁଝିଲେ ହେବନି, ସେମାନେ ଯେଉଁ ସବୁ ରାଜନୀତି ନେତାମାନେ ଅଛନ୍ତି, ଏ ଯେଉଁ ଭାରତ ଚାଇନା ଦେଖୁନାହାନ୍ତି କେମିତି ସବୁ ହେଉଛନ୍ତି, ଛକା ପଞ୍ଝା କେତେ ଚାଲିଲାଣି ବର୍ଷ ହେଲା, ୱାର୍ କରିବାକୁ ଦେବେନି ସେମାନେ, ସବୁବେଳେ ଚାହିଁବେ ଏଇଟା କମ୍ପ୍ରମାଇଜ ହଉ। ଏବେ ଏଇ ଯେଉଁ ସ୍ୱାମୀ ସ୍ତ୍ରୀ ଯେଉଁ କଣ୍ଡ ଲାଗୁଛନ୍ତି କ'ଣ, ଏଇଟା ଆମର ଡିଭୋର୍ସ ହେଉଛି କୋର୍ଟ କେସ୍ ଗୁଡ଼ାକରେ, ସେ ପାଞ୍ଚ ଦଶଟା ଏମିତି ସବୁ ମୁଁ ସବୁ ସେ ଭକ୍ତମାନେ ଆସନ୍ତି ପଚାରନ୍ତି, ମୁଁ ସବୁ ମନେ କରେ କ'ଣ ହେଇଛି, ସେ ଓକିଲ ଗୋଟେ ଆମର ଅଛନ୍ତି ଜଣେ ଓକିଲ, ସେ ପ୍ରବଚନ ମୁଁ ଯାଏ ସେ ବୁଲା, ସେ ତାଙ୍କୁ ଦେଖିଲି, ତାଙ୍କୁ ପଚାରିଲି, ସେ ମୋତେ ଗାଡ଼ିରେ କାର୍ ନିଅନ୍ତି ଆଣନ୍ତି ଛାଡ଼ନ୍ତି, କ'ଣ ଆପଣ ଆଜ୍ଞା କ'ଣ ଚିହ୍ନା ପରିଚୟ ନା ଓକିଲ, ମୁଁ ଆଜ୍ଞା ଏଇ ଯେଉଁ ସବୁ ଝଗଡ଼ାଝଗି ଲାଗି ସବୁ ଇଏ ହେଉଛନ୍ତି, ସେ ସବୁ ମୋତେ କହିବେ ଆଜ୍ଞା କାହିଁ କହୁଛନ୍ତି ଏଗୁଡ଼ାକ, ମୁଁ ଆଜ୍ଞା ଡିଲିଂସ କରିକିରି ପାଗଳା ହେଇଗଲେଣି ଗୋଟେ, ମୁଁ କ'ଣ ଆପଣଙ୍କ ବାଇଲ ମୋତେ କୁହନ୍ତୁ, କହିଲେ ନାହିଁ ଆମର କୋର୍ଟ ଆଉ ଆମର ଆମେ ସବୁବେଳେ ଚାହିଁବୁ କେବେ ତାଙ୍କ ଡିଭୋର୍ସ ନ ହଉ, ଆମେ ଅଟମୋଷ୍ଟ ତାଙ୍କୁ କେୟାର କରିବୁ ତାଙ୍କ ଦିଅଣୁ ରଖିବା ପାଇଁ ପୁରା ଲାଷ୍ଟ ଲିମିଟ, ଯେତେବେଳେ କେହି ଏଗ୍ରି ହେବେନି ସେତେବେଳେ ଯାଇ ତାଙ୍କୁ କହିବୁ ଠିକ ଅଛି ତୁମେ ପେପରରେ ସାଇନ୍ କର, ନହେଲେ ଆମେ କେବେ ବି କହିବୁନୁ, ସିଏ ଚାହୁଁଥିବେ ଆମେ ସ୍ତ୍ରୀ କହିବେ ନା ମୁଁ ଛାଡ଼ିଦେବି, ସ୍ୱାମୀ କହିବ ମୁଁ ଛାଡ଼ିଦେବି, କିନ୍ତୁ ଆମେ କେବେ ପେପର ସାଇନ୍, ଆମେ ସବୁବେଳେ ପ୍ରେସର କୁକୁ ଜଜ୍ ବି କହିବୁ ଆପଣ ଟିକେ ତାକୁ ବୁଝାନ୍ତୁ, ମାନେ ଦେଖନ୍ତୁ ସେମାନେ ପଇସା ନେଇ କାମ କରୁଛନ୍ତି ପୁଣି ବି ସେମାନେ ଗୋଟେ ଲଟାକୁ ଦେଖୁଛନ୍ତି, ଆମେ ହିଂସା ଆଚରଣ କରିବାନି କଷ୍ଟ ପାଇବେ, ଆଟଲିଷ୍ଟ ସେଟ୍ ହେଇଯାନ ସମସ୍ତଙ୍କ ଘରେ ପ୍ରୋବ୍ଲେମ୍ ଅଛି ବା ଆମେ ବୁଝେଇବୁ, ଗୋଟେ କ'ଣ ଫ୍ୟାମିଲି କୋର୍ଟ ଗୋଟେ ଅଛି ତାଙ୍କ ଭିତରେ ତାଙ୍କ ସମାଧାନ ଆପୋଷ ସମାଧାନ କରି ତାଙ୍କୁ ଡକାଯିବ, ଏ ଘର ସମସ୍ତଙ୍କ ଘରେ ଏମିତି ହୁଏ ତୁମେ ଏମିତି ବ୍ୟସ୍ତ ହୁଅନି ଚଳ, କାହା ଘରେ ଏମିତି ହଉନି କ'ଣ ହଉନି, ଭାଇ ତୁମେ କର୍ମୀ ଜୀବନ ଜିନିଷଟା ତୁମେ ତାକୁ ଭକ୍ତ ହେଇ ତୁମେ ବୁଝିପାରୁନ, କର୍ମୀ ଲ ଗୁଡ଼ା ଦେଖ ବି ବହୁତ ବଢ଼ିଆ ବଢ଼ିଆ ଲ ଅଛି ସବୁ, ଆମର ଟିକେ ହେଲା ବେଳକୁ ବାହ୍ୟ ସେ ଭକ୍ତ ଏମିତି କଲା, ଦେହ ତ ବାହାର କର ଏ କର ଏରା କର ସେଟା କର, ତୁମେ ଦେଖ ବାହାର ଦୁନିଆ ତ କେମିତି ତାକୁ ବୁଝେଇକି ତାକୁ କାଉନସିଲିଂ କରିକି ତାକୁ ସବୁବେଳେ ଜାଣନ୍ତି ପ୍ରୋବ୍ଲେମଟା ସଲ୍ଭ କରିବା ପାଇଁ, ସେଭଳିଆ କିଛି ରହିଛି ହିଂସା ଆଚରଣ କରିବା ପାଇଁ କେଉଁଠି ଅନୁମୋଦନ କରାଯାଏନି ଭଗବାନଙ୍କ ନିର୍ଦ୍ଦେଶରେ, କରିବାକୁ ପଡ଼ୁଛି। ତେଣୁ ଅର୍ଜୁନ ଯେଉଁ ଗୋଟେ ବହୁତ ବଡ଼ ଦୁଃଖ ଘଟଉଛନ୍ତି, କେବଳ ସର କଥାରେ ଚିନ୍ତା କରିଦେଇ କି ସେ ଭଗବାନ ଭୁଲି ଯାଉଛି, ସେଟା ଗୋଟେ ଥିଲା ଏଇଟା ସେଟା ସେଟା ସେମିତି କୁହେନି କି ସରକୁ ଦେଖେ ତାପରେ କ'ଣ କହିବ ସଂସାର ଦେଖେ ଈଶ୍ୱରକୁ ସେ ତିନି ନମ୍ବର ଫୋପାଡ଼ି ଦେବ। ସରକ ଯିଏ ସରକୁ ଦେଖିବ ସେ ଈଶ୍ୱରକୁ ଦେଖିପାରିବ, ଲୋକଙ୍କୁ ସବୁ କଥା ବନଉଛନ୍ତି। ଆଗେ ଭଗବାନ ସର ଦେଇଛି କିଏ, ସରଟା ତୁମେ ଦେଇଛି କିଏ, ତୁମେ କାହା ଧନରେ ଚଳୁଛ, ତୁମେ ଜାଣିଛ ନା ସିଏ ଗୋଟେ ମୁହୂର୍ତ୍ତରେ ତୁମ ସରକୁ ନଷ୍ଟ କରିଦେବେ। ତୁମର ସମୟ ନ ହେଇଥିଲେ ମନେ ରଖିଥାଅ, ଗୁରୁଦେବ ସେଇଟା କୁହନ୍ତି, ତୁମେ ମଞ୍ଜି ଖାଇ ମଞ୍ଜି ପୋତିନ, ତୁମେ କହିବନି ମୋର 100 ବର୍ଷ ଆୟୁଷ ଅଛି, ମୁଁ 100 ବର୍ଷ ତୁମ ଆୟୁଷ ଥିଲେ ଭାବିଲି ଆଉ, ବୁଝିପାରୁଛ ତ, କଞ୍ଚା ଆମ୍ବ ବି ଟେକା ମାରିଲେ ଖସି ପଡ଼େ, ଟୋକା ହେଇଥିଲେ ବି କାଳ ଖସେଇ ପକେଇଦେବ, ଭଗବାନ ସବୁ କରିଦେବେ, କଞ୍ଚା ଆମ୍ବ କ'ଣ ହେବେ, ଆଉ ପାଚିଲେ ମୁଁ ଖସିବି ନା ଆଉ, କିଛି ଜାଣିଛି କି ଛୁଆ ଆସି କ'ଣ ଖାଡ଼ି ନା କ'ଣ କୁହନ୍ତି ତାକୁ ବାଡ଼ି ମାରିକି ଖସେଇଦେବେ, ପବନ ଆସିବ ବାଡ଼େଇଦେବ, ସେଇ ଗଛରେ ପିଟେଇକି ସେ ମରିବ, କଞ୍ଚା ଆମ୍ବ କେଉଁଠି ପିଟିବେ ପବନ ବେଳେ, ସେଇ ଗଛ ସେଇ ଡାଳର ବାଡ଼େଇକି ଖସି ପଡ଼ିବ, କାଳ ଏତେ ବଳବାନ କାଲମ୍। କ'ଣ ସେ ଲେଖିଲେ, କାଲ ସଂହରତି ପ୍ରଜା କାଲେ ସୁପ୍ତେ ସୁଜାଗ୍ରତି କାଲ ହିଁ ଦୂରତି କ୍ରମ, ସେ ଲେଖିଲେ ଶୋଇଥିବା ଲୋକକୁ କାଳ ଉଠେଇ ଦେଉଛେ, ସକାଳ ହେଇଗଲା ଉଠ, ସବୁ ଜୀବ ଦେଖୁନା ବର୍ତ୍ତମାନ ରାତି ହେଇଗଲା, ସମସ୍ତି ଶୋଇଦେବ କାଳ ନା କ'ଣ ଭାବିଲୁ, ଦେଖ ସମସ୍ତିଙ୍କି ଶୋଇଦେବ, ଯିଏ ଯିଏ ଦିନରେ ଶୋଇଥିବେ ତାଙ୍କୁ ଉଠେଇଦେବ, ଏଇ ସିଆଳ ଦେଖ ସିଆଳକୁ ଯେଉଁ ରାତିରେ ରାତି ଚର ଯିବ ପେଚା ସେ ଉଠିଲେ, କାଳ ସୃଜତି ଆରମ୍ଭ ମନେ ପଡ଼ୁନି, କାଳ ସଂହରତେ ପ୍ରଜା କାଳକୁ ବିନାଶ କରିଦେଉଛି, କାଳ ସତେଇଶୁ ଜାଗ୍ରତି ଶୋଇଥିବା ଲୋକ କାଳ ଉଠେଇଦେବ, ଉଠ 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 ଉଠ, ଆପଣ କାଳ ଶୋଇଦେବ, ସମୟ ଆସିବ ଦିନେ ଆମକୁ ଶୋଇଦେବ, ଦେ ଚାରି ସବୁ ଛାଡ଼ିକି ଯିବା, କାଳ ହିଁ ଦୂରତିକ୍ରମ, ସବୁ ଲୋକ ଅତିକ୍ରମ କରିକି ପଳାଏ, କାଳ କିଏ ଅତିକ୍ରମ କରିପାରିବେନି, ଖାଇଦ ପରିନ ସଚିବ ବୁଦ୍ଧା ଦୁର୍ଗେ ମନ୍ତ୍ର ସୁଧା ଦେବି ସାମଦାମ ଉପାୟଶ୍ଚ କାଳ କାଳ ବୈ ନ ଅତେଇ ଜନା, ମହାଜନ ସବୁ କହିଛନ୍ତି ଭାଗବତ ବାଣୀ ତାକୁ ଆଲୋଚନା, ଭାଗବତ ବହୁତ ସୁନ୍ଦର ଲାଗନ୍ତି, ଲୋକ ବୁଝୁ ନ ବୁଝୁ କହିଲେ ବି ବହୁତ ସୁନ୍ଦର ଲାଗେ, ସେ ଶବ୍ଦ ଯେଉଁ ଭାଗବତଙ୍କର ଯେଉଁ ଶବ୍ଦ ଆଚାର୍ଯ୍ୟ ଜଣଙ୍କ ଯେଉଁ ଟୀକା ତାର ଇନଫ୍ଲୁଏନ୍ସ ଅଲଗା, ତା ପ୍ରଭାବ ଅଲଗା। ବଳି ମହାରାଜ କହୁଛନ୍ତି ନା ଯେତେବେଳେ ସବୁ ସୈନ୍ୟମାନେ ପରାସ୍ତ ହେଇକି ପଳାଉଛନ୍ତି କିଏ ମାରୁଛନ୍ତି ଶୁକ୍ରାଚାର୍ଯ୍ୟ ସରି ଆମର ଇନ୍ଦ୍ରଙ୍କର ସୈନ୍ୟମାନେ ସବୁ ମାରିଦେଉଛନ୍ତି, ହେ ବିପ୍ରଲୋମ ହେ ପ୍ରଚି ପ୍ରଲୋମ ଡାକୁଛନ୍ତି ଜଣ ଜଣ ନାଁ, ମା ଯୁଦ୍ଧ ନିବର୍ଦ୍ଧସ୍ୱ ନା ମା ଯୁଦ୍ଧ ନିବର୍ଦ୍ଧସ୍ୱ, କାରଣ ବାମନ ଦେବ ବାନ୍ଧିଦେଲେ କି ବାମନ ଦେବ ବାନ୍ଧିଦେଲେ ନା, ବାମନ ଇନ୍ଦ୍ର ତ ନୁହେଁ ହଁ ବାମନ ଦେବ ବାନ୍ଧିଦେଲା ପରେ ବଳି ମହାରାଜଙ୍କର ଯେଉଁ ଅସୁରମାନେ ଥିଲେ ସେମାନେ ଆଟାକ୍ କରୁଛନ୍ତି କାହାକୁ, ବାମନ ଦେବ ବଳି ମହାରାଜ, ଆଉ ଏମାନେ ଅସୁରମାନେ ସବୁ ବୋଡ଼ିକି ମାରୁଛନ୍ତି, ବଳି ମହାରାଜ ଫେରାଇ ଦେଉଛନ୍ତି, ପଳାଓ 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 ପଳାଓ, ବର୍ତ୍ତମାନ କାଳ ଆମକୁ ସପୋର୍ଟ କରୁନି, ଅପେକ୍ଷା କରିକି ରୁହ, ଯେତେବେଳେ କାଳ ତୁମକୁ ଅନୁକୂଳ, ଭଗବାନ ଅନୁକୂଳ ତୁମେ ନ ହୋଇଛନ୍ତି, କେଡ଼େ ବଡ଼ ଲୋକ ହେଇଥାଉ ବୁଝିଲେ ଭାବିଲେ, ଆଉ କୁହନି ତ ବେକଡ଼ାକୁ ମୋଡ଼ିଦେବି, ଓଡ଼ିଆରେ କୁହନ୍ତିନି ତ ବେକଡ଼ାକୁ ମୋଡ଼ିଦେବି, ଜାଣିଛୁ ନା କାଳ ସମସ୍ତେ ବେକକୁ ମୋଡ଼ିଦେବରେ ବାପା, ମଣିଷର କ'ଣଟା ଅଛି କିଛି ନାହିଁ, ଗର୍ଭରୁ ଗୋଟେ ଶିଶୁକୁ ଦେଖୁ ନା ବାୟୁ ତାରା ବାହାରି କରି ଫୋପାଡ଼ି ଦେଉଛି ବାହାରକୁ, କୁଆଡ଼େ ତାକୁ ଜନ୍ମ ଦେଇକି କାଳ ବାହାର କରୁଛି, ବାର 10 ମାସ ହେଇଗଲା ଆଉ ରହିପାରିବ, ଗୋଟେ ଦିନ ବି ତୁମେ ରହିପାରିବ, କାଳ ଫୋପାଡ଼ ଯା ତ ସମୟ ହେଇଗଲା ସଂସାର, ଆଉ ଏଇ କାଳ ଏଇ ଯେଉଁ ବଢେଇ ବଢେଇକି ଆଣୁଛି ବର୍ତ୍ତମାନ ଫୋପାଡ଼ ଦେବନି ମୃତ୍ୟୁ ମୂର୍ଖରେ, କ'ଣ ମଣିଷର ଅଛି କେବଳ ଏତିକି ଏ କାଳକୁ ଜଗି ଦେବାର ଅଛି, ସେ ଠେଲି ଠେଲି ଆମକୁ ନେଉଛି ନା, ପବନଟା ଠେଲିଲା ବେଳେ କ'ଣ ହୁଏ ବୋଲି ଜାଣିଛ ନା, କ'ଣ ହୁଏ ଲୋକ ପବନ ତେଣୁ ଠେଲେ ମୋ ଜୋର, ତୁମେ କୋଠାଘର ରହିଲ ଗାଡ଼ି ଘୋଡ଼ା ଚଲିଲ ପଇସା ଅଛି ଆଉ ତୁମେ କେଉଁଠୁ ଜାଣିବ, ଏସବୁ ଲୋକ ଆବାଜ ହେଇଛୁ ଆମେ ସବୁ ଆବାଜ ହେଇଛୁ ସବୁ ସବୁଆଡ଼େ ରହିଛୁ ଆମେ ଜାଣିଛୁ, ପବନ ତେରେ ଠେଲିବ ଜୋର, ଏବଂ ଆଗରେ ରହିଥିବୁ ପବନ ଠେଲେ କବାଟରୁ ଠେଲିକି ଧରିକି ମୁଁ ରହିଛି, ଆମେ ଜାଣିନୁ ଏବଂ 1999 ବାତ୍ୟାକୁ ଯାଇଥିଲୁ ପ୍ରଚାର କରିବାକୁ ସେ ବିଷ୍ଣୁଘର ଗାଁ, ଗଛ ପଡ଼ୁଛି ଗଛ ଢୋକ ସେଇ ଘର ରହୁଛି, ସେ ଘରେ ଗଛ ପଡ଼ିଲା, ସେତେବେଳେ ଠାକୁର ପୂଜା କରେ ଠାକୁର ଧରି ଗୋନିତା ଧରି ପୁଣି ଯାଇକି ଆଉ ଗୋଟେ ଘରେ ପଶିଲି, ହେ କବାଟ ହେଲେ କବାଟ ଫବାଟ ନାହିଁ, କବାଟକୁ ଠେଲିକି ଫବାଡ଼ ଦେଉଛି ପାତି, ସେଠି କ'ଣ କରାଯାଏ? ପବନ ତ ଠେଲି ଦେଉଛି, ବ୍ୟାଣ୍ଡ ହେଇକି ନଇ ନଈ ପଡ଼ିକି କେମିତି ମୁଣ୍ଡ ଗୁଞ୍ଜିକି ଖାଲି ଧୀରେ ଠିଆ ହେଲା ମାନେ ଉଠେଇ କଚାର ଦେଉ, ତା ଠେଲିକି ନେଇ ପଡ଼ିକି ଫବାଡ଼ ଦେବା କାଳ ସେଇଭଳିଆ, ଖାଲି ମୁଣ୍ଡ ଗୁଞ୍ଜି ଦେଇକି ପାର ହେବାର ଅଛି, ଏଠି ଭଜନଟା କରିଦେଇ ସମୟଟା କାଟ, ଫପାଡ଼ ଦେବୁ ତୁମକୁ କୁଆଡ଼େ ବାଟ ପାଇବନି। ବୋଲି ମହାରାଜ ମହାଜନ ନା ବନ୍ଧା ପଡ଼ିଗଲେଣି, ଆଉ କହୁଛନ୍ତି ଏ ପଳ ପଳ, କ'ଣ ଆରମ୍ଭଟା କହୁଥିଲି, ତୁମେ କେଉଁଥିରେ କାଳକୁ ଅତିକ୍ରମ କରିପାରିବନି, ଦୁର୍ଗ ବଡ଼ ଗୋଟେ ଦୁର୍ଗ କରି କ'ଣ କୁହନ୍ତି ଭଲ, ପାଚେରୀ ବୁଲିକି ଦୁର୍ଗ ଆଗରୁ କରନ୍ତିନି ସବୁ, ଦୁର୍ଗ ମନ୍ତ୍ର କେଉଁ ମନ୍ତ୍ର ଜପିଲେ ବି ତୁମେ ଭାବନି କାଳକୁ ଜପି, ଏଇ କେବଳ ମହାମନ୍ତ୍ର ହରେ କୃଷ୍ଣ 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 ହରେ 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 ରାମ ରାମ ଜଗତ ରାମ, ଯେତେ ମନ୍ତ୍ର ଅଛି କିଛି କାମ କାଳ ଆଗରେ କାମ କରିବନି। ଦୁର୍ଗେ ମନ୍ତ୍ର ଔଷଧ ଦେବି, ଔଷଧ ଖାଇବ ସିଏ ବି କିଛି କାଳ କରିବ କାମ କରିବନି। ଆରମ୍ଭ ଆଉ କ'ଣ ରହିଲା, ପ୍ରଥମଟା ଆରମ୍ଭଟା ମନ ରଖୁନି, ନତିତେ ବୈଚନା କେହି ବି ଅତିକ୍ରମ କରିପାରନ୍ତିନି। ସାମଦାମ ଉପାୟ, ଉପାୟ ଖୋଜିବ, ସାମ ନୀତି ଦାନ ନୀତି ବିଭିନ୍ନ ଉପାୟ ଚାରିଟା ନୀତି ଲଗେଇବ ସିଏ ବି କାମ ଦେବନି। ବୁଦ୍ଧି ବୁଦ୍ଧି ବି ଖର୍ଚ୍ଚ କରିବ, କାଳ କିଛି ରଖିବନି, କିଛି ରଖିବନି, ଠେଲି ପପାଡ଼ ଦେବ, କେବଳ ଗୋଟିଏ କାଳ ପାଖରେ ମଥାଟା ନଇ ଦିଅ, ସମୟଟା ଭଲ ନାହିଁ ନା, ବେତଳ ଗୋଟେ ସମୟ ତୁମର ଭଲ ନାହିଁ, ମଥା ନଇବି କାହା ଆଗରେ, କାଳ ତୁମକୁ ନଇ ଦେଉଛି ନା, ସମୟଟା ଫେଭରେବୁଲ ନାହିଁ, କାଳକୁ ଯିଏ କଣ୍ଟ୍ରୋଲ କରିପାରିବ, କିଏ କିଏ କାଳ କଣ୍ଟ୍ରୋଲ କରନ୍ତି, କାଳ କଲୟତା ଅହମ୍, କାଳକୁ ମୁଁ କବଳିତ କରିପାରେ, ସେ ନିତ ସମୟଟା ଭଲ ନାହିଁ, ଭଗବାନଙ୍କୁ ଭଜନ କର। ସମୟ ତ କେତେବେଳେ ଆମର ଭଲ ପଡ଼ିବ ଖରାପ ପଡ଼ିବ ଆମେ କେମିତି ଜାଣିପାରିବା ଦେଶ, ସେଥିପାଇଁ ଜୀବ ସବୁବେଳେ ଭଜନ କରିଦେବା ଦରକାର, ସବୁବେଳେ ନାମଟା ଯେତିକି ଜପଟା କେତେବେଳେ ହେଲା କରା ହେବନି, କମ୍ପ୍ରମାଇଜ୍ ତୁମର କ'ଣ ଅସୁବିଧା ହେଲା, ତୁମର ଅସୁବିଧା ହେଲା ତୁମେ ଖାଇବା କମାଉ ନା, ତୁମେ ଶୋଇବା କମୁ ନା, ତୁମେ କାମ କମାଇ ଦିଅ, ତୁମେ ଜମି ନ ରହିଲେ ନାହିଁ, ତୁମେ ଚାକିରିରୁ ଅଧା ଛୁଟି ନେଇ ପଳାଉ ନା, କ'ଣ ଅସୁବିଧା, ଦରମା ନ ମିଳିଲା ନାହିଁ, ବହୁ ଜନ୍ମ ଚାକିରି କରୁଛ, ବହୁ ଜନ୍ମ ପିଲା ଛୁଆ ସଂସାର ଅଛି, କାହିଁକି କାହିଁକି ଏତେ ଚିନ୍ତା କରୁଛନ୍ତି, ତୁମେ ସେଥିରେ ମୁଣ୍ଡ ପୁରଉଛୁ କି, ଚାକିରି ଛାଡ଼ିଦେଉ ନା, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ ଫର୍, ସେଇଟା ତୁମ ପାଇଁ ଗୁରୁତ୍ୱ ନୁହଁ, ଯଦି ଭକ୍ତି କରିବାର ଅଛି, ଯଦି ଭଗବାନ ପାଇବାର ଅଛି, ତୁମକୁ ସବୁ ପ୍ରକାର ଜିନିଷ କୌଣସି ସବୁ ପ୍ରକାର ଜିନିଷ ଯଦି ବାଧକ ହେଉଛି ଭକ୍ତିରେ, ତୁମେ ସବୁ ସବୁ ଛାଡ଼ିବାକୁ ପଡ଼ିବ, ଯଦି ୟୁ ଆର୍ ଇଫ୍ ୟୁ ଆର୍ ସିରିୟସ୍, ଯଦି ଗୋଟେ ସିରିୟସ୍ ନୁହଁ, ଠିକ୍ ତୁମେ ଯେମିତି କରୁଛ କର, ଯଦି ତୁମେ ପ୍ରକୃତରେ ଚାହୁଁଛ ଭକ୍ତି କରିବା ପାଇଁ ସବୁ ଜିନିଷକୁ ଆମକୁ, କାରଣ ମୁଁ ସେଥିରେ କିଛି କମ୍ପ୍ରମାଇଜ୍ କରିପାରିବିନି, ଆଟଲିଷ୍ଟ ଚାଣ୍ଟିଂ ପଢ଼ିପାରୁନ, ଯାହା କରୁଛୁ ସେଇଟା ଅଲଗା ଜିନିଷ, ଶୁଣିପାରୁନ, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, ବଟ୍ ଯଦି ବି କରିପାରୁନ, ସେଇଟା କେତେବେଳେ ତୁମେ କରିପାର ନ କରିପାର, ଦ୍ୟାଟ୍ ଇଜ୍ ଅପ୍ ଟୁ ୟୁ, ବଟ୍ ୟୁ କ୍ୟାନଟ୍ ଷ୍ଟପ୍ ୟୁର୍ ଚାଣ୍ଟିଂ। ପ୍ରଭୁପଦ କୁହନ୍ତି ଷୋଳ ମାଳା ଯଦି ଜପ କରୁନି, ଆଫ୍ଟର୍ ଇନିସିଏସନ୍ ଇଫ୍ ସମାନ ଇଜ୍ ନଟ୍ ଚାଣ୍ଟିଂ 16 ରାଉଣ୍ଡ, କିମ୍ବା ଜଣେ ଯିଏ ଗୋଟେ ସିରିୟସ୍ ଯିଏ ଗୋଟେ ଇଜ୍ ନଟ୍ ଚାଣ୍ଟିଂ 16 ରାଉଣ୍ଡ, ପ୍ରଭୁ ହିଜ୍ ଆନିମାଲ୍, ହିଜ୍ ନଟ୍ ମ୍ୟାନ୍। ବିଦେଶୀମାନଙ୍କୁ ପ୍ରଭୁପଦ କହୁଛନ୍ତି ବି ସିରିୟସ୍, ହ୍ୱାଟ୍ ଟୁ ସ୍ପିକ୍ ଅଫ୍ ଇଣ୍ଡିଆନ୍ସ, ଆମେ ଭାରତୀୟ ଲୋକଙ୍କୁ ମୁଁ କ'ଣ କହିବି, ଲୋକମାନେ ଜପ କହୁଛନ୍ତି ମୋ ସମୟ ନାହିଁ ମୁଁ ଜପ କରିପାରୁନି, କି କାଲେସ୍ କ'ଣ, ପ୍ରଭୁପାତ ବିଦେଶରେ ଯାଇ ଏଇଟା କହିଛନ୍ତି, ମିନିମମ୍ 16 ରାଉଣ୍ଡ ପ୍ରଭୁପାତ କୁହନ୍ତି, ମ୍ୟାକ୍ସିମମ୍ ହ୍ୱେନ୍ ଏଭର୍ ୟୁ ହାଭ୍ ଟାଇମ୍ ୟୁ କ୍ୟାନ୍ ଚାନ୍, ତ ପଢ଼ିପାର ଜପ କରିପାର, ଲେଜିନେସ୍ ୱି ଆର୍ ନଟ୍ ଆଲାଉଇଂ ଲେଜିନେସ୍, ଆମେ ଏଠି ଆମେ ଗୋଟେ ଅଡ଼ଶ ଆମେ ଏଠି କିଛି ସ୍ଥାନ ଦିଆଯାଏ, ସେଥିରେ କୌଣସି ପ୍ରକାର କମ୍ପ୍ରମାଇଜ୍ କରାଯିବନି, କାରଣ ତୁମର କ୍ଷତି ହେଇଯିବ, ଏ ଯେଉଁ କହୁଥିଲେ ମାଟି ବସିବ ପୁଣି, ଏଇଟା ତୁମର କିଛି ଦୋଷ ନାହିଁ, ସେ କର୍ମଫଳଟା ପୁଣି ମାଡ଼ି ବସିବ, ଆଣ୍ଟିଭାଇରସ୍ଟା ପକେଇକି ରଖିଛ କମ୍ପ୍ୟୁଟରରେ, ଭାଇରସ୍ଟା କ'ଣଟା ତୁମର କରିବ, ସେ ଆସିଲେ ପଶିଲେ ବି କିଛି କରିପାରିବ, କାରଣ ତାର ଆଣ୍ଟିଭାଇରସ୍ଟା ଲୋଡ଼ ହେଇକି ରହିଛି, ଆଉ ସେ ତା ଭିତରେ ଥିବ କିଛି କିଛି କରିପାରିବ, କିନ୍ତୁ ଯେତେବେଳେ ତୁମେ ଆକ୍ଟିଭ୍ ନ କଲ ପଶିଲା, ତମ ଫାଇଲ୍ ଖାଇବ, ଇଏ ସେୟା ନାମଟା ତୁମେ ସବୁବେଳେ, ଯଦି ନାମଟାକୁ ତୁମେ ହେଳା କଲ, ଆଣ୍ଟିଭାଇରସ୍ ଅପଡେଟ୍ ହେଲାନି, ଆଉ ମାଳା ଝୁଲା ଅଛି, ତିଳକ ମାଳି ଅଛି, ସବୁ ଅଛି, ଆଉ ଜପ କରୁନା, ତୁମେ ଆଣ୍ଟିଭାଇରସ୍ ଅପଡେଟ୍ ହେଉନି, ଆଉ ଅପଡେଟ୍ ନହେଲେ କ'ଣ ହେବ, ଭାଇରସ୍ ଆସିଲା ପଶିବ, ତ ତୁମେ ଗୋଟେ ଫାଇଲ୍ ମାରିଲା ବେଳକୁ ଆଉ ଗୋଟେ ଫାଇଲ୍ ଦେଖାଅ, ମୁଁ କ'ଣ ଏଇଟା ଜାଣିଥିଲି, ମୁଁ ଏ କମ୍ପ୍ୟୁଟର ମୁଁ ଆସି ପଶିକି ଏଟା ମାରିଲା ବେଳକୁ ଦେଖାଉଛି, ଏଇଟା ସିଏ ଭାଇରସ୍ ପଶୁଛି, ମୁଁ କ'ଣଟା ମୋତେ କହୁନୁ, କହିଲା ସେ ବୁଝିପାରିବନି କିଛି, କାରଣ ମୋର ଇଚ୍ଛା ମୁଁ ସେଇଟା ଦେଖିବା ନାହିଁ, ସେ କଥା କ'ଣ ଦେଖିବେ, ତୁ ଏଟା ମାରିଦେଲୁ ସେଟା ଖୋଲୁନଥିବ, ସେ ପୁଣି ଦୌଡ଼ିକି ଘରେ ନୂଆ ନୂଆ କମ୍ପ୍ୟୁଟର ୟୁଜ୍ କରେ, ଦୌଡ଼ୁଥିବି ସେ ବଦଳ ଦୌଡ଼ିକି ଦେଖରେ କ'ଣ ନା, ମୁଁ ମୋର ପ୍ରବଚନଟା ଅଛି ଦାୟିତ୍ୱରେ ଟିକା ଟିପ୍ପଣୀ ଗୁଡ଼ା, ସେ ଟିକା ଗୁଡ଼ା 20,000-30,000 ପେଜ୍ ହେବ, ଆମକୁ କ'ଣ ବହିଟା ଧରିକି ବୁଲିପାରିବି, ସେ ଭଗବାନ ଭଗବାନ ଗୋଟେ ସାହାଯ୍ୟ କରନ୍ତି ନା ଜୀବକୁ, ଆଉ ସେ କେତେ ଟଙ୍କା ଦେବି, ମୁଁ କେଉଁଠି କିଣିବି ସେ ବହି, କେଉଁଠି ଆଣିବି ସେ ବହି, ମୋର ପଢ଼ିବାକୁ ଇଚ୍ଛା ଟିକା ଗୁଡ଼ା, ଗୋଟେ ପିଲାଟା ଆଣିବି ମୋତେ ସେତେବେଳେ ଏସବୁ ନେଟ୍ ଫାଟ ନଥିଲା ଆମ ବମ୍ବେରୁ ଗୋଟେ ଲୋକ ଆଣିବ ଭଗବାନ ତ ସାହାଯ୍ୟ କରନ୍ତି ପ୍ରଭୁପାତ ମୋର ଭାରି ଇଚ୍ଛା ସେ ଆଣି ଦେଇଦେଲା ମୋତେ ପେନ୍ ଡ୍ରାଇଭ୍ ରକମ ଯେଉଁଥିରେ ସବୁ ଅଛି କମ୍ପ୍ୟୁଟର ଖାଲି ପୁରେ ଦେଖିବ ହେ ଭାଇ ସେଟାକୁ ମାରିଲା ବେଳକୁ ଗୋଟେ ମାରିଲା ବେଳକୁ ସେ ତ ଆଗୁଆଡ଼େ ପଳେଇବନି ସେ ତାକୁ ଦୌଡ଼ିବି ଦେଖ ମୋର ପ୍ରବଚନଟା ଯଦି ସେ ଚରିତ୍ରଟା ପ୍ରସ୍ତୁତ କରୁଛି ଟିକାଟା ଖୋଲୁନି ଆଉ ବହି ତ ନାହିଁ ମୁଁ ଏତେ ପଇସା ମୁଁ କେଉଁଠି ଆଣିବି ବହି ଦେବି ସେଟା ମାଗଣାରେ ମୋତେ ମିଳିଛି ଆଉ ସେ କହିବ ଆପଣ ଆଣ୍ଟି ଭାଇରସ୍ ଅପଲୋଡ଼ ନାହିଁ ନା କେତେ ପଇସା ନା 600 ଆରେ ଏତେ ପଇସା ଭାଇ ମୋର ପଇସା ନାହିଁ ହଁ ଦେ ପକେଇ ଦେବ ଆଉ ନ କହିଲେ ନ ନା ଖୋଲି ପାରିବନି ଆଉ ପକା ପକେଇ ଦେବ କହିବ ଅପଡ଼େଟ୍ କରିବ ଅପଡ଼େଟ୍ କ'ଣ ମୁଁ ଅପଡ଼େଟ୍ କ'ଣ ଜାଣିନି ସେତେବେଳେ ମୋ କତରେ ମୋବାଇଲ୍ ଫୋବାଇଲ୍ ନେଟୱାର୍କ କିଛି ନଥିଲା ସେଠାରୁ ପୁରୁଣା ଲ୍ୟାପଟପ୍ ଗୁଡ଼ା ସବୁ ରିଜେକ୍ଟ ପୁରୁଣା ଲ୍ୟାପଟପ୍ ସବୁ ସେଇଟାକୁ ମୁଁ ୟୁଜ୍ କରେ ଆଉ ମୋର ଭାରି କେୟାର ମୁଁ ସେ ଗୋଟେ ଆର ଏତେ ଟଙ୍କା ଦେଇକି ସେ ଗୋଟେକୁ ତ 20 ବର୍ଷ 10 ବର୍ଷ ୟୁଜ୍ କରେ ସେ ମାସେ ଗଲା ପରେ ପୁଣି ସେ ଆଉ ଦେଖିବ ସେ ମୋତେ ବିରକ୍ତ ଆରେ ତୁ ଅପଡ଼େଟ୍ କ'ଣ ମାନେ ଅପଡ଼େଟ୍ କ'ଣ ନା ଇଣ୍ଟରନେଟ୍ ଆଣିବ ତ କନେକ୍ସନ୍ କରିବ ଦେଖେଇବ ସେଟା ଯେମିତି ଭାଇରସ୍ ବସି ଖାଏ ଇଏ ନାମଟା ସେ ଯେତେବେଳେ ତୁମେ ନାମକୁ ଅବହେଳା କଲ ସେବାକୁ ଅବହେଳା କଲ ପଶିଲା ଭାଇରସ୍ ଆଉ ତୁମ ସିଷ୍ଟମ୍କୁ ସବୁ ଅପଡ଼େଟ୍ କରିଦେବ ଏସବୁ ସବୁ ଓଲ୍ଟପାଲ୍ଟ କରିଦେବ ଦେହଟା ତୁମ ଦେହଟା ଅଛି ଆଉ କର୍ମଫଳ ଅଛି ଆଉ ମନ ଅଛି ମାଡ଼ିବ ସେ ତୁମକୁ ଆଉ ଏବେ କାହା ପାଇଁ ବି ଏଇଟା ଗୋଟେ ରିଲାକ୍ସ ଜିନିଷ ନୁହେଁ କାହିଁକି ପ୍ରଭୁ ସବୁବେଳେ କୁହନ୍ତୁ ମଙ୍ଗଳାରତୀ ଆସ ଗୁରୁପୂଜା ଆସ ଭାଗବତ ପଢ଼ ଏଇଟା ଗୋଟେ ଫୁଲ୍ ଏନ୍ଗେଜ୍ଡ ଆଉ ଅତି ଯାହା କୁହନ୍ତି ସ୍ପିରିଟେଡ୍ ଲାଇଫ୍ ଯଦି ଗୋଟେ ପରିଭାଷାରେ ଇଂଲିଶରେ କୁହାଯାଏ ମାନେ ଓଡ଼ିଆରେ ତ ବହୁତ ପରିଭାଷା ମୋର ଆମେ ଓଡ଼ିଆ ଛୁଆ କିନ୍ତୁ ସେ ଯେଉଁ ପରିଭାଷା ଗୁଡ଼ାକ ପ୍ରଭୁ ଯେଉଁ ଦେଇଛନ୍ତି ସ୍ପିରିଟେଡ୍ ମାନେ କ'ଣ ଅତି ଉତ୍ସାହଜନକ ଜୀବନ ସବୁବେଳେ ଗୋଟେ ଉତ୍ସାହଜନକ ଜୀବନ ନିରାଶ ପେସିମିଜିମ୍ର ଏଠି ଚାନ୍ସ ନାହିଁ ଗୁରୁଦେବ କୁହନ୍ତି ଦେର୍ ଇଜ୍ ନୋ କ୍ୱେଶ୍ଚନ୍ ଅଫ୍ ପେସିମିଜିମ୍ ହିୟର୍ ଭକ୍ତି ଯୁଗରେ ଗୋଟେ ପେସିମିଜିମ୍ ନିରାଶର ମନୋଭାବ ସବୁବେଳେ ଗୋଟେ ଉତ୍ସାହ ନେଇ ବଞ୍ଚିବାକୁ ପଡ଼ିବ ଏ ଜନ୍ମରେ ତୁମେ ଯେତିକି ଥର କୃଷ୍ଣ ଡାକିଲେଣି କୁଆଡ଼େ ମଦମାସ ଖାଇ କୁଆଡ଼େ ପଡ଼ିଥାନ୍ତି କ'ଣ ମୋର କ୍ଷତି ହେଇଯାଇଛି ମୁଁ କିନ୍ତୁ କେଲେସ ହେବିନି ମୁଁ ଚଳେଇବି କିନ୍ତୁ ଯଦି ନ ପାଇଲି ବି କୃଷ୍ଣ ମୋର କ୍ଷତି କ'ଣ ଅଛି ମୁଁ ଏତିକି ଜନ୍ମ ତ କୃଷ୍ଣ ମୁଣ୍ଡ କେତେ ଥର ମୁଣ୍ଡିଆ ପାଇଲେନି ଗୋଟେ ଭକ୍ତ ଭାବିଲି ଆଉ କେତେ ବର୍ଷ ହେଲା ହେଲାଣି ମାଳିକ ତେଳ ଜପ ତ କାଇଁ ମୁଣ୍ଡ ଲାଗୁନି ଖାଲି ଦୁଇ ଚାରି ଭଣା ଥରଟା ଆଣିଦେଇ କ'ଣ ତା ସଂସାର ମାତିଛ ମୁଣ୍ଡଟା ଲଗା ଷୋହଳ ଲାଗୁ ମୁଣ୍ଡ ଯେତିକି ଦିନ ଭକ୍ତ ହେଲେଣି କେତେଥର ମୁଣ୍ଡିଆ ମାରିଲେଣି ତ ଫଳ କିଛି ଭଗବାନ ଦେବେନି ଗୋଟେ ମଣିଷକୁ ଗୋଟେ ଅସୁରକୁ ମୁଣ୍ଡ ମାରିଲେ ସିଏ ସ୍ୱୀକୃତି ଦେଇଦେବ ଭଗବାନ ଏମିତି ନିର୍ଦ୍ଦେଶ ତାଙ୍କ ମୁଣ୍ଡ ମାରିଛେ ତାଙ୍କ ଚରଣାମୃତ ପାଇଛେ ହରିବୋଲ ବୋଲି କହିଛେ ଜୟ ଜୟ ହଜାର ଥର ଗୋଟେ ଯେତେ ଥର ପ୍ରଣାମ କରୁଛେ କେତେ ଆଚାର୍ଯ୍ୟଙ୍କର ଜୟ ଧନ ଦେଉଛି କିଛି ବଳ ମିଳିବନି ପେଶିବି ଯିବୁ କ'ଣ ଆମେ ତତ୍ତ୍ୱକୁ ବୁଝିବାନି ସଙ୍ଗ କରିବାନି ନିଜ ଆଇଡ଼ିରେ ଚାଲିବା ଯାହା କହନ୍ତି ଆଣ୍ଟି ଭାଇରସ୍ ଲୋଡ଼୍ କରିବନି ତୁମେ ଯେମିତି ହୁଏ ଅସୁବିଧା କମ୍ପ୍ୟୁଟର ଖାଇବ ସେଗୁଡ଼ା ଯଦି ନାମ ଠିକଣା ନ କଲ ସଙ୍ଗ ନ କଲ ହା କଲା ତୁମର ସବୁ ମୁଣ୍ଡର ଏମିତି କଥା ପଶିବ ଛାଡ଼ିଦେବ ସେସବୁ ଭକ୍ତି ଆଉ କଷ୍ଟ ଜୀବନ ପୁଣି ସରଚେତନ ମାଟି ବସିବ ବହୁ ଜନ୍ମ ପରେ କେତେ ବଡ଼ ସୌଭାଗ୍ୟଟା ଗୋଟେ ମିଳିଛି ଭକ୍ତ ଜୀବନ ବହୁତ ବଡ଼ ସୌଭାଗ୍ୟ ନା କେବେ ବି ଅବହେଳା କରିବା ଉଚିତ ନାହିଁ ଆଉ ଇମ୍ପୋର୍ଟାନ୍ସ ଏହା ଉପରେ ସବୁବେଳେ ଦେବାକୁ ପଡ଼ିବ ଗୁରୁତ୍ୱ ଦେବାକୁ ପଡ଼ିବ ଭକ୍ତ ଜୀବନ ଉପରେ ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ଗୀତା ଗୋଟ